नमो भगवते वासुदेवाय। श्रीमद भगवद गीतार द्वितीय अध्याय मान श्रवण करुथिले। अर्जुन को शिष्य रूप से ग्रहण कला परे गुरुंकर जा भूमिका गुरु शिष्य को आध्यात्मिक गुरु जे से गुरु लगे ना आम शब्द आम आध्यात्मिक गुरु लगे स्पिरिचुअल मास्टर टीचर नुहति शिक्षक नुहति। आगुरी सब गुरु को प्राय जिते जो इंग्लिश ट्रांसलेशन सब स्पिरिचुअल वर्ड आम टीचर द्रौपद टीचर केवल लिखते स्पिरिचुअल मास्टर तर कार्य है से कहे स्पिरिचुअल जिन शिखे आध्यात्मिक जिनसा शिखे और आध्यात्मिक जिनस प्रथम जिनस हूँ आत्मा। गुरुंकर कर्तव्य हो शिष्य को आत्मज्ञान देवे जड़े स्वर धरी मान से सब स्वर पर ही चिंता स्वर सुख दुख तार परिणाम विकार सब सब से चिंता से मुक्त आत्मज्ञान से लाभ कर प्रथम शिष्यर कर्तव्य एवं गुरुंकर प्रथम कर्तव्य हुई आत्म उपदेश देवा। जीव सब आतुर अवस्था रही सब गोटे आतुर तार भय आतुर मोर एटा हो कौन हम मो पिला कम चलो मो घर कम चलो सी जानी तारी स्वर जो धरी से टेम्पोरारी एत व्यस्त बाकी किसी आवश्यक ना। भगवान कहे ना अगर अव्यक्त दानी भूतानी व्यक्त मध्यानी भारत कहीं गोटे स्वप्न तुम्हें घोड़ा देखिल गोटे रथ देखिल बलदेवी दर्शन लिखे स्वप्न जिन तुम कहीं तुम वास्तव बोले ज्ञान कर पूर्व ना आपरे रही स्वप्न जिन वास्तव बोली कहीं ज्ञान कर स्वप्न तुम जो घोड़ाटा देख लसब एक कथ आगे क्योंकि राजा हल स्वप्नटा कौन पूर्व थी कि पूर्व तुम से पोषण थी कि निद भांगल क्या से पोषण रही हो कि वास्तव जिन नुए मझे जो व्यक्त होता तुम ये इंपोर्टाट कहीं दौ स्वरटा को ये कहीं गुरुत्व आम दवा ये तो मझे आसना अव्यक्त आसना ये स्वरटा कौन एमती थी कि एमती आम कलर थी एमती आम फर्म था ये आम पटामुंड जन्म होते आम बापा ये थी कि ना अव्यक्त आसा भी कही पारे आव्यक्त को चल जाव कौटी जो तार मझीटा व्यक्त जिन यार जो पूर्वर अव्यक्त पर अव्यक्त मझीटा को वास्तव बोल किसी ज्ञान कराईपर बड़े दर्शन काटे दर्शन शास्त्र से सब वेदांति दर्शनी सब जिन भगवान पाई आम जो इतनी इंपोर्टाट दौ इंपोर्टाट केवल गोटे यही इंपोर्टाट दवा ये शरीर आमर सब जिनसर समाधान कर किमती कृष्ण भक्ति प्राप्त हो कि शरीर बंधन उद्धार पाए अदरवैज शरीर हूँ केवल प्रॉब्लम केवल गोटे समस्या बैड बार्गेनिंग गत काल शुणु ना केवल गोटे हेवी तुम गोटे रेस्पोन्सिबल ना चपल सुख पाए गोटे फ्रिकल फ्रिकल जहाँ कहते टेस्ट बहुत इतने चिंता इतने मानते दुख ता दिहरे पुणी गुड़े एत सब भरी कर दि जाए एलिमेंट्स गुड़िक लाइकिंग डिसलाइकिंग मनुष्य अच्छे ना गोटे पसंद करवा गोटे पसंद करवानी यहाँ भल एटा खाइ तार खाइबार रुचि चलबार रुचि पिंधि मनुष्य के रुचि देखुना सब लोग सब जिन खाइबे समस्त सब ड्रेस पिंधे मनुष्य रुचि तो जन्मगत रुचि गुड़ा सब यदि गोटे जीव को आनालाइज कराए बस आनालाइज कर मनुष्य जीवन टा कौन दृष्टि भल नुहे ये दुख केवल कृष्ण भक्ति ही प्रजोज्य अदरवैज सब गोटे मन जो चयस रहा तुम कौन हम ये जो से पक्षी मान कथा चिंता करूँ जो कुआ बर्तमान सब भांगुच्च कौन काठीपाठी भांगुच्च बसा करिए कुआ कौन ठाकुर डाक प्रभु मोर गोटे पुओटे हो मोर गोटे झीटे हो कई पशु पक्षी कई एमती ना मनीषा सब बड़े एंजाइटी बहुत हम पुणी चिंता कर प्रभु मोर गोटे पुओटे हो झीटे हो गला गला मुंड खराब है दीटा तीन टाइम झील कौन करते मनुष्य जीवन टा कौन से दृष्टि माया एमती गोटे उपहार दे गिफ्ट देवल दंडियों तार रियलाइजेशन आसपाई मोर जगह नुहे यहाँ मोर स्थान नुह मुझे रही कारण जिते स्वर धारण कर प्रोब्लेम ही प्रोब्लेम आत्मज्ञान जिते आम लाभ न कर स्थिर चयस जीवन तुम कत प्रकार खाइबार गोटे चयस अच्छे लोक रही गोटे राति कमरा कमरा चयस अच्छे ये घर टाइम ना टाइल ये घर लगाओ से इतने चयस अच्छे प्रकार खाद्य बाहर केत प्रकार पोशाक बाहर केत प्रकार मोबाइल बाहर कार्र के प्रकार डिजाइन बाहर ଲୋକଙ୍କ ଅନଲିମିଟେଡ୍ ଡିଜାୟାର, ସବୁବେଳେ ଭେରାଇଟି ତାର ନେଚର, ଯାହାର ସବୁବେଳେ ଭେରାଇଟି ନେଚର ରହିଲା ସେ କ'ଣ ଅସନ୍ତୋଷ ଅସନ୍ତୋଷ ରହିବ ନା, ସେ ତ ସନ୍ତୁଷ୍ଟ ହେଇପାରିବନି, ତା ନେଚରଟା ଭେରାଇଟି, ସବୁବେଳେ ତାର ଭେରାଇଟି ନେଚର ଚାହୁଁଛ। ଆତ୍ମା ଆତ୍ମାର କୁଆଡ଼େ, ଏଇଟା ଆତ୍ମାର, ସେଟା ଆତ୍ମାର ସ୍ୱଭାବ, ସେ ଖୋଜୁଛି କ'ଣ ଖୋଜୁଛି, ଭେରାଇଟିଟା ଖୋଜୁଛି, ବିଭିନ୍ନତାଟା ସେ ଖୋଜୁଛି, ବିଭିନ୍ନ ଟେଷ୍ଟ ଖୋଜୁଛି, କିନ୍ତୁ ଖୋଜୁଛି କେଉଁଠି, ବଡିରେ, ବଡିରେ ମିଳିବନି, ବଡିରେ ତ ଏଟା ପେରିସେବୁଲ ଜିନିଷଟା, ଏଟା ଗୋଟେ ବିନାଶୀଳ ଜିନିଷଟା, ଏଥିରେ ଗୋଟେ ଭେରାଇଟି କ'ଣ ଅଛି। ଯେମିତି ଜଣେ ଯେଉଁ ବିବାହ ପୂର୍ବରୁ ସେ କ'ଣ ଭାବେ, ମୋତେ ସ୍ତ୍ରୀ ବୋଧେ ଅନନ୍ତ ପ୍ରେମ ଦେବ, ତାର ଗୋଟେ ଆଇଡିଆଟା ଆଜ୍ଞା ତା ମନରେ ଏଇଟା ଭାବୁଛି, ଇଏ ଯେମିତି ଆଜି କଥା କହୁଛି ଏବେ ଜୀବନ ସାରା ସେମିତି ରହିବ, ସେ ଜାଣିନି ଯେ ମୋ ସ୍ତ୍ରୀ ବି ଦିନ ବୁଢ଼ା ହବ, ମୁଁ ବି ଦିନ ବୁଢ଼ା ହେବି। ଦେଖ ଏଇଟା ଗୋଟେ ମାନସିକ, ଜଣେ ଯଦି ମ୍ୟାରେଜ କରୁଛି ଚିନ୍ତା କରିଦେବ ମୋ ମୋର ପତ୍ନୀ ବି ଦିନେ ବୃଦ୍ଧା ହେଇଯିବ, ସେ କ'ଣ ମ୍ୟାରେଜ କରିବ, ସେ ଭାବୁଛି ଆମର ଆମର ଲାଇଫଟା ବି ଏଭଳିଆ ଟେଷ୍ଟ ପୁରା ଫୁଲ। ଆରେ ଏଇଟା କିଛି ନାହିଁ, ଏଇଟା ସବୁ ବିକାର ଜିନିଷ, ହୃଦୟଙ୍ଗମ କରିବାକୁ ଦେବନି। ମଣିଷ ଭିତରେ ଯେଉଁ ଗୋଟେ ଗୋଟିଏ ଜିନିଷ ରହିଛି ତାକୁ ପୁରା ଉଦ୍ବଳିତ କରି ରଖୁଛି, ସେଟା ଲଷ୍ଟ କାମ, ତାକୁ ତାକୁ ସବୁବେଳେ ଡିଜାୟାରଟା ଯେଉଁ ରହିଛି, ଅନଫୁଲଫିଲ୍ ଡିଜାୟର ଯେଉଁଟା ରହୁଛି, ଅପୂରଣୀୟ କାମ। ଆତ୍ମଜ୍ଞାନ ଯେତେ କମିବ ସେ ସେତେ ବଢ଼ିବ, ସେ ସବୁ ଗୋଟେ ଜୀବର ସବୁ ଆତ୍ମଜ୍ଞାନକୁ ଲୁପ୍ତ କରିଦେବ, ସେ ବୁଝିପାରିବନି ଜିନିଷଟା କ'ଣ, ଏଟା କ'ଣ ନାହିଁ। ଯେ ବିବାହ ପାଇଁ ମନା କରୁଛି ତା ନୁହେଁ, କିନ୍ତୁ ତୁମେ ଯେ ଭାବନି ସେଇଥିରେ ଲାଇଫରେ ଟେଷ୍ଟ ରହିଛି, ନାହିଁ ଟେଷ୍ଟ ନାହିଁ, ତୁମେ ହେଉଛି ଭେରାଇଟି ଖୋଜ, ତୁମେ କ'ଣ ଆତ୍ମା, ତୁମେ ବିବାହ ହେଲା ପରେ ପୁଣି ଭେରାଇଟି ଖୋଜିବ, ଏଇଟା ନେଚର। ମୁଁ ଖୋଲିକି କହିଦେଉଛି ତୁମେ ଖରାପ ଭାବ ଭଲ, ସବୁବେଳେ ତୁମେ ଭେରାଇଟି ଖୋଜିବ, ଖାଇବାର ଭେରାଇଟି, ସବୁଥିରେ ଭେରାଇଟି ଖୋଜିବ, ସାଟିସ୍ଫାଇଡ଼ ତୁମେ କେବେ ପାଇପାରିବନି, କାହିଁକି ତୁମେ ଆତ୍ମା ପା, ଆତ୍ମାର ନେଚର କ'ଣ, ସେ ଭେରାଇଟି ଖୋଜିବ। କାହିଁ ଭେରାଇଟି ଖୋଜିବ ନା, ଭଗବାନ ପାଖରେ ଭେରାଇଟି ଅଛି, କ'ଣ ଭଗବାନ ପାଖରେ ଭେରାଇଟି ଅଛି, ଭଗବାନଙ୍କ ରୂପରେ ଭେରାଇଟି ଅଛି, ଆମର ପତ୍ନୀ ବା ଆମର ମା, ଆମର ବାବା, ଆମର ସାଙ୍ଗ କି ଆମର ରୂପ, ଏହାର ଭେରାଇଟି କିଛି ନାହିଁ। ଏ ଦୁଇ ଚାରି ଦିନ ଉପାସ ରହିଗଲେ ଅନିଦ୍ରା ହେଇଗଲେ ତୁମର ସବୁ ହାଡ଼ ଗୋଡ଼ ସବୁ ଦେଖା ହବ, ଏଠାରେ ଭେରାଇଟି କିଛି ନାହିଁ, ଏଇ ଗୋଟେ କିଛି ଚେଞ୍ଜେସ୍ ହବନି, ଏ କିଛି ଚେଞ୍ଜେସ୍ ହବନି, ଭଗବାନଙ୍କର ରୂପଟା ବି ନବନମାୟା ମାନ, ପ୍ରତି କ୍ଷଣରେ ନବନମାୟା, ପ୍ରତି କ୍ଷଣରେ ଏଭ୍ରି ମୋମେଣ୍ଟ ଚେଞ୍ଜେବୁଲ। ଏଥିପାଇଁ ତ କବିମାନେ ପାଗଳ ହେଇଯାଇଥିଲେ, ସେଟା ଯିଏ ଜାଣିଛନ୍ତି ସେମାନେ ପାଗଳ ହେଇଯାଇଥିଲେ, ସେମାନେ ବିବାହ ବିବାହ ତାଙ୍କର କିଛି ଜୀବନର ଆବଶ୍ୟକ ନଥିଲା, କୃଷ୍ଣଙ୍କ ରୂପ, କୃଷ୍ଣଙ୍କର ଗୁଣ, କୃଷ୍ଣଙ୍କର ଚାଲି, କୃଷ୍ଣ ସବୁ ଭେରାଇଟି, ସବୁ ଭେରାଇଟି, ଆଉ କେତେ ଭେରାଇଟି, ଅନଲିମିଟେଡ୍, ସେଇଟା ଆମେ ଖୋଜୁଛେ। ଆଉ ସେଇଟା ଖୋଜୁଛେ ଦେହରେ ଖୋଜିଲେ କେଉଁଠି ମିଳିବ, ମୁଁ ଧନରେ ମିଳିବ ନା, ସ୍ତ୍ରୀରେ ମିଳିବ ନା, ପୁତ୍ରରେ ମିଳିବ ନା, କେଉଁଠି ନାହିଁ ସେ ଜିନିଷଟା, ଖୋଜି ଖୋଜି ଦୁଃଖୀ ଜୀବଟା ଦୁଃଖୀ କାହିଁକି ହେବ, ଜୀବର ଦୁଃଖର ଗୋଟେ କାରଣ ଏଇଟା, ସେ କାହିଁକି ଏତେ ଦୁଃଖ ମନେ କରୁଛି, କାରଣ ସେ ଯେଟା ଖୋଜୁଛି ପାଉନି। କ'ଣ ଖୋଜୁଛି ସିଏ, ସେ ଖୋଜୁଛି ଅନାବିଳ ସୁଖ, ସେ ଖୋଜୁଛି ଯେ ଅନାବିଳ ପ୍ରେମ, ଯେଉଁଥିରେ କେତେବେଳେ ଆବିଳତା ଆସିବନି, ଏ ଜଗତରେ କେହି ଦେଇପାରିବେନି, କାହା ପାଖରେ ଅନଲିମିଟେଡ୍ ପ୍ଲେଜର ଅଛି, ପୁଣି ଭେରାଇଟ ଦେଖୁନା। ସେ ତୁମେ, ସେ ତୁମର ସ୍ତ୍ରୀ ହେଇଥିବ ବା ତୁମର ସାଙ୍ଗ ହେଇଥିବ, ସବୁଦିନ ଭଲ କଥା କହିବ, ଯଦି ଯେଉଁଦିନ ଟିକେ କହିଦେବ କିଛି ଗୋଟେ ତେଢ଼ କଥା କହିଦେବ, କ'ଣ ଏମିତି କଥା ଆଶା କରୁଛ, ଏଇଟା ସେ ତୁମକୁ ଏତେ ଆନନ୍ଦ ଦେଇଛି, ପଦେ ଯଦି କିଛି କହିଦେଲା ଠିକ ଅଛି, ତାକୁ ଟେଷ୍ଟ ରୂପରେ ନିଅ, ନାହିଁ ଏଠି ଏଠି ନାହିଁ, ଯିବ ଅନଲିମିଟେଡ୍ ଜିନିଷ ଖୋଜୁଛି, ଏଠି କିଛି ନାହିଁ। ଗୋପୀମାନେ କୃଷ୍ଣ ଗାଳି ଦେଉଥିଲେ ନା, ଦଗାଦର ବୋଲି ଗାଳି ଦେଉଥିଲେ, ଲମ୍ପଟ ବୋଲି ଗାଳି ଦେଉଥିଲେ, ସବୁ କରୁଥିଲେ, ସେଠି ତାଙ୍କର କିଛି ଡିସଏଗ୍ରିମେଣ୍ଟ ହେଉନଥିଲା, ଟେଷ୍ଟ ଅନଲିମିଟେଡ୍ ଟେଷ୍ଟ ଅଛି ଭଗବାନ ପାଖରେ, ସେ ଜିନିଷଟା ଅଛି ନା। ଆଉ ଆମେ ଯେହେତୁ ଆତ୍ମା, ଆମେ ସେଇଟାକୁ ଖୋଜୁଛେ, ବସ୍ତ୍ର ଦେଖ, ବସ୍ତ୍ର ଭୂଷଣ ଘର ତୁମେ ଯାହା ବି କର କେବେ ସାଟିସ୍ଫାଏଡ଼ ହେଇପାରିବେନି, ସବୁ ଅନଲିମିଟେଡ୍, ସବୁ ଅନନ୍ତ ଜିନିଷ ଖୋଜାହେଉଛି, ଭେରାଇଟି ଖୋଜାହେଉଛି, ସେଥିପାଇଁ ଗୋଟେ ଜୀବ ଦୁଃଖୀ, ସେଟା ଦୁଃଖୀ ନା, ଆମେ ବି ଭକ୍ତ ହେଇ ଦୁଃଖୀ ହେଇଯିବା ନା, କାରଣ ଆମେ କ'ଣ ଖୋଜୁଛେ, ଅନନ୍ତ ସୁଖ, ଆତ୍ମସୁଖ, ଯଦି ଭଗବାନ ସହିତ ଆମେ ସମ୍ପର୍କ ସ୍ଥାପନ ନ କରିପାରେ ସେ ସୁଖଟା ଆମେ ପ୍ରାପ୍ତ ହେଇପାରିବେନି। ନେଚୁରାଲ ସୁଖର ଭେରାଇଟି କିଛି ନାହିଁ, ତାର ତାର କିଛି ଗୋଟେ, ସେଟା ଗୋଟେ କାରଣ ଯାହା କହୁଛେ ମାନସିକ, ତାର ଗୋଟେ ବିକାର, ଆହାର ନିଦ୍ରା ଭୟ ମୈଥୁନ ଯେତେ ପ୍ରକାର ଯେଉଁ ଭେରାଇଟିଜ୍ ଅଛି, ଏଗୁଡ଼ା ସବୁ ମାନସିକ ବିକାର, ଏଇଟା ସବୁ ମାନସିକ ବିକାର, ଏଇଟା ପ୍ରକୃତ ଟେଷ୍ଟ କିଛି ନାହିଁ, କିନ୍ତୁ ଦେହ ଦେହ ଧରିଛେ ତାକୁ ବାଧ୍ୟ ତୁମେ ଗ୍ରହଣ କରିବା ପାଇଁ, ଦେହର ଡିମାଣ୍ଡଟା ଏତେ ପ୍ରଚୁର ରହିଛି, ଯେହେତୁ ଆତ୍ମଚେତନାଟା ଆସିନି, ଦେହ ବଡିଟା ଡିମାଣ୍ଡ କରୁଛି, ତୁମେ ମ୍ୟାରେଜ କରିବାକୁ ପଡ଼ିବ, କର, କିଛି ଅସୁବିଧା ନହେଲେ ତୁମେ ଡିଷ୍ଟର୍ବ ହେଇଯିବ ନା, ତୁମେ ପାଗଳ ହେଇଯିବ, ଆଜି ଭୁଲ କାମ କରିବ, ଠିକ ଅଛି ମ୍ୟାରେଜ କର, ଭଗବାନ ସମସ୍ତଙ୍କୁ ରକ୍ଷା କରୁଛନ୍ତି, କିନ୍ତୁ ତାର ଅର୍ଥ ନୁହେଁ ଯେ ଆମେ ସେ ଦେହ ଚେତନାରେ ରହିବା, ମୁଁ ହେଉଛି ଆତ୍ମା। କାଲି ଶୁଣୁଥିଲେ ନା, ତିନୋଟି କଥାକୁ ମନେ ରଖିବାକୁ ପଡ଼ିବ, ଅର୍ଜୁନ ତୁମେ ଯେଉଁ କହୁଛ, କ'ଣ କହୁଥିଲେ କାଲି ଶ୍ଳୋକଟି, ନ ମେ ଜନାଧିପା ନ ଚୈବନମ ଭବିଷ୍ୟାମି ସର୍ବେ ବୟମ ମତାପର, नत्वाहम जतुनाशम नत्व नवे जमान जनाधिपा। अरे अर्जुन मोर भी कहे विनाश नाला तुम्हरी भी कहे विनाश नाला ये राजा मान के विनाश ना आम समझ आत्मा आई शरीर टाक धरधरिक आसुचे प्राक्स जन कह कहीं मन रोनि मुझ पूर्व शरीर धरती बोली प्राक्सरिक विमक्षणा जो पूर्व स्वर त्याग करुचे आ गोटे स्वर धर दौचे सब भूल जाए सांग सब तो भूल जाए स्वर जिते चेंजेबुल हम तार पास्ट जो हिस्ट्री से भूल जाए देखो ना तुम छोट पिला कथा कौन मन रखुच स्वर थी कौन शिशुटा थी ना शिशु कथा किसी मन ना बडी चेंजेस हो बडी धर्म चल आस तो बाक थी खेला बुला करवा सब मजा होता जुग जौवन चलेगा जौवन केवल खाली कम विवशा लस्ट आउ गेट ए दुटा प्रोमिनेंट किसी भल जिन कमे रखा अकामना यहाँ सर जीव पुणे आसीगला वृद्ध अवस्था से तो तार टेस्ट अलग सब प्रोटेक्शन अफेक्शन से खोज मत सुरक्षा दिखुं मत स्नेह दिं वृद्ध अवस्था दुटा जिन सब समस्त पर आशा करते मत कि पचार ना कौन मौली पचारे पिलाटा मनीष कली बड़ कली आ घर कली आई गोटे पचार ना आर जवाब देदे मुहरे हेरे तुम मन दुख हो सब बयस हो गले जो बयस तुम दुटा जिन आशा कर कौन स्नेह आ सब कथार मत पचार रेस्पेक्ट से मिले से घर छाड़ती घर छाड़ती कहीं जाऊ पचास वर्ष जो घर छाड़ती यही से दुटा जिन से मिले कहीं मिले तुम पाखे जी थे कथा लस्टा से प्रोमिनेंट ना सी कहीं तुमको से जिन सी भोग करने पगल होती तुमको सम्मान कौन देवे मैं कौन पाइब सेमती पुत्र पूर्व भाया पुत्र पाइब ना ना कि जगत रमती अच्छा समस्ते आम जमी जौवन अवस्था जमी जन जौवन अवस्था सी आ कौन वृद्ध लोक देखिपारे कि महाराज एक कहते जो युवक मैंने भावती बुढ़ा मैंने गोटे फैक्ट्री तैयारी हो जीवन अवस्था केवि कई बुझानी मत भी दिन बुढ़ा हवाक पड़ो मत दिन वृद्ध हवाक पड़ो ये केवि कई चिंता करम गोटे एत बड़ अंध जिन बहुत गुट मान मनीष को बेकार कर देना जीवन जीवन को मनीष को नष्ट कर दे स्वर धारण कला आलग स्वर तो अलग अलग स्वर में परमार्थटा केवल लाभ ना सीना कि कष्ट जहाँ भी कष्ट हो लस्टर कष्ट कम कि प्राणी अच्छा से माने बहुत रेस्ट्रिक्टेड लाइफ से माने यूज कर पारे आसवन बडी हिसाब से धर्म ये पशुपक्षी मैंने सेमती ना से कमना थे आसा सरला वर्ष को मनुष्य तो अनलिमिटेड डिजायर दि जाए अनलिमिटेड पशुपक्षी मैंने एत बातिया हो कौन चिंता करें कंक्रीट हाउस करा किसी ने क्यों गोटे जाऊली हाँ से कामघ्यानगर से पहाड़ आड़े चल की जाऊली बहुत सुंदर ग्रीन एरिया जाल की जा देख ला जप कर देख ला दीरा पक्षी छुआ पड़ी मरती पूर्व झड़ होगा जोर झड़ होगा से पक्षी मान अजात पक्षी पक्षी उठी नहीं पवन जोर है पोसाटा भांगी जाइए आ कौन गली पड़ी गली पड़ा मैंने मड़ी जाइए तो माँ देखी न थी कि झोर कांद से कौन चिंता करेंगे कंक्रीट हाउस करी से कहीं नुहत कहीं भेर चाहते नहीं कि डिजायर एत स्ट्रंग नुहे केवल ये लस कृष्ण चेतना से पारे आ मनुष्य जन्म केवल यू छाड़देले आ सब तीर तुम कष्ट क्यों जिस आराम मिलूनी खावा कौन आराम मिलू टा खटी खटी आसो गंडे पेट को खाइब विवाह कह आराम क्यों जिनस आराम ना सब आराम जिन किसी था भगवान भजन करा आ कि आराम ना संसार ना आ सब जिन मनुष्य जन्म कष्ट जैसे बसिक से देख चिंता करू कौन गोटे जीवन कौन उद्देश्य खंडे खाया नहीं केश्रम करा पड़े कितने कठिन से लिखी ना गर्धवेर मत आम करश्रम कार लगे अत कर ना घुचिल भ्रम गध भाया जो खटुच क्या खटुच क्या खटुच कौन 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 कहते सी गोटे भ्रम मर जाऊनि कौन भ्रम जाऊनि कार लगे अत करते परिश्रम कर कार लगे कार लगे मान कौन क्या तुम पिला छुआ कर घर द्वार खटु खटुच मुंड झाड़ तुंड मारुच क्या कर कौन भाविल क्या कर जान ना ये लोक बुद्धि क्या करे से क्या से कौन पचार तो देह कर आत्मा कर देह कर देह हम विनाशील जी आत्मा करा आत्मार कर्तव्य नुह आत्मा तो खोजु परमात्मा सहित लिंग हाँ क्या कर अज्ञान रही मानव परिश्रम करें नुह ସ୍ୱର ପାଇଁ ଯେତିକି ଆବଶ୍ୟକ ସେତିକି ପରିଶ୍ରମ କରିବା ଦରକାର। ଆମେ ବହୁତ କିଛି ପ୍ରାପ୍ତି ହେଇଗଲେ ଯେ ଆମର ସୁଖ ରହିଯିବ ତା ବି ଲକ୍ଷ୍ୟ ନୁହେଁ। ମଣିଷକୁ ବହୁତ ମଣିଷର ଜୀବନଟା ଶୃଙ୍ଖଳିତ ହେବା ଦରକାର, ରେଗୁଲେଟେଡ୍ ଲାଇଫ। ବୈଦିକ ଜୀବନଟା ଏହା ନୁହେଁ ଯେ ଭଗବାନ କୃଷ୍ଣଙ୍କର ଯେଉଁ ଗୋପୀମାନେ ଥିଲେ, ବ୍ରଜବାସୀମାନେ ଥିଲେ, ସେମାନେ ବସିକି ରହୁଥିଲେ, ଅଟା ଚାଉଳ କେଉଁଠୁ ଆସିକି ପହଞ୍ଚିଯାଉଥିଲା, ଭୁସିଟା ତାଙ୍କ ଜାଳ ଗୁଡ଼ା କ'ଣ ଜଙ୍ଗଲ କାଟିକି କି ଆଣିକି ଦେଇଦେଉଥିଲା, ସେମାନେ ସେ ଗୋବର ପଡ଼ୁଥିଲେ, ସେମାନେ ବି ଚାଷ କରୁଥିଲେ, ଚେତନା ଥିଲା, କୃଷ୍ଣ ଚେତନା। ସେଟା ଆଉ କର୍ମ ହେଲାନି, ପରିଶ୍ରମଟା ଆଉ ଭଗବାନ ପାଇଁ କରୁଛନ୍ତି ନା, ଆଉ କିଛି ନଥିଲା। ସେଇ ଦହି ମାଖନ ଗାଈ ଥିଲା, ଚାଳ ଘର ଥିଲା, ନା କ'ଣ ଜଣେ ସବୁ ବିଲ୍ଡିଂ କରୁଥିଲେ, ନନ୍ଦ ମହାରାଜ କେବଳ ଘର କରିଥିଲେ, ସେମାନେ ସବୁ ଗ୍ରାମୀଣ। ଭଗବାନ ଚାହୁଁଥିଲେ ମାନେ ସରଳ ଜୀବନରେ ରୁହନ୍ତି। ଜୀବନ ସରଳ ନ ରହିଲେ କୃଷ୍ଣ ଚେତନା କରିହେବନି। ଯାହାର ଯେତେ ଯାହା କୁହନ୍ତି ଅପୁଲେଣ୍ଟ ଆରିଷ୍ଟୋକ୍ରାଟ ଲାଇଫ, ମୁଁ ଚଳିପାରିବିନି, ମୁଁ ଏମିତି କରିପାରିବିନି, ମୋତେ ଏହା ହେଉଛି ତାହା ହେଉଛି, ସେ ଭଜନ କରିପାରିବନି। କାରଣ ଶରୀରଟା ଯେତେ କମ୍ଫର୍ଟେବୁଲ ତୁମେ ଦେବ, ଶରୀର ଗୋଟେ ଏମିତିକା ଜିନିଷ, ତାକୁ ଯେତେ ତୁମେ କ'ଣ କୁହାଯାଏ କମ୍ଫର୍ଟେବୁଲ ମାନେ କ'ଣ, ତାକୁ ସୁବିଧା ଦେବ, ସେ ସେଥିରେ ଆକ୍ୱେଣ୍ଟେଡ୍ ହେଇଯିବ। ପୂର୍ବରେ ମୋର ମନରେ ଅଛି, ଏ ଫ୍ୟାନ୍ କେଉଁଠି ଥିଲା, ମୁଁ କରେଣ୍ଟ ନଥିଲା, ଆମେ ଯେତେବେଳେ ସବୁ ପାଠ ପଢ଼ୁଥିଲୁ, ଆମେ ତ ଜନ୍ମ ହେଇଥିଲୁ କରେଣ୍ଟ ନଥିଲା, ଆମେ ଯେତେବେଳେ ପାଠ ପଢ଼ି ଯାଇଥିଲୁ ସବୁ ଡିବି ନେଇ ଯାଉଥିଲୁ, ଏ ଜୁକି ଡିବି କିରୋସିନର ସେ ଛୋଟ ଛୋଟ ଲଣ୍ଠନ ଲ୍ୟାମ୍ପ କୁହନ୍ତି, ତାକୁ ଧରିକି ଯିବୁ, ସେଇଟାକୁ ଧରିକି ଯିବୁ, ଆଉ ଶୋଇଲା ବେଳେ ଏ ଯେଉଁ ବିଞ୍ଚଣା, ମା ମାନଙ୍କର ବାବା ମାନଙ୍କର ଏତେ ହାବିଟ ଥାଏ, ସେମାନେ ଶୋଇଥିବେ ବୁଲଉଥିବେ, କେତେବେଳେ ହାତରେ ଏମିତି ଚାଲ ପଡ଼ିଯାଉଥିବ, କିନ୍ତୁ ମୋ ପୁଅଟା ଶୋଇଛି ନା, ସେମିତି ମିଞ୍ଚୁଥିବେ, ସେମିତି ମିଞ୍ଚୁଥିବେ। କାହିଁକି ଆମେ ଖରାବେଳେ ସବୁ ଆମେ ତ ସବୁ ପଢ଼ୁ ହଷ୍ଟେଲରେ, ଯେତେବେଳେ ଆସିବୁ ସେ ଜବରଦସ୍ତି କହିସବୁ, ସେତେବେଳେ ହେଉଛି ଏମିତି ଆଜିକାଲି ପିଲାଙ୍କ ଭଳିଆ, ସେତେବେଳେ ବାବା ମାଙ୍କୁ ଦେଖିଲା ଭୟ ଲାଗେ ନା, ଶୋଇବାକୁ ପଡ଼ିବ, ଆରେ ପିଲାବେଳେ କ'ଣ ଗୋଟେ ନିଦ ଲାଗେ ଖରାବେଳେ, ଖରାବେଳେ ଜାମୁକୁଳି ଖାଇବ ବୁଲିବ, କାରଣ ଆମେ ସବୁ ହଷ୍ଟେଲରୁ ଆସିଛୁ, ସବୁ ଜବରଦସ୍ତି ଆମେ କ'ଣ କହୁଛୁ, କେମିତି ବାପା ଶୋଇଲେ ଟିକେ ଖସିବାର ଅଛି, ଆମେ ବି ଜାଣିଛୁ ସେ ଶୋଇଲେ ବୋଲି ନା, ଯେତେବେଳେ ପଙ୍ଖାଟା ବନ୍ଦ ହେବ, ପ୍ରଥମେ ପଙ୍ଖାଟା ବନ୍ଦ ହେବ, ସେ ଟିକେ ରେଷ୍ଟ ନେଇଥିବ, ତା ଭିତରେ ଉଠିକି ପଳେଇଥିବ, ଆଉ ସେତେବେଳେ ତ ଘଣ୍ଟା ନାହିଁ, ତାକୁ କି ଅସୁବିଧା, କେତେବେଳେ ଉଠିଗଲ ପଚାରି, କେତେବେଳେ ଉଠିକି ଚାଲିଗଲ, ନାଇଁ ଏବେ ଏବେ ଉଠିଗଲେ, ସେତେବେଳେ ଘଣ୍ଟା ରଖିଥିଲେ ନା, ଘଣ୍ଟାରେ ଘଣ୍ଟା ନଥିଲା, ସେ ହାତରେ ସବୁ ଥିଲା, ଆରେ ସେତେବେଳେ କେମିତି ମଣିଷ ବଞ୍ଚୁଥିଲେ, ସେତେବେଳେ ଫ୍ୟାନ୍ ନଥିଲା କେମିତି ବଞ୍ଚୁଥିଲେ, ବର୍ତ୍ତମାନ ଗୋଟେ ଗାଉଁଲି ଘରକୁ ଚାଲିଯାଉ ଯାହା ଘରେ କିଛି କିଛି ନାହିଁ, ତାକୁ ଫ୍ୟାନ୍ ଦରକାର। ଆଉ ବର୍ତ୍ତମାନ ଜୀବନଟା ବି ଏମିତି ଦୁର୍ବିଷ ହେଇଗଲାଣି, ପୁରା ସମଗ୍ର ବିଶ୍ୱ ଉପରେ ଗୋଟେ ଏମିତି ଅବସ୍ଥା ପଡ଼ୁଛି, ବୈଦିକ ସଭ୍ୟତାର ଗୋମାତାଙ୍କୁ ଛାଡ଼ିଦେଲେ, ଏ ଗ୍ୟାସ ସବୁଗୁଡ଼ାକ ବର୍ତ୍ତମାନ ଯେଉଁ ରୋଷେଇ ହେଲା, ଫ୍ଲାଇଟ୍ ଚାଲିଲା, ଟ୍ରେନ୍ ଚାଲିଲା, କାର୍ ସମସ୍ତଙ୍କର ଗାଡ଼ି, ବୃକ୍ଷ କାଟିଲେ, ଯାହା ଆସୁ ଆମେ କଲେ, ପ୍ରକୃତି ଉପରେ ଏମିତି ଗୋଟେ ଅତ୍ୟାଚାର କରିଦେଲେ, ପ୍ରଥମେ ହଜାର ହଜାର ଲୋକ ବିଦେଶରେ ସବୁ ମରୁଛନ୍ତି, ତାଙ୍କ ଟେମ୍ପରେଚର ସବୁ ବଢ଼ିଗଲାଣି, ସେମାନେ ବଞ୍ଚିପାରିବେନି, ମରିଯିବେ ସବୁ, ହଜାର ହଜାର ଲୋକ ମରିଯାଉଛନ୍ତି, ଏତେ ଟେମ୍ପରେଚର ବଢ଼ୁଛି। ଆମର ଶୀତ ଦିନ ଯେ ତାଙ୍କର ସମର ସେୟା, ଆମର ସମର ଭଳିଆ ତାଙ୍କର 40°, 50° ହେଇଗଲାଣି, ସେମାନେ ବଞ୍ଚିପାରିବେନି, ଗୋଟେ ସମଗ୍ର ବିଶ୍ୱରେ ବର୍ତ୍ତମାନ ଗୋଟେ ଚିନ୍ତାର ବିଷୟ ହେଇଗଲାଣି। ଭଗବାନ ଗୋଟେ ଫ୍ଲାଇଟ୍ରେ ଯଦି କେତେ ଶବ୍ଦ କରୁଛି, ସିଏ ଆକାଶରେ ଯାଉଛି, କେତେ ଗୋଟେ ପେଟ୍ରୋଲ ଗୁଡ଼ା ପୋଡ଼ିକି ଯାଉଛି, ଭଗବାନ ମାନେ ବାୟୁମଣ୍ଡଳ କେତେ ଜୀବାଣୁ ରଖିଥିବେ, ସୁସ୍ଥ ଜୀବାଣୁ, ଏତେ ଗୋଟେ ଫ୍ଲାଇଟ୍ଟା ଯାଉଛି ତାକୁ ମାରୁନି, ସବୁ ଜୀବାଣୁ ମାରୁନି, ସେଠି ପଲ୍ୟୁସନ୍ କରିକି ଯାଉନି, ଗ୍ୟାସ ଗୁଡ଼ା ବିଷ ଗୁଡ଼ା ସେଗୁଡ଼ାକୁ ଆମେ ଜାଳୁଛେ। ଆଗରୁ କ'ଣ ଗୋବର ଜଳା ହଉଥିଲା, ଘୃତ ପୋଡ଼ିବା ଯା, ଘିଅରେ ଯଜ୍ଞ କରିବା ଯା, ଗୋବର ଘଷିରେ ରୋଷେଇ କରିବା ସେ, ଗୋବର ଘଷିରେ ରୋଷେଇ କରିବା ଅର୍ଥ ସେଠି ଘିଅ ପୋଡ଼ିବା ଦରକାର ନାହିଁ, ଭଗବାନ ଗୋମାତାଙ୍କୁ ତିଆରି କରୁଛୁ ସେଥିପାଇଁ ନା, ଆଉ କେହି ଗୋବର ଘଷି ଜାଳେ କି, ତୁମର କାଠ ଜାଳିବ ପରେ ଆଖି ଖରାପ ହେବ, ଗୋବର ଘଷି ଜାଣିଲେ କେବେ, ସେଥିପାଇଁ ମା ମାନଙ୍କର ଆଖି ସବୁ ଭଲ ରହୁଥିଲା, ସେ ଧୂଆଁଟା ଯେଉଁ ବସିବ ସେଟା ତ କେବେ ତୁମକୁ ଖରାପ କରିବନି, ସବୁ ବୈଦ୍ୟ ସବୁ ତାକୁ ନଷ୍ଟ କରିଦିଆହେଲା। ଆଉ ବର୍ତ୍ତମାନ କିଛି ଆମେ କହିଲେ ବି ସେଟା କେହି ଫେରିବେନି, କି ସେଟା ପ୍ରାକ୍ଟିକାଲ ନୁହେଁ, ପ୍ରାକ୍ଟିକାଲ କହୁଛି କେବଳ ଏତିକି, ତୁମେ ଯେତେ ପାରୁଛୁ ମିନିମାଇଜ୍ କର ତୁମର ବଡିଲି ନେସେସରି, ଶରୀରଟାକୁ ବେଶୀ କମ୍ଫର୍ଟେବଲ ଦେବାକୁ ଚେଷ୍ଟା କରନି, ଭୋଗେ ରୋଗ ଭୟମ, ତୁମେ ଯେତେ କମ୍ଫର୍ଟେବଲ ଦେଇଦେବ ରୋଗ ଆସିବ। ଶରୀରଟା ମିଳିଛି ମାନେ କେବଳ ଗୋଟିଏ ଜିନିଷ ପାଇଁ, ଏ ଭଗବାନଙ୍କ ସେବାରେ ତୁମେ ଲଗାଅ, ପ୍ରଭୁଙ୍କ କାର୍ଯ୍ୟରେ ଲଗାଅ, ଆଉ ଯଦି ସ୍ତ୍ରୀ ପୁତ୍ର କନ୍ୟା ଅଛନ୍ତି ତାଙ୍କ ପାଇଁ ଆମେ ପରିଶ୍ରମ, ଏତେ କଠୋର ପରିଶ୍ରମ କରିବା କିଛି ଆବଶ୍ୟକ ନାହିଁ, କାହା ଲାଗି ଆମେ ଏତେ କଠୋର ପରିଶ୍ରମ କରିବା, ଯଦି କିଛି ଭଗବାନ ଚଳେଇ ଦେଉଛନ୍ତି ସେତିକି ପରିଶ୍ରମ ଚାଲୁ, ଆଉ ଏକ୍ସପାଣ୍ଡ କରିବାକୁ କିଛି ଚେଷ୍ଟା କରୁନି, ଏଟା ବଢ଼େଇବି ସେଟା ବଢ଼େଇବି ସେଟା ବଢ଼େଇବି, ନାଇଁ ସମୟ ସେଥିପାଇଁ ମିଳିନି, ସମୟ ସତ୍ୟଟା କାହିଁ ନଷ୍ଟ କରେ। ତ ଭଗବାନ ଏ ତିନିଟା ଜିନିଷ ତାଙ୍କୁ ବୁଝେଇଲେ, ଦେଖ ତୁଳ ଶରୀର ପାଇଁ ଏ ଶରୀର ପାଇଁ କେହି ଚିନ୍ତା କର, ନଷ୍ଟ କାରଣ ଏଟା ନଷ୍ଟ ହବ ହିଁ ହବ, ଆଉ ସୂକ୍ଷ୍ମ ଶରୀର ଇଏ ଅବିନାଶୀ, ମନ ବୁଦ୍ଧି ଅହଙ୍କାରକୁ ସୂକ୍ଷ୍ମ ଶରୀର କୁହାଯାଏ, ଇଏ ମୁକ୍ତି ନ ପାଇଲା ପର୍ଯ୍ୟନ୍ତ ଇଏ ବି ଅବିନାଶୀ, ଆକୁ କେହି ମାରିପାରିବେନି, ଏ ପିତାମହ ଭୀଷ୍ମ ବା ମୋର ମୁଁ ମରିଗଲି ବି ବା ତୁମେ ମରିଗଲ, ତୁମର ମନର ଯେଉଁ ଇମ୍ପ୍ରେସନ ଅଛି ଆଉ ଗୋଟେ ଶରୀର ପଶିଲେ ସେଇ ଭାବନାଟା ଦେବ। ଏଇ ଯେଉଁ କୁକୁର ଗୁଡ଼ାକ ଦେଖୁନ ସବୁ କୁକୁର ସିଗାରେଟ୍ ଖାଇଲାଣି, କିଏ କ'ଣ ସବୁ କେତେ ପ୍ରକାର ସବୁ ଲୋକ ଛାଡ଼ୁଛନ୍ତି, ଇଏ କୁକୁରଟା ସିଗାରେଟ୍ ଖାଉଛି, ସେ ସବୁ ଦେଖାଉଛନ୍ତି, ଏଇଟା ଇଏ ଇଏ କରୁଛି, କୁକୁରଟା ଏମିତି କଥା, ସେଇଟା କେମିତି କରିବା, ମଣିଷଟା ଥିଲା କୁକୁର ହେଇଛି ଆଉ ତା ସେ ମନ ଭିତରେ ସେ ସିଗାରେଟ୍ ଖାଇବାଟା ହେଉଛି, ସେ ସିଗାରେଟ୍ ଖାଇବା ତାକୁ ଶିଖେଇଦେଲେ ଆଉ କ'ଣ ଅସୁବିଧା, ମନଟା ତ ସେ କୁକୁର କୁକୁର ମନ ବୋଲି କୁହା ହୁଏ କି, ଆଉ କୁକୁର ମନ କୁହା ହୁଏନି, ମନଟା ସେ ଗୋଟେ ମନଟା ସେ ଅନାଦିକାଳରୁ ସେ ଗୋଟେ ମନ, ସେ କୁକୁର ସ୍ୱର ଥିଲା ବେଳେ ଯାହା ଭାବନା, ପକ୍ଷୀ ସ୍ୱର ଯାହା ଥିଲା ଭାବନା, ମଣିଷ ସ୍ୱର ଯେଉଁ ଭାବନା, ସବୁଗୁଡ଼ା ମନ ଭିତରେ ଅଛି, ମନ ସେ ଗୋଟେ ମନ, ସେ ଯେଉଁ ସ୍ୱରରୁ ଯାଉଛି ସେ ତାର ତା ଭାବନାଟା ରଖିଛି, ସେଟା କାମ କରୁଛି, ସେ କିଛି ନାହିଁ, ମନବୁଦ୍ଧି ଅହଙ୍କାର ସେ ବି ରହିଲା, କ'ଣ ତା ନା ଆମର ମୁକ୍ତି ପୂର୍ବରୁ ସିଏ ବି ହେଲା ତାଙ୍କ ଦୁଃଖ, କା ପାଇଁ ଶରୀର ନିଶ୍ଚିତ ବିନାଶ ହବ, ସୂକ୍ଷ୍ମ ଶରୀର ଅବିନାଶୀ ମୁକ୍ତି ପୂର୍ବରୁ, ଆଉ ଆତ୍ମା ତ ବିଲକୁଲ ଅବିନାଶ, ଦୁଃଖ କରିବାର କ'ଣ କାରଣ ଅଛି, ଆଉ ସମସ୍ତେ ଭବିଷ୍ୟତରେ ରହିବେ, ତା ପରବର୍ତ୍ତୀ ଶ୍ଳୋକରେ କହିଲେ ପୂର୍ବରୁ ଥିଲେ ବର୍ତ୍ତମାନ ଅଛନ୍ତି ଭବିଷ୍ୟତରେ ରହିବା, ଶରୀର ଚାଲିଗଲେ କ'ଣ, ଆମ ବାପାଙ୍କର ଶରୀର ଚାଲିଲା, ମୁଁ ବି ଚାଲିଯିବି କି ତୁମେ ଚାଲିଯିବ ତୁମର ବାବା ଚାଲିଯିବି, ସେ ଜଣେ ଆତ୍ମା ନା, ସେ ଆଉ ଗୋଟେ ଶରୀର ଧାରଣ କରିବ, ପୂର୍ବରୁ ଥିଲା ବର୍ତ୍ତମାନ ଅଛି ଭବିଷ୍ୟତରେ ରହିବ, ଚାଲିଗଲା ପରେ କିଛି ନାହିଁ, କେତେ ଲୋକ ଚାଲିଯାଉଛନ୍ତି ଆଜି ଯେ ଚାଲିଗଲା କାଲି ତା କଥା କିଛି ଚିନ୍ତା କରୁଛି, ଭାବିଲୁ ତୁମ ବାପା କଥା ଚିନ୍ତା କରୁଛ, କିଛି ନାହିଁ ଆମେ ଗଲା ତ ଗଲା, ମୁଁ ବର୍ତ୍ତମାନ ରାଜା, ଫୁଣି ତୁମେ ଚାଲିଲେ ତୁମ ପୁଅକୁ ତୁମ କଥା ଚିନ୍ତା କରିବ, ସେ ଓଡ଼ିଆରେ ସବୁ ଭଲ ଭଲ, ସବୁ ମାୟାବଧି ହେଲେ ସେ ଭଲ ଭଲ ଜିନିଷ ଲେଖନ୍ତି ନା, କେତେ ସ୍ତ୍ରୀ କେତେ ଦିନ ପର୍ଯ୍ୟନ୍ତ କାନ୍ଦିବ, କେତେ ଦିନ ପର୍ଯ୍ୟନ୍ତ ଜାଣିଥିଲ ନାଇଁ, ଭାବିଲୁ କ'ଣ ଜାଣିବ କିଛି ଜାଣିନ, ଆଉ 12 ଦିନ ପର୍ଯ୍ୟନ୍ତ ସେ କାନ୍ଦିବ, ଆଜିକୁ ଆଜିକାଲି କାନ୍ଦୁଛନ୍ତି, ଆଗରୁ ଡେଲି ସନ୍ଧ୍ୟାବେଳେ କନ୍ଦା ହବ, ଜାଣିଛ ନା, ତୁମର ନାହିଁ ବୋଧେ, ହଁ ତୁମର କିଛି ନାହିଁ, ସନ୍ଧ୍ୟାବେଳେ ଡେଲି, ସନ୍ଧ୍ୟା ନା ସକାଳ ବେଳେ ଡେଲି କାନ୍ଦିବେ, ମୁଁ ଛୁଆଟବେଳେ ଦେଖିଛି, ମୁଁ ପଚାରେ କାହିଁକି ଏମାନେ କାନ୍ଦୁଛନ୍ତି, ତାଙ୍କେ ମରିଯାଇଛନ୍ତି, ଡେଲି 12 ଦିନ ଝୁରି ହେବେ, ସେ ଡେଲି କାନ୍ଦିବେ, 12 ଦିନ ପର୍ଯ୍ୟନ୍ତ ସେମାନେ କାନ୍ଦିବେ, ଆଉ ସ୍ତ୍ରୀ ବିଶେଷ କରି କାନ୍ଦିବ, ତାପରେ ତ ସହିଲା, ଆଉ ତା ସଂସାର ଗଲା ତ ଗଲା, ସିଏ ମୋ ସଂସାର ମୁଁ ଚଳେଇବି ନା, ଆଉ ସମସ୍ତେ ଭୁଲି ଯାଆନ୍ତି, ସ୍ୱର କେହି ମନେ ରଖିବେନି, କ'ଣ କରିବା, ଏଟା ତ ଗୋଟେ ଅଭିନିବେଶ ଜୀବନ ହେଇଯାଇଛି ନା, ମୁଁ ସୁଖୀ ମୁଁ ଦୁଃଖୀ, ମୁଁ ରାଜା ମୁଁ ପ୍ରଜା, ସେ ଦେଖିଲେ ନା, ଆମେ ରାଜା ଆମେ ପ୍ରଜା, ଆମେ ସୁଖୀ ଦୁଃଖୀ ସଂସାରର, ମୁଁ ଉପକର୍ତ୍ତା ମୁଁ ଭୋକ୍ତା ମୁଁ ସଂସାରର ପତି, ଆଉ କେତେ ବଡ଼ ଅଭିନିବେଶ ଜୀବନ, ବାବରେ ବାବା, ତାକୁ ବସିଲେ ତା ମୁଣ୍ଡ କାମ କରିବନି, ତା ଦେହରେ ତୁମେ ବସିଲେ ବି ତୁମେ ଜାଣିପାରିବେ ନା, ଆତ୍ମା କ'ଣ ଶରୀର କ'ଣ ମୁଁ କିଏ ମୁଁ କେମିତି କେମିତି ତଳିଆଇଲି ମୁଁ କ'ଣ ଏମିତି ପଶି ଯାଉଛି କିଛି ବୁଝିପାରିବେନି, ଆଶ୍ଚର୍ଯ୍ୟ ଜିନିଷ ନା, ମୁଁ ହଉ କି ତୁମେ, ଆମେ ଯେଉଁ ଆତ୍ମା କେମିତି ଏ ଶରୀର ଧରିକି ପୁଣି ସୁଖୀ ଦୁଃଖୀ ବୋଲି ଭାବୁଛି, ଆମେ ଜଗତ ବୋଲି ଭାବୁଛି, ମୋର ଜାଗା ଜମି ମୋର ଏଟା ଘର ମୋ ସ୍ତ୍ରୀ ପୁତ୍ର କନ୍ୟା, ସେ କାହାର ଅଂଶ, ଭଗବାନଙ୍କର, ତାର ଏଇଟା ଏଇ ଜିନିଷଟା କେମିତି ଚାଲି ଆସିଲା, ଏଇଟା ହେଉଛି ତାର ଅନାଦି କାଳରୁ ସ୍ୱର ଧାରଣାର ଫଳ, ଏଇଟା ଭଗବାନ ଗୋଟି ଗୋଟି କରି ବୁଝାଉଛନ୍ତି ଅର୍ଜୁନଙ୍କୁ, ତୁମ ସ୍ୱଧର୍ମ ହେଲା ଯୁଦ୍ଧ କରିବା, ତୁମେ ଯେଉଁ ମରଣ ପାଇଁ ଚିନ୍ତା କରିଦେଉଛ କି, ପିତାମହ ଭୀଷ୍ମ ମରିଯିବେ, ପିତାମହ ଭୀଷ୍ମ ପୂର୍ବରୁ ଜଣେ ଆତ୍ମା ଥିଲେ ବର୍ତ୍ତମାନ ଅଛନ୍ତି ମୃତ୍ୟୁ ପରେ ବି ରହିବେ, ଆଉ ତୁମେ ନ ମାରିଲେ ବି କାଳ ତାଙ୍କୁ ମାରିଦେବ, ତୁମ ଧର୍ମଟା ବିନାଶ ହେଇଯିବ କିନ୍ତୁ ସେ ବିନାଶ ହେବେ, ପରବର୍ତ୍ତୀ ଶ୍ଳୋକ କହୁଛନ୍ତି, ଦେହ ଦେହେ ନସ୍ମିନ୍ ଯଥା ଦେହେ କୁମାରମ୍ ଯୌବନମ୍ ଜରା ତଥା ଦେହାନ୍ତର ପ୍ରାପ୍ତି ଧୀରସ୍ତତ୍ର ନମୁୟତି। ଅନୁବାଦ, ଯେପରି ଦେହି ଅର୍ଥାତ୍ ଜୀବାତ୍ମା ଏ ଦେହରେ ବରାବର ବାଲ୍ୟବସ୍ଥାରୁ ଯୌବନାବସ୍ଥା ଯୌବନାବସ୍ଥାରୁ ବୃଦ୍ଧାବସ୍ଥା ପ୍ରାପ୍ତ ହୁଏ, ସେହିପରି ମୃତ୍ୟୁରେ ସେ ଅନେକ ଶରୀର ପ୍ରାପ୍ତ ହୁଏ, ଧୀର ଅର୍ଥାତ୍ ଆତ୍ମଜ୍ଞାନୀ ଏ ପ୍ରକାର ପରିବର୍ତ୍ତନରେ ଆଦୌ ମହ୍ୟମାନ ହୁଅନ୍ତି। ଚେଞ୍ଜେସ୍ ହବ, ଆମର ବି ହେଇଗଲାଣି, ଆମର ସ୍ୱର ମରିଗଲାଣି ନା, ପ୍ରଭୁ ଯେ ବଢ଼ୁଛୁ ତାଙ୍କ ଆତ୍ମତତ୍ଵ, ତାଙ୍କର ଯେଉଁ ପ୍ରବଚନ ପ୍ରାୟ କେହି ତୁମେ କପି କଲେ ବି ତୁ କେତେ ମନରେ କହିପାରିବନି, କେତେ ବ୍ୟବହାର ଶୁଣ କହିପାରିବନି, ସେ ଏମିତି ସୁନ୍ଦର ଭାବରେ ବ୍ୟାଖ୍ୟା କରିଛନ୍ତି, ସାର୍ଟ କଥା କହିଛନ୍ତି, କେମିତି କେତେ ସୁନ୍ଦର ବୁଝିଛନ୍ତି, ତାଙ୍କ ଲେକ୍ଚର ଗୁଡ଼ାକ ବହୁତ ସୁନ୍ଦର। ଆମର କେତେବେଳେ ମରଣ ହେଇଗଲାଣି, ସେଟା ମରଣ, ଯେମିତି ଶିଶୁ ଥିଲା, ଆମେ ଗୋଟେ ଛୋଟ ଶିଶୁ ଥିଲେ, ଦେଖିଲା ଶିଶୁଟା କାହିଁ, ଶିଶୁଟା ଚାଲିଗଲା କୁଆଡ଼େ ଗଲା, ସେ ଶିଶୁରଟା କେମିତି ଆସିଲା ଯୌବନ ଅବସ୍ଥା, ଏ ବାଳକ ଅବସ୍ଥାକୁ, ଆତ୍ମା କ'ଣ ହେଲା, ଆତ୍ମା କ'ଣ ହେଲା କି ବାଳକ, ଆତ୍ମା ସେମିତି ଅଛି, ତାହେଲେ ଆମ ଶିଶୁ ଶରୀରଟା ମରିଗଲା ଚାଲିଗଲା, ଶିଶୁରଟା ଚାଲିଲେ ନା ଶିଶୁର ଆଉ ଦେଖିପାରିବେ କି ଶିଶୁରଟାକୁ କୁଆଡ଼େ ଗଲା ସେ ଶିଶୁର ନାହିଁ ଶିଶୁରରୁ ଆସିବ ବାଳକ ସେ ବାଳକ ଶରୀର କୁଆଡ଼େ ଗଲା ବର୍ତ୍ତମାନ ଗୋଟେ ଯୁବକ ପଚାରୁ ମୋ ବାଳକ ଶରୀର କୁଆଡ଼େ ଗଲା କିନ୍ତୁ ଗୋଟେ ଯୁବର ଭଗବାନଙ୍କର ମାୟାଟା ଦେଖ ସେ ଯୁବକରୁ ନା ଶିଶୁରୁ ବାଳକ ହେଲା ବାଳକରୁ ଯୁବକ ହେଲା ଯୁବକରୁ ବର୍ତ୍ତମାନ ବୃଦ୍ଧ ହେବାକୁ ଯାଉଛି ବୃଦ୍ଧରୁ ସେ ମୃତ୍ୟୁ ହବ ସେ ଚେଞ୍ଜେସ୍ ଗୁଡ଼ା କେତେବେଳେ ଚିନ୍ତା କରିପାରିବେନି ଯେତେବେଳେ ହାତ ଗୋଡ଼ ପୁରା ବସି ବସିଯିବ ସେତେବେଳେ ତାକୁ ଲାଗିବରେ ମୁଁ ବୁଢ଼ା ହେଇଗଲି ଏଇଟା କ'ଣ ନୂଆ କଥା ତୁମେ ଦିନେ ଶିଶୁ ଥିଲ ନା ଛୁଆଟା କେତେ ଜୋର ଦୌଡ଼ିବ ବୋଲି ଛୋଟ ପିଲା ଜୋର ଦୌଡ଼ ନା ତୁମକୁ ଦୌଡ଼ିବି ସେ ଦୌଡ଼ି ପାରିବ ଦେଖ ଆ ପାରିବନି ଛୋଟ ପିଲା ତାଙ୍କ କେତେ ଜୋର ଦୌଡ଼ୁଥିଲା ତୁମେ ସେଇ ବ୍ୟକ୍ତି ଥିଲେ କି ନାହିଁ ଯିଏ ଯୋଉ ଦୌଡ଼ାରେ କ'ଣ ସେଟା କହୁଛନ୍ତି କ'ଣ ଗୋଟେ ଦୌଡ଼ିକି ପଦକ ପାଉଛନ୍ତି ମ ହଁ ସେ ସବୁ ଦୌଡ଼ିକି ଯୋଉ ପଦକ ପାଉଛନ୍ତି ହେ ଦୌଡ଼ି ତ ଏତେ ଦୌଡ଼ୁଥିଲା ଆଉ ବୃଦ୍ଧ ବୟସ ଦୌଡ଼େଇଲେ ପଦକ ପାଇବ କୋଉ ଦୌଡ଼ିବ ଆରିବ ଆଉ ଦେଖ ଚେଞ୍ଜେସ୍ ସବୁ ହେଇଗଲେ ଚେଞ୍ଜେବୁଲ ହେଇଗଲାଣି ଭଗବାନ ପ୍ରଭୁ ପ୍ରବଚନ ଦଉଛନ୍ତି ନା ଅର୍ଜୁନ ତୁମେ କହୁଛ ମୃତ୍ୟୁ କଥାଟା ଦେଖ ମୃତ୍ୟୁଟା ଗୋଟେ ପରିବର୍ତ୍ତନ ମୃତ୍ୟୁ ଆଉ କିଛି ଶବ୍ଦ ନୁହେଁ ମୃତ୍ୟୁଟା ଗୋଟେ ପରିବର୍ତ୍ତନ ଆଉ ଏଟା ନିଶ୍ଚିତ ହବ ଯେମିତି ତୋର ପରିବର୍ତ୍ତନ ପୂର୍ବରୁ ହେଇଛି ସେଗୁଡ଼ା ଆଉ ଗୋଟେ ଶରୀରରେ ପରିବର୍ତ୍ତନ ହେଇଛି ମୃତ୍ୟୁଟା ମାନେ ଆଉ ଗୋଟେ ପରିବର୍ତ୍ତନ ହବ ଆଚ୍ଛା ଯୁବକ ଶିଶୁର ପରିବର୍ତ୍ତନ ହେଇଗଲ ଶିଶୁ ପରିବର୍ତ୍ତନ ହେଇ କଣ ହେଲ ବାଳକ ହେଲ ତୁମେ ସେଟା ମୃତ୍ୟୁ ବୋଲି ତ ଜ୍ଞାନ କଲନି ବାଳକ ଶରୀରଟା ପରିବର୍ତ୍ତନ ହେଇ କଣ ହେଇଗଲା ଯୁବକ ହେଇଗଲା ସେଟାକୁ ତ ମୃତ୍ୟୁ ବୋଲି ଜ୍ଞାନ କଲନି ଆଚ୍ଛା ଯୁବକ ଶରୀରଟା ଜ୍ଞାନ ପରିବର୍ତ୍ତନ ହେଇକି ବୃଦ୍ଧ ହେଇଗଲା ବୃଦ୍ଧ ଶରୀରଟା ପରିବର୍ତ୍ତନ ହେଇକି ମୃତ୍ୟୁ ହେଇଯିବ ଏଇ ଗୁଡାକ ଯେମିତି ଚେଞ୍ଜେସ୍ ହେଲା ପରିବର୍ତ୍ତନ ହଉଛି ନା ମୃତ୍ୟୁ ପରେ ତାପରେ କଣ ହବ ଜନ୍ମ ମିଳିବ ସେଟା ଚେଞ୍ଜେସ୍ ସେଟା ଇମ୍ପୋର୍ଟାଣ୍ଟ କାହିଁକି ଦଉଛ ଭଗବାନଙ୍କ ଯୁକ୍ତିଟା ମାନେ ଅକାଟ୍ୟ ଜିନିଷ ଗୁଡିକ ସବୁ ଏଇଟା ଫ୍ୟାକ୍ଟ ବି ଶରୀର ତ ପଳେଇଯାଉନି ନା ନଷ୍ଟ ଆଉଟ ଫୁଣି ମିଳିବ ମିଳିବ ତେଣୁ ପ୍ରତ୍ୟେକ ଜୀବ ଗୋଟିଏ ଜୀବାତ୍ମା ପ୍ରଭୁପଦ ଲେଖୁଛନ୍ତି ଏବଂ ତେଣୁ ପ୍ରତି ମୁହୂର୍ତ୍ତରେ ଶରୀର ପରିବର୍ତ୍ତନ କରୁଛନ୍ତି ସାଇନ୍ସ ବି ଏଇଟା କହୁଛି ନା ପ୍ରତିଦିନ ଆମର କେତେ ସେଲ୍ସ ଆମ ଜୀବାଣୁ ଯୋଉ ଅଛନ୍ତି ଆମ ଶରୀରରେ ସେଇଟା ମରୁଛନ୍ତି ପୁଣି ନୂଆ ତିଆରି ହେଉଛନ୍ତି ପ୍ରତିଦିନ କିଛି ଚେଞ୍ଜେସ୍ ହେଉଛି ନା କିନ୍ତୁ ଏତେ ସୂକ୍ଷ୍ମ ଭଗବାନ ଶରୀରକୁ ସୃଷ୍ଟି କରିଛନ୍ତି ଆଉ ଏତେ ତାଙ୍କର ବିଜ୍ଞାନ ଗୋଟେ ଜୀବ ଜାଣିପାରୁନି ମୋର ଚେଞ୍ଜେସ୍ କ'ଣ ହେଲା କି ଜାଣିପାରୁନି ଗୋଟେ ଦିନ ପରେ ଦିନ ବୟସ ଦିନ ଚାଲିଯିବ ରାତି ଚାଲିଯିବ ତୁମକୁ ଜଣାପଡ଼ିବନି କ'ଣ ଚେଞ୍ଜେସ୍ ମୋର ହେଲା କିଛି କିଛି ଜଣାପଡ଼ିବନି ଆଉ ସ୍ମୃତି ସବୁ ଜିନିଷ ନଷ୍ଟ ନଷ୍ଟ ହେଇକା ଯାଉଛି ଲୋକ କିଛି ଜଣାପଡ଼ିବନି ଲାଷ୍ଟ ଯେତେବେଳେ ଆସିବ ବୃଦ୍ଧାବସ୍ଥା ମୋର କାହିଁ କିଛି ମନର ଆଉ ରହୁନି ଲୋକ ମୋର କାହିଁ କିଛି ମନର ରହୁନି କେତେବେଳେ ତାର ଚେଞ୍ଜେସ୍ ହେଇଗଲାଣି ସେ ନିଜେ ଜାଣିପାରୁନି ସବୁ ମନରେ ରଖୁଥିଲା ବର୍ତ୍ତମାନ କହୁଛି ମୋର ଆଉ କିଛି ମୋର କାହିଁ କିଛି ମନରେ ପଡ଼ୁନି ଚେଞ୍ଜେସ୍ ହବ ହିଁ ହବ କେତେବେଳେ ଶିଶୁ କେତେବେଳେ ଶିଶୁର ଶରୀର ତ କେତେବେଳେ ଯୁବକର ଶରୀର କେତେବେଳେ ବୃଦ୍ଧର ଶରୀର ହେଉଛି ଶରୀର ଏସବୁ ପରିବର୍ତ୍ତନ ହେଲେ ସୁଦ୍ଧା ସେ ଏକ ଆତ୍ମା ତନ୍ମଧ୍ୟରେ ଅଛି ତାର କୌଣସି ପରିବର୍ତ୍ତନ ହେଉନି ଜୀବାତ୍ମା ପରିଶେଷରେ ମୃତ୍ୟୁ ସମୟରେ ଶରୀର ପରିବର୍ତ୍ତନ କରେ ଏବଂ ଅନେକ ଶରୀର ମଧ୍ୟରେ ପ୍ରବେଶ କରେ ତେଣୁ ଏକଥା ନିଶ୍ଚିତ ଯେ ପରଜନ୍ମରେ ଜୀବ ନିଶ୍ଚିତ ପୁଣି ଏକ ଶରୀର ପ୍ରାପ୍ତ ହେବ ଶରୀରଟି ଭୌତିକ ଶରୀର ହୋଇପାରେ କିମ୍ବା ଚିତ୍ ଶରୀର ହୋଇପାରେ ତେଣୁ ଅର୍ଜୁନଙ୍କ ପକ୍ଷରେ ଦୁଃଖ କରିବାର କୌଣସି କାରଣ ନଥିଲା ଅର୍ଜୁନ ଭୀଷ୍ମ ଓ ଦ୍ରୋଣାଦିଙ୍କର ମୃତ୍ୟୁ ନିମିତ୍ତ ବଡ଼ ଦୁଃଖ ପ୍ରକାଶ କରୁଥିଲେ ତେଣୁ କୃଷ୍ଣ ବର୍ତ୍ତମାନ ତାଙ୍କୁ ବୁଝାଇଦେଲେ ଯେ ତାଙ୍କର ଅର୍ଥାତ୍ ଅର୍ଜୁନଙ୍କର ଦୁଃଖ କରିବାର କୌଣସି କାରଣ ନଥିଲା ଅର୍ଜୁନ ଭୀଷ୍ମ ଓ ଦ୍ରୋଣାଦିଙ୍କର ମୃତ୍ୟୁ ନିମିତ୍ତ ବଡ଼ ଦୁଃଖ ପ୍ରକାଶ କରୁଥିଲେ ତେଣୁ କୃଷ୍ଣ ତାଙ୍କୁ ବୁଝାଇଦେଲେ ଯେ ତାଙ୍କର ଦ୍ୱିତୀୟ ରିପିଟ୍ ହେଇଛି ନା କ'ଣ ଦୁଃଖ କରିବାର କୌଣସି କାରଣ ନାହିଁ ବରଂ ସେ ଆନନ୍ଦିତ ହେବାର କଥା କାରଣ ସେମାନେ ବୃଦ୍ଧ ଶରୀର ତ୍ୟାଗ କରି ନୂତନ ଶରୀର ଲାଭ କରିବେ ଏଦ୍ୱାରା ସେମାନେ ନୂତନ ଶକ୍ତି ମଧ୍ୟ ଲାଭ କରିବେ ଜୀବ ତାର କର୍ମଫଳ ସ୍ୱରୂପ ଏ ପ୍ରକାର ଶରୀର ପରିବର୍ତ୍ତନ କରେ ଏ ପ୍ରକାର ସୁଖ ଦୁଃଖ ଭୋଗ କରେ ଭୀଷ୍ମ ଓ ଦ୍ରୋଣ ପୁଣ୍ୟାତ୍ମା ଅଟନ୍ତି ତେଣୁ ସେମାନେ ନିଶ୍ଚିତ ପରବର୍ତ୍ତୀ ଜୀବନରେ ଦିବ୍ୟ ଶରୀର ଲାଭ କରିବେ ନହେଲେ ବି ସ୍ୱର୍ଗଲୋକର ଭୌତିକ ସ୍ଥିତିର ଉନ୍ନତତର ସୁଖ ଭୋଗ ନିମିତ୍ତ ଦେବଶର ଲାଭ କରିବେ ଯାହା ହେଲେ ବି ଦୁଃଖର କୌଣସି କାରଣ ନଥିଲା ସେମାନେ ଶରୀର ତ ନିଶ୍ଚିତ ପରିବର୍ତ୍ତନ ହବ ଦୁଃଖ କରିବାର କ'ଣ ଅଛି ଭଗବାନ ଏ ଉଦାହରଣ ଦଉଛନ୍ତି ଚକ୍ରପାତ ଏଠିକାର ତାଙ୍କର ଶ୍ଳୋକର ଟୀକା ରଚନା କରୁଛନ୍ତି, ନନୁ ଚ ଆତ୍ମ ସମ୍ବନ୍ଧେ ଦେହ ବି ପ୍ରତ୍ୟାସ୍ପଦ। ଅର୍ଜୁନ ଯୁକ୍ତି କରୁଛନ୍ତି, ଆପଣ କହୁଛନ୍ତି ସର୍ବବିନାଶୀ, ଆତ୍ମା ହେଉଛି ନିତ୍ୟ, କିନ୍ତୁ ଆତ୍ମ ସମ୍ବନ୍ଧରେ ସ୍ୱରଟା ଭାରି ଭଲ ଲାଗୁଛି। ଆତ୍ମା ରହିଲାଠୁ ସ୍ୱରଟା ପ୍ରିୟ ଲାଗୁଛି, ଆତ୍ମା ନରହିଲେ କିଏ ସ୍ୱରକୁ ଭଲ ପାଇବ, ମୃତ୍ୟୁ କହା ହବ ନା। ଆଉ ଆତ୍ମ ସମ୍ବନ୍ଧରେ ସ୍ୱର ପ୍ରତ୍ୟାସ୍ପଦ, ଦେହ ସମ୍ବନ୍ଧରେ, ଦେହ ସମ୍ବନ୍ଧେ ନ ପୁତ୍ର ଭ୍ରାତାଦୟୋ ତତ୍ ସମ୍ବନ୍ଧେ ନ ପତ୍ରାଦୟୋପି। ଆତ୍ମ ସମ୍ବନ୍ଧରେ ଦେହଟା ବି ପ୍ରତ୍ୟାସ୍ପଦ। ଆଚ୍ଛା ଦେହ ସମ୍ବନ୍ଧୀ ମଧ୍ୟ, ଦେହର ତ ସମ୍ବନ୍ଧ ଯେ ପୁଅ ଭାଇ ନପତ୍ର ମାନେ କ'ଣ ନାତି, ମାନେ ଦେହ ସମ୍ବନ୍ଧରେ ଭଲ ଲାଗୁଛନ୍ତି ନା। ଆଉ ଗୋଟେ ଛୁଆ କ'ଣ ତୁମକୁ ଭଲ ଲାଗୁଛି କି, ଆଉ ଗୋଟେ ଛୋଟ ଛୁଆ ଯା ଗାଁରେ ଅଛି ତୁମକୁ ସେଠି ଭଲ ଲାଗୁଛି, ମୋ ନାତି ନା ଆଉ ମୋ ନାତି ପା ମୋ ପୁଅ ପା କାଇଁ ଭଲ ଲାଗୁଛି ଦେହ ସମ୍ବନ୍ଧଟା। ଆଉ ଗୋଟେ ନାତି ଥିବ, ଆଉ ଗୋଟେ କାହାର ନାତି ଥିବ, ସେ କ'ଣ ସେତିକି ପ୍ରିୟ ଲାଗୁଛି ଲାଗି ମୋର। ଆଉ ଦେହ ସମ୍ବନ୍ଧଟା, ଦେହ ସମ୍ବନ୍ଧରଟା ପ୍ରୀତି, ଆଉ ସେଇଟା ନଷ୍ଟ ହେଇଗଲେ ଶୋକ, ସେ କହୁଛନ୍ତି ଅତ ସ୍ପେଶମ ନା ସେ ସୁଖସ୍ୟା ଦେହ ଦୁଃଖ କାହିଁ କହୁଛି। ଶ୍ରୀକୃଷ୍ଣ ଉତ୍ତର ଦେଉଛନ୍ତି, ଦେହିନ ଜୀବସ୍ୟ ଅସ୍ମିନ୍ ଦେହେ କୁମାର ପ୍ରାପ୍ତି ଭବତି। ଜୀବର ଏଇ ଦେହରେ କୁମାର ପ୍ରାପ୍ତି ଘଟେ, କୁମାର ଜୀବ ଆସେ। ତତ୍ କୁମାର ନାଶାନ୍ତରମ ଯୌବନ ପ୍ରାପ୍ତି, ନାଶାନ୍ତରମ କୋଉ କୁମାରଟା ନାଶ ହେଇଯିବ, ନଷ୍ଟ ହେଇକି ତୁମେ କ'ଣ ପାଇବ ଯୌବନ, ଚାଲିଗଲେ ନା ଆଉ ଆଉ କ'ଣ ଫେରେଇ ପାରିବ ବର୍ତ୍ତମାନ ବୁଝିଲୁ, ପୋକା ହବ କେତେ ତୁମେ ସେ କଳା ନିଶନ ମୁଣ୍ଡରେ କଳା ମାର କି ଯେତେ ପ୍ରକାର ତୁମେ ଇଏ କର, ଆଉ କ'ଣ ଟୋକା ବୟସ ଆସିବ, ମରଣ ହେଇଗଲାଟା ଆଉ ଗଲା ସେ ଶରୀରଟା। ନାଶାନ୍ତର କୁମାର ନାଶାନ୍ତର ଶବ୍ଦ ଲଗାଉଛନ୍ତି ଆଉ ଭଗବାନ ଏଥିପାଇଁ କହିଲେ ନା, ମରଣଟା ତୁମେ ଦେଖ ମରିଗଲଣି, ତୁମେ ତିନି ଥର ପୁଣି ଆରୁ କ'ଣ ଚିନ୍ତା କରୁଛ, ତା ପାଇଁ ଦୁଃଖ ହେଉଛି କି। ଶିଶୁ ଶରୀର ଚାଲିଗଲା, ଯେଉଁ କୁମାର ଅବସ୍ଥା ଚାଲିଗଲା, ଯୌବନ ଅବସ୍ଥା ଚାଲିଗଲା, ଦୁଃଖ ହେଉଛି କି। ଆଉ ମରିବା ବେଳେ, ମରିବା ବେଳେ ଦୁଃଖ ହବ, ସେଇଟା ବି ଛାଡ଼ିଦା ପୁଣି ଗୋଟେ ଶରୀର ଧରିବା, ଯୋଉ ଆଉ ଫେରିବନି। ଏଇଟା ଲେଖିଲେ ତତ୍ କୁମାର ନାଶାନ୍ତରମ ଯୌବନ ପ୍ରାପ୍ତି, ଯୌବନ ନାଶାନ୍ତରମ ଜରା ପ୍ରାପ୍ତି, ଯୌବନ ନାଶ ହେଇଯିବ ଜରା ହେଇଯିବ, ତଥା ଏବେ ଦେହାନ୍ତର ପ୍ରାପ୍ତି, ଗୋଟେ ଦେହ ଅନ୍ତର ହବ। ଏଇଟା ଖାଲି ଦେହରେ ପରିବର୍ତ୍ତନ, ଦେହର ନାଶ ହଉଛି, ଦେହର ଗୋଟେ ପରିବର୍ତ୍ତନ ହଉଛି, ସେଇଟା ଦେହାନ୍ତର, ତଥା ଦେହାନ୍ତର ପ୍ରାପ୍ତି ଭଗବାନ କହୁଛନ୍ତି। ଶ୍ଳୋକ ନା କେତେ ସୁନ୍ଦର ଶବ୍ଦ, ତଥା ଦେହାନ୍ତର ପ୍ରାପ୍ତି, ଏଇଟା ଦେହ ରହୁଛି ବୋଲି ଜଣାପଡ଼ୁନି, ଦେହା ଅନ୍ତର ହେଇଗଲୁ, ମୋ ଶରୀରଟା ଚାଲିଗଲା, ମୋ ବାପା ଶରୀରଟା ଚାଲିଗଲା, ଦେହ ଅନ୍ତର ହେଇଗଲା ନା, ଆରେ ସିଏ ଗୋଟେ ଶରୀର ପାଇଲା ପୁଣି ଦେହ, ଅସୁବିଧା କ'ଣ। ଏଠି ସେ କଥା କହୁଛନ୍ତି, ତତଶ୍ଚ ଆତ୍ମ ସମ୍ବନ୍ଧୀ ନା କୌମରାଧୀନମ ପ୍ରତ୍ୟାସ୍ପଦନମ ନା ସେ ଯଥା ଶୋକ ନ କ୍ରିୟତେ। ଆଚ୍ଛା ଆତ୍ମ ସମ୍ବନ୍ଧ ହେତୁ କୌମରାଦି ପ୍ରତ୍ୟାସ୍ପଦ ହେତୁ, ଯୋଉଟା ନାଶ ହେଇଗଲା କୁମାର ଅବସ୍ଥା, ଯୋଉ ଯୋଉ ଶିଶୁ ଅବସ୍ଥା ଚାଲିଗଲା, ନାଶ ହେଇଗଲା, କୁମାର ଅବସ୍ଥା ଆସିଗଲା, ଆତ୍ମ ସମ୍ବନ୍ଧୀ ହେତୁ ଆତ୍ମା ଯେହେତୁ ଅଛି, କୁମାର ଅବସ୍ଥାଟା ବି ଭଲ ଲାଗୁଛି। ସେଗୁଡ଼ା କୁମାର ଅବସ୍ଥା ଜାଣିକି ଯୌବନ ଅବସ୍ଥା ଆସିଲେ ଆତ୍ମ ସମ୍ବନ୍ଧରେ ଯୌବନ ଅବସ୍ଥା ବି ଭଲ ଲାଗିବ, ତା ଆତ୍ମା ତ ଛାଡ଼ୁନି। ସେଠି ସେ କଥା କହୁଛନ୍ତି, ଯୌବନ ନା ସେ ଜରା ପ୍ରତି ଶୋକ ଯାଏ ଏତେ ନା 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 ଓହୋ, ତଥା ଦେହସ୍ୟ ବି ଆତ୍ମ ସମ୍ବନ୍ଧୀନ ପ୍ରତ୍ୟାସ୍ପଦସ୍ୟ ନା ସେ ଶୋକ ନା କର୍ତ୍ତବ୍ୟ। ହଁ ଠିକ ଅଛି, ଶୋକ କରିବା ଉଚିତ ନୁହେଁ। ଆଚ୍ଛା ଯୌବନ ସେ ନା ସେ ଜରାପ୍ରାପ୍ତ ଶୋକ ଯାଏ, ଦେଖ ଦିଟା ଦିଟା ଏଠି ଶ୍ଳୋକକୁ ସେ ଅର୍ଥ କରୁଛନ୍ତି। ଯେତେବେଳେ କୁମାରରୁ ଯୌବନ ହଉଛି କଣ ଲାଗୁଛି, ଭଲ ଲାଗୁଛି ନା, ମୁଁ ଟୋକା ହେଇଗଲି ଆଉ। ସେ ଛୋଟ ପିଲାବେଳେ ମୋର ମନର ଅଛି, ସେ ସାଙ୍ଗ ପିଲାଗୁଡ଼ା ଥିଲେ କହିବେ ମୋର କାହିଁ ନିଶ ଉଠିନି, ମୁଁ କଲେଜକୁ ଯିବି, ମୋ ନିଶ ଉଠିନି, ସେ ବ୍ଲେଡ୍ ଧରି ଚାଞ୍ଚିବେ, ମୋ ଛୋଟ ପିଲାବେଳେ ତ ସବୁ ମନର ଅଛି କହିଲେ ଜାଣିଛ ନା ନାଇଁ, କେମିତି କେମିତି ଜାଣିଛନ୍ତି କହିଲ, ଏ ଯେ ପେନସିଲ ନାହିଁ, ପେନସିଲ ମା ପେନସିଲଟାକୁ ବ୍ଲେଡ୍ ଭିତରେ ଭର୍ତ୍ତି କରିବେ, ଆଉ ବ୍ଲେଡ୍ ଟାଣ ଦିଏ ଯେଉଁ କାଟିବା ପାଇଁ, କ'ଣ ପେନସିଲ କାଟିବା ପାଇଁ ଆଣିବେ। ଆଉ ଦଶ କହିବେ ମୋ ଦଶମ ସରିଲାଣି, ମୁଁ ଗୋଟେ ଯିବି କେଉଁଠିକି, କଲେଜ ଯିବି, ମୋର ଗୋଟେ ନିଶ ଉଠିନେ, ଯଦି ଯିବି ତାହେଲେ ସେ ଲେକ୍ଚରଟା କ'ଣ ମୋତେ ମାନିବ, ପିଲାଟା ହଇରାଣ କରିବେ, ସେ କେମିତି ଖାଲି ହଉ ମୁଁ ଯୌବନକୁ ଯିବି, ମୋତେ ମୋର ନିଶ ଉଠିଗଲେ ଲୋକ ମୋତେ ସେ ସବୁ ଏଇ ଯେଉଁ ଲଗେଇକି କ'ଣ ସେ ଯେଉଁ ପେନସିଲ ଲଗେଇକି ସେ ସବୁ ଇଏ କରିବେ, ତାଙ୍କର ଏଇ ଯେଉଁ ନିଶ ବାହାର କରିବା ପାଇଁ ସବୁ ମାରିବେ ବ୍ଲେଡ୍ ମାରି, କ'ଣ ମାରିଲେ ଶୀଘ୍ର କେସ ଉଠିଗଲେ ମୁଁ କଲେଜ ଯିବି ନା। ଆଉ ତାକୁ ଯୋଉ କୁମାରରୁ ଯୌବନକୁ ଯିବା ନାହିଁ ତ ଭଲ ଲାଗୁଛି ନା ନାହିଁ, ଯେ କୁମାରକୁ ଯୌବନ ଯିବା ନାହିଁ ଭଲ ଲାଗୁଛି, ଯୌବନକୁ ଯାଏ, ଯୌବନରୁ ଜରା ଆସିବାକୁ ଦୁଃଖ ଲାଗୁଛି। କେତେ ବୈଜ୍ଞାନିକ ଭିତରେ ସେ ଲେଖିଛ ନା, ଯୁକ୍ତି କରି କାଟିକି ଉଠେଇଦେବ ଆଧ୍ୟାତ୍ମିକ ଜିନିଷଟାକୁ, ସମସ୍ତଙ୍କୁ ଛୁଟା କରି ଦିଆଯିବ। ଗୀତାର ଯେଉଁ ବାଣୀ, ସମସ୍ତଙ୍କୁ ପାରାଲାଇଜ୍ କରି ରଖାଯାଇଯିବ, କେହି ବି କଥା କହିପାରିବନି ଗୀତା ଆଗରେ। ଯେ ଗୀତାକୁ ସିଷ୍ଟମାଟିକାଲି ପଢ଼ିଛି, ସମସ୍ତଙ୍କୁ କାଟି ଉଠେଇଦେବ। ସାଇନ୍ସଟା ଏଟା ଗୋଟେ ବଡ଼ ବିଜ୍ଞାନଟା। ତୁମେ ଯେତେବେଳେ କୁମାରରୁ ଯୌବନକୁ ଆସୁଛ, କ'ଣ ଲାଗୁଛି? ଆନନ୍ଦ ଲାଗୁଛି, କିନ୍ତୁ ଯୌବନ ଜରା ବେଳକୁ ଦୁଃଖ ଲାଗୁଛି। ଅର୍ଜୁନ ଯୁକ୍ତି ସେଇଟା କରୁଛନ୍ତି, ଭଗବାନ କହୁଛନ୍ତି ଆଚ୍ଛା, ଯୌବନସ୍ୟ ନାଶ ଜରାପ୍ରାପ୍ତ ଶୋକ ଜାୟତେ, ଏତି କୌମାରସ୍ୟ ନାଶ ଯୌବନ ପ୍ରାପ୍ତି ହର୍ଷ ବି ଜାୟତେ। ତୁମେ ଗୋଟେ ଜିନିଷରେ ହସି ଦଉଛ, ଗୋଟେ ଜିନିଷରେ ଦୁଃଖ କରୁଛ। ଆଗେ କୁମାରରୁ ଯୌବନକୁ ଆସିଥିଲ, କ'ଣ ହେଇଥିଲା? ଆନନ୍ଦ ହେଇଥିଲା। ବର୍ତ୍ତମାନ ଯୌବନରୁ ଜରା ଯାଉଛ, ଦୁଃଖ ଅଛି, କିନ୍ତୁ ତାପରେ ତୁମର ଆନନ୍ଦ ହବ। ଯେତେବେଳେ ଜରାରୁ ନାଶ ହେଇଯିବ ଦୁଃଖ ହବ, କିନ୍ତୁ ତାପରେ ଆନନ୍ଦ ମିଳିବ, ପୁଣି ଶରୀର ପାଇବ, କୋଉ ଶରୀର ପାଇବ? ଶିଶୁ ଶରୀର ପାଇବ, ଆନନ୍ଦ ହବ। ତେଣୁ ଦୁଃଖ ସୁଖ ତ ଲାଗିକି ରହିଛି, ଅସୁବିଧା କଣଟା ହେଇଗଲା? ଛୋଟ ପିଲାରୁ ଯେତେବେଳେ ଯୁବକ ହେଲ ସୁଖ ଲାଗିଲା, ଯୁବକରୁ ବୁଢ଼ା ହେଲେ ଦୁଃଖ ଲାଗିଲା, ପୁଣି ମୃତ୍ୟୁରୁ ପୁଣି ଯେତେବେଳେ ଯୁବକ ହବ ସୁଖ ଲାଗିବ, ମୃତ୍ୟୁରେ ଯେତେବେଳେ ଶିଶୁ ହବ ଦୁଃଖ ସୁଖ ଲାଗିବ, ଅସୁବିଧା କଣ ଅଛି? ଏଟା ସାଇନ୍ସଟା ସେ କଥା କହୁଛନ୍ତି ଆଉ। କୌମାରସ୍ୟ ନାଶ ପ୍ରାପ୍ତି ହର୍ଷେ ଅପି ଜାୟତେ, ଅତ ଭୀଷ୍ମ ଦ୍ରୋଣାଦି ନାମ ଜୀର୍ଣ୍ଣ ଦେହ ନାଶ ଖଲୁ ନବଦେହାନ୍ତରମ ପ୍ରାପ୍ତ ତୈ ହର୍ଷମ କ୍ରିୟତାମ ଇତି ଭାବ। ତୁମେ ହସିବା ଦରକାର, କାହିଁକି ନା ସେମାନେ ଆଉ କଣ ପାଇପାରିବେ କି? ଯୌବନ ଜୀବନ ପାଇପାରିବେ କି? ଭୀଷ୍ମ ଦ୍ରୋଣ ସେଟା ତ ସେ ତା ପାଇପାରିବେନି, ପ୍ରଥମେ ବୃଦ୍ଧ, ତାଙ୍କର ମୃତ୍ୟୁ ତ ନିଶ୍ଚିତ ହବ, କିନ୍ତୁ ତାଙ୍କୁ ହସିବାକୁ ଚାନ୍ସ ଦିଅ। ସେ ବର୍ତ୍ତମାନ ଆଉ ବେଶୀ ଦିନ କଷ୍ଟ ନ ପାଇକି ଗୋଟେ ତାଙ୍କ ସାଙ୍ଗ ଗୋଟେ ଗିଫ୍ଟ ମୁଁ ଦେଇଦେବି, ଯେମିତି ପ୍ରପାତ କାରଣ ସେ ଉଚ୍ଚ ଲୋକକୁ ଯିବେ, ଗ୍ୟାରେଣ୍ଟି ଆଉ ନୂଆ ଶରୀର ମିଳିବ। ସେ କଥାକୁ ସେ କହୁଛନ୍ତି ହର୍ଷ କ୍ରିୟତମ, ତାଙ୍କର ହସ ହର୍ଷ ଉତ୍ପାଦନ କର, ତୁମେ ବି ହସ, କାରଣ ବୃଦ୍ଧ ସ୍ୱର ଜରା ସ୍ୱର ନଷ୍ଟ ହେଇଯିବ। ଭଲ ହେଲା, 400 ବର୍ଷ ସେ ରହିଲେଣି, ଚାଲନ୍ତୁ, ଅସୁବିଧା କ'ଣ ଅଛି? ଭଗବାନ ଆଉ କ'ଣ ଆମ ବୁଦ୍ଧି ଗୁଡ଼ାକ ସବୁ ଏହି ଦେହ ଉପରେ ନା, ପିଲାଟା ଆମ ଘରଟା ସେ କ'ଣ ହେଇଯିବ, ଏଇଟା ଭାସି, ଓଡ଼ିଆ ଲୋକ ମୁଁ ଭାସିଯିବି କୁହନ୍ତିନି, ସ୍ତ୍ରୀ ହାତ ଧରି କହେ ମୁଁ ଭାସିଯିବି, କ'ଣ ଭାସିଯିବୁ ମା? ଭାସିକି ପଳେଇବୁ, ତୁମ ବାପା ତ ଚାଲିଗଲା, ତୁମ ମା ଭାସିକି ପଳେଇଥିଲା, କେଉଁ ନଦୀରେ ଭାସି ପଳେଇଦେବେ ବ୍ରାହ୍ମଣୀରେ? ମଣିଷ ଏଇଟା ମଣିଷର ଗୋଟେ ଏତେ ମିଥ୍ୟା ଭ୍ରମ, ମୁଁ କାହାକୁ ଭାସିକି ଭାସିଯିବି ତ ମୁଁ କ'ଣ ଭାସିଯିବି ରେ ବାପା, କିଏ ଭାସିଯାଉଛି? ଦେହ ଗୋଟେ ବହୁତ ବଡ଼ ତାକୁ ବର୍ଡନ ଖାଉଛି ନା, ମୁଁ କେମିତି ଚଳିବି, କ'ଣ କରିବି? ଆରେ ସବୁ ପ୍ଲାନ୍ କୃଷ୍ଣଙ୍କର ଅଛି, ଚାଣକ୍ୟ ଲେଖିଲେ ନା, ସେ ତ ଶିଶୁ କୁଡ଼ା ପ୍ରୟୋଗ ହଉନି, ବହୁତ ସୁନ୍ଦର ନୀତି ଲେଖିଛନ୍ତି। କା ଚିନ୍ତା ମମ ଜୀବନେ ଯଦି ଆସ୍ତେ ବିଶ୍ୱମ୍ବରମ, କା ଚିନ୍ତା ମମ ଜୀବନେ। ଆରେ ବାବା, ଭଗବାନଙ୍କର ଭକ୍ତ ନ ପାଇଲେ ତୁମେ ଶରଣାଗତ ନ ହେଇପାରିଲେ ସବୁବେଳେ ତୁମ ଜୀବନରେ ଚିନ୍ତା, ପୂର୍ଣ୍ଣ ଶରଣାଗତ ନ ହେଇପାରିଲେ ସବୁବେଳେ ଚିନ୍ତା ଲାଗି ରହିବ। କା ଚିନ୍ତା ମମ ଜୀବନମ ଯଦି ଆସ୍ତେ ବିଶ୍ୱମ୍ବରମ, ମୋର ଜୀବନରେ କ'ଣ ଚିନ୍ତା କରିବାର ଅଛି? ଯଦି ବିଶ୍ୱମ୍ବର ଅଛି, ବିଶ୍ୱକୁ ଭରଣ ପୋଷଣ କରୁଛନ୍ତି, ମୋର କ'ଣ ଚିନ୍ତା କରିବାର ଅଛି? ହଁ, ସେଠି ସେ ବହୁତ ଲମ୍ବା ଶ୍ଳୋକଟା ଖାଲି ଏତିକି ମୋର ମନ ଲଗାଇଲା, ସେଥିରେ ଲେଖିଛନ୍ତି ମାତୃସ୍ତନ୍ୟରେ ଯିଏ ରଖିଥିଲେ ଶିଶୁ ଜନ୍ମ ହେବା ପୂର୍ବରୁ, ମାତୃର ବକ୍ଷରେ ଯିଏ ସ୍ତନ୍ୟ କ୍ଷୀର ରଖିଛନ୍ତି ଶିଶୁର ପାନ କରିବା ପାଇଁ, ସେ କ'ଣ ମୋତେ ବଞ୍ଚେଇବେନି? ମଣିଷ ବହୁତ ସମଝଦାର ହେବା ଦରକାର, ବହୁତ ଚିନ୍ତା କରିବି ମୁଁ କେମିତି ବଞ୍ଚିବି, କ'ଣ କରିବି, ମୋ ପିଲା ଛୁଆ କେମିତି ହବ, ଇଏ ହେଇଛି। ଆରେ ତୁମର କିଛି ଦାୟିତ୍ୱ ନାହିଁ, ତୁମର ଦାୟିତ୍ୱ ହେଲା କେବଳ ଭଗବାନଙ୍କୁ ଚିନ୍ତା କରିବା ଦରକାର। ଆଉ ତୁମେ ଯେଉଁ କର୍ମଟା କରୁଛ ସେଟା ତୁମର ସୁଖ ଦୁଃଖର ରେସ୍ପନ୍ସିବିଲ, ନିଜ ମାଲିକ ନୁହେଁ, ତୁମେ କେବଳ କର୍ମ କରୁଛ ଅନ୍ ବିହାଫ୍ ଅଫ୍, ଇଂଲିଶରେ କୁହାଯାଏ କ'ଣ, ତରଫରୁ। ବୁଝିବା ଜଣେ ବାବୁଲେ କେଉଁଠୁ ତୁମେ ତରଫ କାମ, ତୁମେ ତ ମାଲିକ ଆଉ, ହାଏ ମୁଁ ଏଇଟା ଘରର କାମ କରୁଛି, ହାଏ ମୁଁ ଏ ମାଲିକ, ମୁଁ ଏଇଟା ସବୁ କରିଥିଲି, ମାଲିକାନଙ୍କି ରହିଯାନ୍ତୁ, ମୁଁ କରିଥିଲି ସବୁ ଆଉ ଦେଖିଲା। ତରଫ କ'ଣ ବୁଝିପାରୁଛ ନା, ଅନ୍ ବି ହାଫ୍ ଅଫ୍, ଇଂଲିଶରେ ଲେଖାଯାଏ ଅନ୍ ବି ହାଫ୍ ଅଫ୍, ତରଫରୁ ତରଫରୁ ତୁମର ସେ ପିଲା ଛୁଆ ହେଲେ ଭଗବାନଙ୍କର, ତୁମର ବି କିଛି କର୍ମ କରିବାର ଅଛି, ତାଙ୍କ ଦ୍ୱାରା କିଛି ତୁମେ ପାଇଛ, ଭଗବାନ ତରଫରୁ ଜାଗ୍ରତ କଥା କରେ, ସୁଖ ଦୁଃଖ ସବୁ ତାଙ୍କର, ତୁମର ଯାହା ସବୁ ସେଇଟା ତୁମର ଆଲେଟମେଣ୍ଟ ହେଇକି ରହିଛି। ଆଉ ତୁମେ ତ କର୍ତ୍ତା ଭାବିଲେ, ତୁମେ ଅନ୍ ବି ହାଫ୍ ଅଫ୍ ଉଠିଗଲା, ଆଉ ତୁମେ ନିଜେ କର୍ତ୍ତା ହେଇଗଲା, ଆଉ ଭଗବାନଙ୍କୁ ଉଠେଇଦେଲ, ଆଉ ତା ଫଳଟା କିଏ, ରିଆକ୍ସନଟା କିଏ ଭୋଗିବ? ତୁମେ ଭୋଗିବ, ତୁମେ ନିର୍ବାହୀ ବାବୁ, ସେ ଲେଖିଲେନି ତୁମେ ନିର୍ବାହୀ ବାବୁ, ପ୍ରଭୁ ସଂସାର ତୁମାର, ମୋତେ ମୋ ମୁଣ୍ଡରେ କିଛି ପୁରାଓନି, ଘର ଚଳେଇବ ତୁମେ, ଖଟିବ କିଏ? ମୁଁ ପଇସା ଆଣିବି, ମୁଁ ସବୁ ମୁଁ କରିବି, କିନ୍ତୁ ତୁମେ ନିର୍ବାହିବ ପ୍ରଭୁ ସଂସାର ତୁମର। ଗୃହସ୍ଥ ଜୀବନର ଗୃହସ୍ଥ ଜୀବନ କେବେ ସୁଖ ନୁହେଁ, ମନେ ରଖ, ଯଦି ସେ ସମର୍ପଣ ହୋଇପାରିଲା। ସମର୍ପିତ ଗୃହସ୍ଥ ହେଉଛି ସୁଖ ଜୀବନ, ଆଉ ସମର୍ପିତ ସାଧୁ ଜୀବନ ହେଉଛି ଆନନ୍ଦମୟ ଜୀବନ। ଗୃହସ୍ଥ ଜୀବନ ସବୁଠୁ ବଡ଼ ଚ୍ୟାଲେଞ୍ଜ ଏଇଟା। ତୁ ସବୁବେଳେ ମୋ ପୁଅ ହେଇଗଲା ଏମିତି, ମୋ ଝିଅଟା ଏମିତି ହେଇଗଲା, ମୋର ଘର ଏମିତି ହେଇଗଲା, କେଉଁଠି କ'ଣ ହବ? କିଛି ନାହିଁ, ସମର୍ପିତ ମୁଁ କ'ଣ କରିପାରିବି? ମୁଁ କ'ଣ ମୋ ପୁଅର ମୁଣ୍ଡ ଭିତରେ ବସିଯିବି? ତୁମ ପୁଅଟା ଭଲ ରାସ୍ତାରେ ଯାଉନି କି ଝିଅଟା ଭଲ ରାସ୍ତାରେ ଯାଉନି, ତା ମୁଣ୍ଡ ଭିତରେ ତୁମେ ବସିଯିବ କି? ବୁଦ୍ଧିଟା ତାର କର୍ମ ହିସାବରେ ବୁଦ୍ଧିଟା ଆସୁଛି, ତୁମେ ତାକୁ ଯେତେ ଭଲ ବୁଦ୍ଧି ହେଲେ କ'ଣ ହବ? ତାକୁ ତ ହବନି ଆଉ, ତେଣୁ ଆମ କର୍ତ୍ତବ୍ୟ ଆମେ ତ ଭଲ ବୁଦ୍ଧୁଆ ନହେଲେ ନାହିଁ, ସଂସାର ତାଙ୍କର ସେ ବୁଝିବେ, ତାର ଖରାପ ରାସ୍ତା ଗଲିଯିବ, ଭଲ ରାସ୍ତାକୁ ଗଲିଯିବ। ସେ ତ ସମର୍ପିତ ଗୃହସ୍ଥ ଜୀବନର ସବୁଠୁ ବଡ଼ ଆଲମ୍ବନ, ଆଲମ୍ବନ ମାନେ ସପୋର୍ଟ, ସେ ମାଇଣ୍ଡ ମେକଅପ୍ ପ୍ରଥମେ କରିବ। ପ୍ରଥମେ ଗୃହସ୍ଥ ଆଶ୍ରମ ପଶୁଛି ମାନେ ତାର ପ୍ରଥମ ମୁଣ୍ଡରେ ଗୋଟେ ଜିନିଷ ରଖିବ, ମୁଁ ସବୁ ଛାଡ଼ିଦେବି ଭଗବାନଙ୍କୁ, କେମିତି ସ୍ତ୍ରୀ ପଡ଼ିବ, କେମିତି ପିଲାଟା ହବ, ପିଲା ମଣିଷ ହେବେ ନାହିଁ, ସବୁ ତାଙ୍କ ହାତରେ, ଆଉ ମୋ କର୍ମଟା ମୋର ଯେତିକି କରିବା କଥା କରିବି। ମୋର କିଛି କାମନା ଅଛି, ମୁଁ ବିବାହ ହେଉଛି, କିନ୍ତୁ ରେସ୍ପନ୍ସିବିଲ ମୁଁ ନେବିନି, ଏଇଟା ଆମ ଟ୍ରେନିଂ ନା। ଆଉ ତୁମେ ବାଡ଼େଇ ଛାଟି ହେଇକି ତୁମେ ଯେତେ ପ୍ରକାର କାମ କର, କ'ଣ ସମାଧାନ କିଛି କରିପାରିବ? କର୍ମଫଳ ଜୀବନ ଅଛି, ତାକୁ ସେ ବୁଦ୍ଧିଟା ଦେଖା ହବ। ସେଥିପାଇଁ ସେ ଲେଖିଲେ ନା ଭକ୍ତିମ ଠାକୁର, ତୁମେ ନିର୍ବାହିବେ ପ୍ରଭୁ ସଂସାର ତୁମାର, ସଂସାରଟା ଆପଣଙ୍କର, ଆଉ ତୁମର କ'ଣ ଭାବିଲ? କ'ଣ କହୁଛ? କହୁଛ କୃଷ୍ଣଙ୍କର ମୋ ଘରେ ବାହାର ସମସ୍ତେ, ତୁ ମୋ ଘର କହିବ ନା ଆଉ, ନା କହୁନାହାନ୍ତି ସମସ୍ତେ ମୋ ଘର କହିବେ ନା, କି କହିବେ ନା କୃଷ୍ଣଙ୍କର କେହି ନାହିଁ। ତୁମେ ନିର୍ବାହିବ, ନିର୍ବାହ ମାନେ ଚଳେଇବ ସଂସାର ତୁମାର, ଏଇଟା ତୁମ ଘର ତୁମେ ଚଳେଇବ, କିନ୍ତୁ ଖଟୁଛି ମୁଁ ମୋ କର୍ତ୍ତବ୍ୟ ମୁଁ କରିଦେଲି, ମାର୍କେଟରୁ ପରିବା ଆଣି ଦେଇଦେଲି, ପଇସା ଆଣିଲି ତ ମୁଁ ଦେହ ଧରିଦେଲି, ଚଳେଇବ ତୁମେ କୃଷ୍ଣ ମୋତେ ମୋ ମୁଣ୍ଡରେ, ଆଉ ମୁଁ ଯଦି ଘର ଚଳେଇବି ଭଜନ କେତେବେଳେ କରିବି? ବୁଝିପାରୁଛନ୍ତି କି ନାହିଁ? ଯଦି ଆମେ ମଠ ଚଳେଇବା କଥା ଚିନ୍ତା କରିବା, ଆମେ ଭଜନ କେତେବେଳେ କରିବା? ଆମେ ଆମ କର୍ତ୍ତବ୍ୟ କରିବା, ସେବାଟା କରିବା, ଚାଲିବ କେମିତି? ଭଗବାନ ବୁଝିବେ, ଆମେ ଗୁରୁଦେବଙ୍କୁ ଧରିବା ଶିଖୁଛୁ, ଆଉ ସେ କେବେ ବ୍ୟସ୍ତ ହୁଅନ୍ତିନି। ଏତେ ବର୍ଷ ମନ୍ଦିର ପଡ଼ିଗଲା କ'ଣ ହେଲା କିଛି ନାହିଁ, ତାଙ୍କର ଭଜନ କରିବ, ଗୁରୁଦେବ କହୁଛନ୍ତି ମୋତେ ସେବା କରି, ସିଏ କେମିତି ବିଦେଶକୁ ଲୋକ ଡାକିଲା, କେମିତି ପଇସା ଆସିକି ପହଞ୍ଚିଲା, ଦୁଇ ବର୍ଷରେ ମନ୍ଦିର କମ୍ପ୍ଲିଟ୍ ହେଇକି ଠିଆ ହେଲା, କୃଷ୍ଣ ବୁଝିବେ। ସେ ଗୃହସ୍ଥ ହୁଅ ବ୍ରହ୍ମଚାରୀ ହୁଅ, ତୁମ ସମର୍ପଣଟା ଯଦି ନ ହେଇପାରିଲା, ସବୁବେଳେ ତୁମ ଚିନ୍ତାଟା ତୁମକୁ ଘାରିବ, ମନ୍ଦିର କେମିତି ଚାଲିବ? ଆମେ ତ ଆମେ ପ୍ଲାନ୍ରେ ବନେଇନୁ ମନ୍ଦିର, ଯଦି ଆମେ ନିଜ ନିଜ ପାଇଁ କିଛି ବନେଇଥିବା ତାହେଲେ କଷ୍ଟ, ଯଦି ଭଗବାନ ପାଇଁ ବନେଇଥିବା ସେ ବୁଝିବେ। ଆମେ କାହିଁ ଏତେ ଚିନ୍ତା କରିବା, କେମିତି ଚାଲିବ କ'ଣ କରିବ? କୃଷ୍ଣ ଅପ୍ ଟୁ କୃଷ୍ଣ, କିନ୍ତୁ ମୋର ସେବାଟା ହେଲା, ଏହା ମୁଁ ମୋ ସେବା କରିବି, ଚଳେଇବେ କୃଷ୍ଣ, ଗୃହସ୍ଥର ଘର ଚଳେଇବେ କୃଷ୍ଣ, ବାବାଜୀର ମନ୍ଦିର ଚଳେଇବେ କୃଷ୍ଣ, ଦୁଇ ଜଣ ଆଗେ ସମସ୍ତେ ଆକ୍ଟିଭ୍ ରହିବାକୁ ପଡ଼େ, ଦୁଇ ଜଣ କର୍ମ କରିବେ, ଘର ଚଳେଇବେ କୃଷ୍ଣ, ଭଗବାନ ଚଳେଇବେ ନା ଆଉ, ସେ ସେବେଳେ ଜାଣିବେ, ସେଇଟା ସମର୍ପିତ ଜିନିଷଟା ଆଉ ଡିପେଣ୍ଡେଣ୍ଟ ଜିନିଷଟା। ସେ କଥା ସେ କହୁଛନ୍ତି, ଜୀର୍ଣ୍ଣ ଦେହ ନାଶ ହୋ ଖଲୁ ନବ୍ୟ ଦେହାନ୍ତରମ ପ୍ରାପ୍ତ ତହି ହର୍ଷକ୍ରିୟତମ। ଆରେ ଦୁଃଖ କ'ଣ କରୁଛ ତୁମେ? ଆତ୍ମା ସରି ବୃଦ୍ଧ ପିତାମ ଭୀଷ୍ମ ଆଉ କିଏ ଦୃଢ଼, ଏମାନଙ୍କର ଜୀର୍ଣ୍ଣ ଶରୀର ତ୍ୟାଗ କରି ନବ୍ୟ ଦେହାନ୍ତର ଦେହାନ୍ତର ହବ, ନୂଆ ଦେହଟା ପାଇବେ, ହେଲେ ହର୍ଷକର ଆନନ୍ଦିତ ହୁଅ। ଯଦବା ଏକସ୍ମିନ ପି ଦେହେ ଓମାରାଦିନାମ, କିମ୍ବା ଆଉ ଗୋଟେ ଅର୍ଥ କରୁଛନ୍ତି, ଦ୍ୱିତୀୟ ଅର୍ଥ କରୁଛନ୍ତି, ଯଦବା ଏକସ୍ମିନ ପି ଦେହେ ଓମାରାଦିନାମ ଯଥା ପ୍ରାପ୍ତି ସ୍ତଥୈବ ଏକସ୍ୟାପି ଦେହେ ନା ଜୀବସ୍ୟ ନାମ ଦେହାନାମ ପ୍ରାପ୍ତି ଇତି, କିମ୍ବା ଏକସ୍ମିନ ପି ଦେହେ କୌମାରାଦିନାମ ଯଥା ପ୍ରାପ୍ତି, ଗୋଟିଏ ଦେହରେ ଯେମିତି କୌବନ, ଏଇ ଗୋଟିଏ ଦେହରେ କୌମାର ଯୌବନ ଜରା ପ୍ରାପ୍ତି ହେଇଛି, ଏକସ୍ୟାପି ଦେହିନ ଜୀବସ୍ୟ ନାନା ଦେହାନାମ ପ୍ରାପ୍ତି, ଏଇ ଆତ୍ମାର ନାନା ଦେହ ପ୍ରାପ୍ତି ହେଉଛି, ଏଇ ଗୋଟେ ଦେହର ଯେମିତି ବିଭିନ୍ନ ଦେହ ପ୍ରାପ୍ତି ହେଇଗଲାଣି, ହେଲାନି କି? ଏଇ ଗୋଟେ ଦେହ, ଆମେ ସେଇ ବ୍ୟକ୍ତି ଯୌବନ ବାଳକ ଥିଲେ, ତାପରେ ଶିଶୁ ଥିଲେ, ବାଳକ ହେଲେ, ବୃଦ୍ଧ ହେଲେ, ସେଭଳି ଆତ୍ମା ସେଭଳି ସେ ବହୁ ଶରୀର ଧରିଛି, ତାର ଦେହାନ୍ତର ହେଉଛି, ସେଥିରେ ନୂଆ କଥାଟା କ'ଣ? ଏଇ ଶରୀର ଆମର ତିନିଟା ଚେଞ୍ଜ ହେଇଗଲାଣି ନା, କ'ଣ ହେଲା? ଶିଶୁ ଗଲା, ଯୌ କୁମାର ଗଲା, ଯୌବନ ଗଲା, ଜରା ଗଲା, ଚାରିଟା ହେଲା। ଭଗବାନ ସେ କହିଲେ ନା, ଦେହ ନସ୍ମିନ ଯଥା ଦେହେ କୌମାର ଯୌବନ ଜରା ତଥା ଦେହାନ୍ତର, ସେଭଳିଆ ଏଇ ଶରୀର ଯେମିତି ଚାରିଟା ପରିବର୍ତ୍ତନ ହେଉଛି, ଆତ୍ମା ବିଷୟରେ ପରିବର୍ତ୍ତନ ହେଉଛି ନା, ଆତ୍ମା ତା ବିଭିନ୍ନ ଶରୀର ଧରିକି ଆସୁଛି, ବ୍ୟସ୍ତବାର କ'ଣ ଅଛି? ଏଇଟା ତ ଆମର ବାପା, ଆମେ କ'ଣ ଭାବୁଛେ ବାପା ମରିଗଲା ମାନେ ଆଉ ତାର ଆଉ କିଛି ତାର ସତା ପୋଡ଼ିଦେଲି ତ, ଆଉ ପୋଡ଼ିଦେଲୁ ସେ ମରିଗଲା ସରିଲା, ଏଥିରେ ଆତ୍ମା କ'ଣ? ସେ ଆଉ ଗୋଟେ ଶରଦ ହେଲାଣି ଯାଇକି, ସେ ବ୍ୟକ୍ତି ଆଉ ଗୋଟେ ଶରଦ ହେଲେଣି, ସେ ଲୋକ ତ ବୁଝନ୍ତିନି, ଆତ୍ମା ବି ବେଳେବେଳେ ସେଇ ପରିବାରର ଜନ୍ମ ହୁଏ। ପୁରାଣର ପୁରାଣର ଯେଉଁମାନେ ଅତ୍ୟନ୍ତ ଘର ପ୍ରତି ଆସକ୍ତି କ'ଣ ବୋଲେ ବୁଝନ୍ତି ନାହିଁ, ଯଦି ଘର ପ୍ରତି ରହିଲେ ମୋ ଘର ପ୍ରତି ମୋ ଘର ମୋର ଘରଟା ନ ଚଳିବନି, ଆଉ ମୋର ମୋ ପିଲା ଛୁଆ ମୋ ନାତି ଘର ପୁରା ପୁରାତନ ଆସକ୍ତି ରହିଲା ଆସି ଯାଉଥିଲା ସେଇ ଘରେ, ପୁଣି ତୁମର ସେ କେଉଁ ବୋଉ ନହେଲେ ସେଇ ଘରେ ଗର୍ଭରେ ଆସିବ ପୁଣି କାର, ଜାଣିଛ ନା ନାହିଁ? ପୁରାଣରେ ସବୁ ଅଛି ଆଉ, ଶୋକ ଅଛି ଆଉ, ସେଇ ବଂଶରେ ସେ ଜନ୍ମ ହେବେ କାହିଁକି, ତା ଆସକ୍ତି କେଉଁଠୁ ରହିଲା ସେ ବଂଶ ସେ ନେଇ ସବୁ। ଏଇଟା ଆଜିକାଲି କିଛି ଜାଣନ୍ତିନି, ଏ ଘର ଗୃହସ୍ଥ ଏତେ ବୟସରେ ସେ ହେଇକି ଜାଣିନାହାନ୍ତି, ଆଉ ଘର ଲୋକ କ'ଣ ଜାଣି, ମୁଁ ଛୋଟ ପିଲାଠୁ ଶୁଣିଛି ମୋର ଏଇଟା ସବୁ ଶାସ୍ତ୍ର ପଡ଼ୁଛି ମନ ପଚାରି, ଏଇଟା ମା ଗୁଡ଼ା କହୁଥିଲେ କଥା। ଆଉ ସେ ଯେତେବେଳେ ତାଙ୍କର ଛୋଟ ଝିଅଟା ହବ, ସେ ଟିକେ ବଢ଼ିଯିବ କି ପୁଅଟା ହବ, ସେ କହିବ ଆରେ ଇଏ ସେ ବୁଢ଼ୀମାନେ ସବୁ ଦେଖିଥିବେ କ'ଣ ତାଙ୍କ ଶାଶୁ ଜେଜେ କ'ଣ କି କି ଶାଶୁ କୁହନ୍ତି, ଶାଶୁର ଶାଶୁ କ'ଣ ତାକୁ କୁହନ୍ତି, ଗୋସେଇଁ ଶାଶୁ, ଏଇଟା ଗୋସେଇଁ ଶାଶୁ ଭଳିଆ, ତା ପାଦଟା ଗୋସେଇଁ ଶାଶୁ ଭଳିଆ ଦେଖାହଉଛି ଆଉ କାହିଁ, ଆ ପ୍ରକୃତ ସେ ଜନ୍ମ ନେଇଥିବେ, ସେ ଜନ୍ମ ନେଇଥିବେ ଆଉ ସେ ହେଇଥିବେ ଆଉ। ମୁଁ କେତେଟା ମାର୍କ କରି ଦେଖିଛି, ସେ ଯେତେବେଳେ ମୁଁ ଛୋଟ ପିଲା ଏଇଟା ଆମେ ସନ୍ନ୍ୟାସୀ ଲୋକ କହୁଛି କ'ଣ କରିବା, ବୁଧା ବୁଧିଆ ନାହିଁ ମୁଁ କହୁଛି, ମୁଁ ସେ ଗୋଟେ ପିଲାକୁ ଦେଖିଥିଲି, ସେ ଛୋଟ ପିଲାବେଳେ ସେ ମୋର ସାଙ୍ଗ ଥିଲା, ସେ ମରିଗଲା ଆତ୍ମହତ୍ୟା କରି ମରିଗଲା, ମୁଁ ପଳେଇଲା ପରେ ଭାବୁଛି ହେଲା ପରେ ମୁଁ ଶୁଣିଲି ସେ ଆତ୍ମହତ୍ୟା କରି ମରିଗଲା, ସେ କିଏ ହବ ମୋର ସମ୍ବନ୍ଧ ଗ୍ୟାରେଣ୍ଟି ନାହିଁ ଆଉ ମରିଗଲା, ତାରି ବଂଶରେ ଗୋଟେ ଛୁଆଟାକୁ ଦେଖିଲି ମୁଁ, ତାହେଲେ ତାକୁ ଯାଇକି ଦେଖିଦେଲେ ତାକୁ, ମୁଁ ତ ସାଧୁ ହେଇକି ଏଇ ସନ୍ନ୍ୟାସୀ ନେଇଥିଲି ପ୍ରଥମେ ଯାଇ ଦେଖିବି, ଯାଇନି ଆଉ ତ ଯିବିନି କୁଆଡ଼େ, କେବେ ଯାଇନଥିଲି, ମୁଁ ଯାଇ ଥରେ ବୁଲି ଆସି ଜୀବନରେ କାଳେ କିଏ ଦେଖିବାର ଥିବ ଦେଖିଦେବ, ତାକୁ ଦେଖିଦେଲି ମୁଁ ଜାଣି ଇ ପିଲାଟା ତ ଆମ ସାଙ୍ଗରେ ପଢ଼ୁଥିଲା, ଇ ତାରି ଭଳିଆ ଦେଖାହଉଛି, ତା ପାଦକୁ ଦେଖିଦେଲି ତା ମୁହଁ ଦେଖିଦେଲି, ଇଏ ସେ ପିଲାଟା ଜନ୍ମ ହେଇଥିବ ସେଇଟା ହଉ, ମୁଁ ତାଙ୍କୁ କିଛି କହିଲି, ମୁଁ ଜାଣି ଇଏ ତାରି ଭଳିଆ ଦେଖାହଉଛି, ସମସ୍ତେ କହିଲେ ହଁ ସେ ତାରି ଭଳିଆ ଦେଖାହଉଛି, ମୁଁ ତାଙ୍କୁ କିଛି କହିନି ଯେ ସିଏ ନା ସେ ଏମିତି ଫାଶୀ ଦେଇକି ଆତ୍ମହତ୍ୟା ହେଇକି ମରିଗଲା, କହିନି ଆଚ୍ଛା ଆଚ୍ଛା ଇଏ ପୁଣି ଜନ୍ମ ହେଇଛି ସେଇଠି ଆଉ, ପୁରା ଡିଟୋ ତାର ଫିଗର ତାର କଥା ତାର ସ୍ୱଭାବ ସବୁ ସେୟା, ମୁଁ ଧରିଦେଲି ମୁଁ ଆଚ୍ଛା ଆଚ୍ଛା ଇଏଠି ଜନ୍ମ ହେଇଛି ଘରେ, ଏ ଘରଟା ଜନ୍ମ ହେଇଛି ଆଉ, ଏଇଟା ପୁରାଣରେ ପଢ଼ୁଛୁ ଆମେ ଶାସ୍ତ୍ର ଦେଖିଦେଲୁ, ଆରେ ବୁଢ଼ୀମାନେ ବି ସବୁ କହୁଥିଲେ ଦେଖୁ ନା କଥାଟା କହୁଛି କି ତା ଜେଜେ ଭଳିଆ କଥା କହୁଛି, ତା କଣ୍ଠ ଗୁଡ଼ା ସେଭଳିଆ ଥିବ, ତା ଚାଲିଟା ସେମିତିଆ ଥିବ, କାରଣ ସେଇ ବଂଶରେ ସେ ତା ଘର ପ୍ରତି ଆସକ୍ତି ଥିବ ନା, ସେଇ ବଂଶରେ ତାକୁ ଜନ୍ମ ନେବାକୁ ପଡ଼ିବ, ନାଶ କିଛି ନାହିଁ, ସରକାରୀ ପରିବର୍ତ୍ତନ ଗୋଟେ ଚାଲିଛି, ଆମର ପୁରା ମୁଣ୍ଡ ପୂର୍ଣ୍ଣ ଖରାପ, ଏ ମରିଗଲା ଏ ହେଇଗଲା ତା ହେଇଗଲା ବିନାଶ ହେଇଗଲା, କୋଉ ବିନାଶ ହେଲା କିଛି ବିନାଶ ନାହିଁ, ସର ତ ପରିବର୍ତ୍ତନ ହବ ହିଁ ହବ, ଆତ୍ମା ବିନାଶ ଭଗବାନ ଏଇଟା ବୁଝୁଛନ୍ତି, ପ୍ରଭୁଜୀ ମାନେ ସେ କଥା କହୁଛନ୍ତି, ଯେଉଁ ବ୍ୟକ୍ତି ଆତ୍ମା ପରମାତ୍ମା ଏବଂ ପ୍ରକୃତି ଉଭୟ ଭୂତ ପ୍ରକୃତି ଓ ଚିତ୍ ପ୍ରକୃତି ସମ୍ବନ୍ଧରେ ପୂର୍ଣ୍ଣ ଜ୍ଞାନ ଅଛି ତାକୁ ଧୀର କୁହାଯାଏ, ଭଗବାନ କେଉଁଠୁ କହିଲେ ନା ଧୀର ତତ୍ର ନମୁହ୍ୟତେ ଅଛନ୍ତି ନା, ହଁ ଦେହା ତଥା ଦେହାନ୍ତର ପ୍ରାପ୍ତି, ମୃତ୍ୟୁ ହେଇଗଲେ ସମସ୍ତେ ଟଲରେଟ୍ କରିପାରିବେନି, ଏଟା ସହଜ ବି ଜିନିଷ ନୁହେଁ, ମୋର ଚାଲିଗଲେ ବାପା ଚାଲିଗଲେ ମୋର ମା ଚାଲିଗଲେ ମୋ ସ୍ତ୍ରୀ ଚାଲିଗଲେ, ସେ ଯାଇଥିଲେ ବା ସେ ଗାଁକୁ ହେଇ ଯେଉଁ ଜମି ଦେଖିବା ପାଇଁ ଗୋମା ତାଙ୍କ ପାଇଁ, ସେ ଲୋକ କହିଲେନି ସେ ରାଲୁଗିଲାରେ କାମ କରୁଥିଲା, ସେ କ'ଣ କହିଲା ଲା ସେ ସ୍ତ୍ରୀ ଚାଲିଗଲା, ଆଜ୍ଞା କିଛି କରିବାକୁ ଇଚ୍ଛା ନାହିଁ, ପିଲା ଛୁଆ ଛାଡ଼ିଦେଇ ପଳେଇଲେ ଗାଁରେ ଅଛି, ସ୍ତ୍ରୀ ଚାଲିଗଲେ ତା ଜୀବନଟା ପୁରା ବେକାର ହେଲା, ଆଉ କ'ଣ ସେ ଦୋକାନ ଫୋକାନ ଆଉ କିଛି କରିବାକୁ ଇଚ୍ଛା ହେଉନି, ସ୍ତ୍ରୀ ଚାଲିଗଲା ଶୋଇଲା ଆଉ, ଗୋଟେ ଆରେ ଗୋଟା ନିଶ୍ଚିନ୍ତ ତାର ମରଣ ହେଇଥାନ୍ତା, ତୁମର ହେଇଥାନ୍ତା ତାର ହବ କାହାର ବି ହବ, ଦେଖ ତାର ସାଙ୍ଗେ ସାଙ୍ଗେ ତାର ଜୀବନ ପୁରା ଓଲଟା ଦିଗକୁ ଚାଲିଲା, ନା ମୋ ସ୍ତ୍ରୀ ଚାଲିଲା ଆଜ୍ଞା ଆଉ କିଛି କଲେନି, କରୁଥିଲା ହେ ଛାଡ଼ିଦେଇଛି ନା ଏଇ ଗାଁରେ ଆସିକି ରହୁଛି କେତେବେଳେ ଟିକେ ଯାଇ ବୁଲିକି ଚାଲି ଆସୁଛି, ସମସ୍ତେ ମୃତ୍ୟୁଟାକୁ ସହ୍ୟ କରିପାରିବେନି ବାପା, ମୃତ୍ୟୁ ଗୋଟେ ମୋ ଦେହ ଆସିଥିଲା କେତେ ବର୍ଷ ତଳେ ହେଲାଣି, ହଁ ମୁଁ ବ୍ରହ୍ମଚାରୀ ଥିଲି ମୁଁ ଦଶ ବର୍ଷ ଖଣ୍ଡେ ହେଲେ ଭୁବନେଶ୍ୱର ରହୁଥିଲି ଯେତେବେଳେ, ତାକୁ କିଏ କହିଦେଇଛି ମୁଁ ଗୋଟେ ବହୁତ ବଡ଼ ପ୍ରବଚକ, ସେ ତାର କେଉଁଠୁ ଶୁଣିଛି କ'ଣ ମୁଁ ଯେତେବେଳେ ଜାଣେ, ସେ ଆସିଛି ସେ କହିଲା ମୁଁ ଆଜ୍ଞା ସଂସାର ଯେତେ ବଡ଼ ବଡ଼ ସାଧୁ ସମୁଦ୍ର ଯାଇସାରିଲି, ସେ ରବିଶଙ୍କର କତିକି ସେ ଆଶାରାମ ବାପୁ କତିକି ସେ କ'ଣ ତା ନା ସେ କି ମୁରାରି ବାପୁ ସେ ସବୁ ପ୍ରବଚକ ଥିଲେ ବୁଲିଲାଣି, ମୁଁ ତୁମକୁ କିଏ କହିଲା ମୋ କତିକି ଆସିନି, ସେ ଓଡ଼ିଆ ଲୋକଟା କହିଲା ମୁଁ ଶୁଣିଲି ତମେ, ମୁଁ ଏଠି ପଚାରିଲି ଇସ୍କନ କିଏ ବଡ଼ ପ୍ରବଚକ, ସେ ତୁମ କତି ପଡ଼ିଲା, ମୁଁ ନା ମୁଁ କାଇଁ ବଡ଼ ପ୍ରବଚନ କ'ଣ କହୁଛ କୁହ ନା, ମୁଁ ଗୋଟେ କଥା ହେଲେ ମୁଣ୍ଡରୁ ଭୁଲିବା ପାଇଁ ଚାହୁଁଛି, ମୋତେ କହିପାରିବ ତା ଇଏ କ'ଣ, ମୁଁ ସମତି ପଚାରିଲି କିନ୍ତୁ ଏଇଟା ଭୁଲୁନି ନା, ମୁଁ କ'ଣ ନା ମୋର ପୁଅ ଗୋଟେ ଫରେନ୍ର ବହୁତ ବଡ଼ ଇଞ୍ଜିନିୟର ଥିଲା, ଦୁବାଇ କୁଡ଼କାଡ଼ ଯାଇଥିଲା ତାକୁ ମାରିଦିଆ ହେଲା, ମୁଁ ସେଟା ଭୁଲି ପାରୁନି। ଆଉ ମୋର ଏତେଟା ଫ୍ଲାଟ୍ ଅଛି, ସେତେଟା ଫ୍ଲାଟ୍ ସେ ଗପିଲା ଯେତିକି ଫ୍ଲାଟ୍ କଥା ମୋ ମୁଣ୍ଡ ବିନ୍ଧିଲାଣି। ନାଇଁ ଏଇ ଲୋକ ଦେଖ ସେ ଦେହାନ୍ତର ହେଇଯାଇଛି, ପୁଅ କୁଆଡ଼େ ଦୁବାଇ ଯାଇଥିଲା, ଇଞ୍ଜିନିୟର କ'ଣ ତାର କ'ଣ ଶୁଧିଦିଅନ୍ତିନି କି ମାନେ ଇଞ୍ଜିନିୟର ଗ୍ରୁପ୍ର ହାୟର ଷ୍ଟେଜ୍କୁ ଯିବା ପାଇଁ କ'ଣ ଗୋଟେ ଯାଇଥିଲା, ଜାଣିଛନ୍ତି ତାଙ୍କର ସାଙ୍ଗମାନେ ଯେଉଁ ଥିଲେ ତାକୁ ମଦରେ ନିଶା ଦେଇକି ମାରିଦେଲେ କାହିଁକି ନା ସିଏ ଭଲ ଟ୍ୟାଲେଣ୍ଟ ପିଲାଟା, ତାକୁ ମାରିଦେଇଛନ୍ତି। ଇଏକର ମୁଁ ସେଇଟା ଖାଲି ଭୁଲିବା ପାଇଁ ଚାହୁଁଛି, ମୋ ଥରେ ପୁଅ କଥାରେ ମନେ ପଡ଼ୁଛି, ମୁଁ କେମିତି ଭୁଲି ମୋତେ କୁହ। ମୁଁ ତାକୁ ଈଶ୍ୱରକୁ ଦେଖେଇଲି, ଦେଖେଇ ଭଗବାନ କ'ଣ କହିଛି, କାରଣ ହଁ ସବୁ ଜାଣୁଛି କିନ୍ତୁ ଭୁଲି ପାରୁନି, ସେ ଔଷଧଟା ମୋତେ ଦିଅ, ଭୁଲିବା ପରେ ମଠରେ ରହିବାକୁ ପଡ଼େ। ମୁଁ ତ ସେତେବେଳେ କହିଥିଲି ଭୁଲିବ ତ ରହିଯାଉନି, ତ ଆପଣ ଏଠି ଭୁଲିଯିବେ, ସେ ଜମି ବାଡ଼ି ଯାହାର ସବୁ ଝିଅ ନାଁରେ ଲେଖିଦିଅନ୍ତୁ, ଆଉ ତାର ଗୋଟିଏ କଲା ଗୋଟିଏ ମୋର ପୁଅ, ସବୁ ଝିଅ ନାଁରେ ଲେଖିଦେଇକି ପଳେଇ ଆସନ୍ତୁ, ମଠରୁ ନା ଦେଖିକି କେମିତି ଭୁଲିବେନି, ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ନାମ କଲେ ରହିଲେ ପ୍ରସାଦ ପାଇଲେ ଆଉ। ଆଉ ସେଇଠି ଘୁରି ଘୁରି ପୁଣି ଘରକୁ ଏଣ୍ଡୋ ଶିଶୁ ବୁଦା ଗଲା ଭଳିଆ ତୁମେ ଘରକୁ ପଳେଇଲେ ତା ଫଟୋ ବଡ଼ ଫଟୋ ଟାଙ୍ଗିଥିବ ମୋ ପୁଅ, ଏଇଟା ଧର ମଣିଷର ବୁଦ୍ଧି କେମିତି, ଆଉ ସେ ଚାଲିଯିବ ତା ଫଟୋ ସବୁଆଡ଼େ ଟଙ୍ଗା ହେଇଥିବ, ଫୁଲମାଳା ଲୋକ ଦେଇଥିବେ ଧୂପ ଗୋଟେ ନେଇ ମରିଗଲାଣି, ପୁଣି ତାକୁ ଅନଉଛୁ ନା କ'ଣ, ତାକୁ କାଇଁ ଅନଉଛୁ, ପୁଣି ଅନିରତ କଥା ସେ କଥା ମନେ ପଡ଼ିବ, ସେ କେତେ ବଡ଼ ଅଫିସର, ସେ କହିଲା ମୁଁ PhD ହୋଲ୍ଡର ଏହା ସେୟା। ମୁଁ କହିଲି ଯେତେ ବାପା ତ ଜାଣିଥା କ'ଣ, ଏଇ ଆତ୍ମଜ୍ଞାନ ତ ନାହିଁ, ଏବେ ତ ପାଗଳ ହେଇ ବୁଲୁଛୁ ଆଉ, ପୁରା ପାଗଳ ସେ, ପୁରା ଇଂଲିଶରେ ଝାଡ଼ୁଛି ସବୁ କରୁଛି କରୋଡ଼ପତି ସେ, କିନ୍ତୁ କହିଲା ଗୋଟେ କଥା ମୁଁ ଭୁଲି ପାରୁନି, ମୋ ପୁଅଟା ମୁଁ ଭୁଲି ପାରୁନି। ଦେଖ ଏ ଦେହାନ୍ତ ପ୍ରତି ହେଇଗଲା ସମସ୍ତେ, ନାହିଁ ସେଥିପାଇଁ କହିଲେ ଧୀର ସ୍ତତ୍ର ନ ମୁଇ ଜାତି, ଧୀର ନହେଲେ ତୁମେ ଚଳିପାରିବୁନି, ଶରୀର ବିନାଶ ହେଇଯିବ, ରୋଗ ହବନି କି, ରୋଗଟା ହବ ଶରୀର ଏମିତି ରୋଗ ହେଇଯିବ ଅବସ୍ଥା ହବନି କି, ଏଟା ଶରୀର ଧର୍ମଟା ଆଉ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଏଇଟା ଧର୍ମଟା ହେଲା, ରୋଗ କେମିତି ହବନି, ବ୍ୟାଧି କେମିତି ହବନି, ବୃଦ୍ଧ କେମିତି ହବାନି, ମୃତ୍ୟୁ କେମିତି ହବନି, ଏଟା ହବ ଏଗୁଡ଼ା ସବୁ ଧୀର, ଧୀର କିଏ ଏଠି କହୁଛନ୍ତି, ଧୀର ସ୍ତତ୍ର ନ ମୁଇ କଥାରେ କହୁଛନ୍ତି, ଆତ୍ମା ପରମାତ୍ମା ଦୁଇଟା ପ୍ରକୃତି, ଭୂତ ପ୍ରକୃତି ଆଉ ଚିତ୍ ପ୍ରକୃତି। ଚିତ୍ ପ୍ରକୃତି ମାନେ କ'ଣ, ଭଗବାନଙ୍କ ଯେଉଁ ଶକ୍ତିର ତାର ଲକ୍ଷଣ କ'ଣ, ଭୂତ ପ୍ରକୃତିର ଲକ୍ଷଣ କ'ଣ, ଆତ୍ମା କ'ଣ, ପରମାତ୍ମା କ'ଣ, ଏଇଟା ଯିଏ ଜାଣେ ତାକୁ ଧୀର କୁହାଯାଏ, ସେ ଅତ୍ୟନ୍ତ ଧୀର ବ୍ୟକ୍ତି। ଏଇ ପ୍ରକାର ବ୍ୟକ୍ତି ଦେହାନ୍ତର ପ୍ରାପ୍ତିରେ କଦାପି ମୁହ୍ୟମାନ ହୁଅନ୍ତି ନାହିଁ, ଆତ୍ମାକୁ ଖଣ୍ଡଖଣ୍ଡ କରି କାଟି ହେବ ନାହିଁ, ଏହା ଅଚ୍ଛେଦ୍ୟ, ଏହା ହେଉଛି ସାଧାରଣ ସତ୍ୟ। ତେଣୁ ମାୟାବାଦୀମାନେ ଯାହା କହନ୍ତି ଯେ ଆତ୍ମା ପରମାତ୍ମା ସାଥିରେ ମିଶି ଏକାକାର ହୋଇଯିବ, ତାହା କଦାପି ସ୍ୱୀକାର୍ଯ୍ୟ ନୁହେଁ, କାରଣ ଏତଦ୍ୱାରା ଆତ୍ମା ସମ୍ବନ୍ଧୀୟ ସାଧାରଣ ଧାରଣାକୁ ଲଙ୍ଘନ କରାଯିବ। ଯଦି ମାୟାବାଦୀମାନଙ୍କର ମତକୁ ଗ୍ରହଣ କରାଯାଏ, ଆତ୍ମାକୁ ଖଣ୍ଡଖଣ୍ଡ କରି କାଟିବା କଥାଟିକୁ ଗ୍ରହଣ କରାଯାଏ, କିନ୍ତୁ ପରମାତ୍ମାକୁ ଖଣ୍ଡଖଣ୍ଡ କରି କାଟି ଜୀବାତ୍ମା ସୃଷ୍ଟି କରିବା କଥାଟିକୁ ଗ୍ରହଣ କରାଯାଏ, ତାହେଲେ ପରମାତ୍ମା ଭଙ୍ଗୁର କିମ୍ବା ପରିବର୍ତ୍ତନ ହୋଇଯିବେ, ଏ ପରମାତ୍ମା ସମ୍ବନ୍ଧୀୟ ସାଧାରଣ ସତ୍ୟର ବିରୁଦ୍ଧାଚରଣ କରିବ। ତେଣୁ ପରମାତ୍ମା ହେଉଛନ୍ତି ଅପରିବର୍ତ୍ତନୀୟ, ଏହା ହେଉଛି ପରମାତ୍ମାଙ୍କ ସମ୍ବନ୍ଧରେ। ଏଠି ତିନୋଟି କଥା କହିବେ, ପୂର୍ବଜୀ ପୁରା ତିନୋଟି ଜିନିଷକୁ ଏଠି ବ୍ୟାଖ୍ୟା କରିଛନ୍ତି, ଏଇଟା ପରମାତ୍ମାଙ୍କ ବିଷୟରେ କହିଲେ, ତାର ଭୂତ ପ୍ରକୃତି ବିଷୟରେ କହିବେ, ତାପରେ ଆତ୍ମା ବିଷୟରେ କହିବେ। ଏଇ ଯେଉଁ ମାୟାବତୀମାନେ ଯେମିତି କହୁଛନ୍ତି ନା, ଆତ୍ମାଟା କ'ଣ ଯାଇକି ପରମାତ୍ମା ଧର ମିଶିଯିବ, ସେ ଏକ ହେଇଯିବ, ଆତ୍ମାଟା ଯଦି ଅଚ୍ଛେଦ୍ୟ ହେଲା ଯେମିତି ସୂର୍ଯ୍ୟଟାକୁ, ସୂର୍ଯ୍ୟର କିରଣ କ'ଣ କାଟି କାଟିକି ଟିକ ଟିକ କଲା ପରେ ସେ କିରଣ ଆସୁଛି ନା, ସବୁ ସୂର୍ଯ୍ୟ କିରଣ ମିଶେଇଦେଲେ ସୂର୍ଯ୍ୟ ହେଇଯିବ, ସେ କୁହନ୍ତିନି ସମୁଦ୍ର ପାଣି ମାୟାବାଦୀଙ୍କର କ'ଣ ମତ, ସେ ସମୁଦ୍ରର ପାଣିଟା ଅଲଗା ହେଇଯାଇଛି, ସେ ସମୁଦ୍ର ମିଶିଗଲେ ସମୁଦ୍ର ହେଇଗଲା। ତୁମେ ବର୍ତ୍ତମାନ ଜୀବଟା ମାୟା ମାୟାଗ୍ରସ୍ତ ହେଇଯାଇଛି, ସେ ମାୟାରୁ ମୁକ୍ତ ହେଇଗଲେ ପୁଣି ଭଗବାନ ହେଇଯିବ, ସ୍ୱଭାବମା ଆଉ ଗଲା ତା ମୁଣ୍ଡରେ ବସିଛି ସେଇଟା ଆଉ। ଏଠି ସୂର୍ଯ୍ୟ କିରଣଟା କେବେ ସୂର୍ଯ୍ୟ ହେଇପାରିବ, ସୂର୍ଯ୍ୟଙ୍କଠାରୁ ଭିନ୍ନ ନୁହେଁ, କିନ୍ତୁ ସୂର୍ଯ୍ୟ ନୁହେଁ, ସେ ତାଙ୍କର ଅଂଶ, ସବୁବେଳେ ଅଂଶ ହେଇକି ରହିବ। ଆଉ ତୁମେ ସବୁ ସୂର୍ଯ୍ୟ କିରଣ କଲେକ୍ଟ କରିକି ଆମେ ସୂର୍ଯ୍ୟ ତିଆରି କରିବୁ, ସେଟା ସମ୍ଭବ, ଆତ୍ମା କ'ଣ ଠିକ ଠିକ ଟିକ କାଟିକି ତାକୁ ସବୁବେଳେ, ଏ ଶ୍ଳୋକ ପୂର୍ବ ଶ୍ଳୋକଟା ସବୁବେଳେ ଇମ୍ପୋର୍ଟାଣ୍ଟ, ପୂର୍ବରୁ ଯେଉଁ ଶ୍ଳୋକ କହିଲେ ନା କ'ଣ, ନତ୍ୟବାହମ ଜାତୁ ନାସମ ନତ୍ୟ ନମେ ଜନାଧିପା ନଚୈବ ନ ଭବିଷ୍ୟାମି ଅତ ଭୟମ ସର, ଏଇଟା ସବୁବେଳେ ଇମ୍ପୋର୍ଟାଣ୍ଟ ଶ୍ଳୋକ, ଆତ୍ମା ସବୁବେଳେ ନିତ୍ୟ, ପରମାତ୍ମା ସବୁବେଳେ ନିତ୍ୟ। ତେଣୁ ଧୀର କିଏ ମାନେ ଏ ତିନିଟା ଜିନିଷକୁ ଯିଏ ଜାଣିବେ ସିଏ ହେଉଛନ୍ତି ଧୀର, ମୃତ୍ୟୁ ସରି ଭୂତ ପ୍ରକୃତିକୁ ଜାଣିବ, ଭୂତ ପ୍ରକୃତିର ପ୍ରକୃତିକୁ ଜାଣିବ, ଭୂତ ପ୍ରକୃତିକୁ ଜାଣିବ, ଆତ୍ମାକୁ ଜାଣିବ, ପରମାତ୍ମାକୁ ଜାଣିବ, ଏଇ ଜ୍ଞାନଟା ଯାହାର ହେଲା ସେ ଧୀର ହେଇଯିବ, ସେ କିଛି ବ୍ୟସ୍ତ ହେବନି। ଜୀବନଟା ଗୋଟେ କ'ଣ କୁହନ୍ତିନି ଆମର ଇଂଲିଶରେ ବର୍ତ୍ତମାନ ସବୁ ଆଜିକାଲି ସ୍ଲୋଗାନ ମାରୁଛନ୍ତି, ସେ ସବୁ କ'ଣ ମୋରାଲ ଇନ୍ସଟ୍ରକ୍ଟର ଗୁଡ଼ାକ ଆଉ ଏଇ ଯେଉଁଗୁଡ଼ାକ ଯେଉଁ ପ୍ଲାଟଫର୍ମ ସ୍ପିଚ୍ ମାରୁଛନ୍ତି, ଲାଇଫ୍ ଗୋଟେ ଷ୍ଟ୍ରଗଲିଂ, ଗୋଟେ ଷ୍ଟ୍ରଗଲିଂ କ'ଣ ତ କହୁଛନ୍ତି, ଜୀବନ ସଂଗ୍ରାମ, ସଂଗ୍ରାମ କରିକି ତୁମେ ଶିଖ, ଡିଫିଟ୍ ହେଇଯିବ, ଶିଖାଉଛି ନହେଲେ କ'ଣ, ଲାଇଫ୍ ଗୋଟେ ଷ୍ଟ୍ରଗଲିଂ, ସି ଷ୍ଟ୍ରଗଲିଂ କରିବେ ବହୁତ, ଧୀର ବ୍ୟକ୍ତି ଷ୍ଟ୍ରଗଲିଂ କରିବେନି, ଚୁପଚାପ ରହିବ। ସେଥିପାଇଁ ଲାଷ୍ଟ ଷ୍ଟେଜ୍ ଗୁଡ଼ା କ'ଣ ହେଉଛି, ସେ ଅବଧୂତ ଷ୍ଟେଜ୍ ଦେଖୁନ। ଅବଧୂତ ଯେଉଁ ଆମର କିଏ ଦତ୍ତାତ୍ରେୟ ଭଗବାନ ସବୁ ଦେଖୁଥିଲେ, ସବୁ ଜାଣୁଥିଲେ। ଅବଧୂତ ଲିଙ୍ଗ ବାରମ୍ବାର ଭାଗବତରେ ଜଡ଼ ଭରତ କ'ଣ ହେଇଥିଲେ, ଅବଧୂତ ଅବସ୍ଥା ପ୍ରାପ୍ତ ହେଇଥିଲେ, ଧୀର ହେଇଗଲେ ଜାଣିଦେଲେ ସୃଷ୍ଟିଟା ଶରୀରଟା ଆସିଲେ। ସେ କାହାକୁ ଭଲ ପାଉନଥିଲେ, ଦେହ ଦେଖିଲେ ଡର ଲାଗୁଥିଲା, କାହାକୁ, ଭରତ ମହାରାଜକୁ। ଜଡ଼ ଭରତ ଯେତେବେଳେ ହେଇଗଲେ ତ ଜଡ଼ କୁହାଲା ନା, ସେ ଭରତ ଜଡ଼ ହେଇଗଲେ, କଥା କହିପାରନ୍ତି, କଥା କୁହନ୍ତି ମାନେ ପୁରା ଭାଗବତରେ ତାଙ୍କର ଉପଦେଶ ରହିଲା, ଶ୍ରେଷ୍ଠ ଉପଦେଶ ଆତ୍ମା ପରମାତ୍ମା ସମୟ ଜଡ଼। ଦେହକୁ ଦେଖିବା ମାନେ ଭୟ କରୁଥିଲେ, କାଳେ ଦେହ ପ୍ରତି ଆସକ୍ତି ଆସିଯିବ କି, ଗୋଟେ ଦେହକୁ ଭଲ ପାଇକି ମୁଁ ଆଜି ମୃଗ ଶରୀରକୁ ଭଲ ପାଇ ମୃଗ ଶରୀର ପହଞ୍ଚିଗଲି, ସବୁ ତ୍ୟାଗ କରିଦେଇଥିଲି। ସେଥିପାଇଁ ସେ ଭୟ କରୁଥିଲେ, କାହାକୁ କିଛି କହୁନଥିଲେ, ଅବହୂତ ଭଳି ରହୁଥିଲେ। ଭଗବାନ ତାତ୍ରେ ବି ସେମିତି, ଧ୍ରୁବ ମହାରାଜ ଅବଧୂତ ଘଟିଥିଲେ, ସେ ଖାଲି ଅବଧୂତ ପ୍ରସଙ୍ଗ ଦେଖୁନ ଭାଗବତରେ ଅଛନ୍ତି। ପରମଂ ଆମର ସେଟା ସେଟା ତାଙ୍କ ସେ ୱାର୍ଡିଂଟା ହେଉଛି ଅବଧୂତ, ଆମର ହେଉଛି ପରମଂସ। ଅବଧୂତ ମାନଙ୍କର କେବଳ ବେଶ ପୁରା କ'ଣ, ତାଙ୍କର ବେଶର କିଛି ନାହିଁ, ଅବଧୂତ ବା ଭୋଜନ ବେଶ ଦେହ ଶୃଙ୍ଖଳାଟା ତାଙ୍କ କିଛି ରେଗୁଲେଟିଭ ନାହିଁ, କେବଳ ଆତ୍ମଚିନ୍ତନ କରନ୍ତି। ଆମର ହେଲା ପରମହଂସ। ହଂସମାନେ କ'ଣ କରନ୍ତି, କ୍ଷୀର ଆଉ ଜଳ ତାକୁ ଅଲଗା କରିଦେବେ, ସେ ଅଲଗା କରିଦେବେ। ଏ ପରମହଂସ ସେ କେବଳ କ୍ଷୀର ଆଉ ଜଳକୁ ଅଲଗା କରିବେ, ଏ ପରମହଂସ ମାନେ ସାଧୁ ପରମହଂସ ମାନେ ସେ ପୁରା ଭୂତ ପ୍ରକୃତ ଚିତ୍ ତାକୁ ଅଲଗା କରିଦେବେ, ସଂସାର ଅଲଗା କରିଦେବେ, ପୁରା ଏଇଟା ଏଇଟା ଏଇ ଜିନିଷ ଏଇଟା ଏଇ ଜିନିଷ ଏଇଟା କାହିଁ ମୁଁ କାହିଁ ମୁଣ୍ଡ ପୁରେଇବି, ଏଇଟା ହବ। ଧୀର ବ୍ୟକ୍ତି ଧୀର ତତ୍ର ନ ମୁହ୍ୟତି, ମୁହ୍ୟମାନ ହେବେ, ଶରୀର ଏଗୁଡ଼ିକ ଆସିବ, ଏଇଟା କୌଣସି ନୂଆ ଜିନିଷ ନାହିଁ, ବହୁତ ପ୍ରକାର କେବଳ ଏଇ କଳିଯୁଗରେ ନୂଆ କେତେଟା ଜିନିଷ ହେଉଛି, ନହେଲେ ଆଗରୁ ଏଗୁଡ଼ା ସବୁ ଥିଲା, ପିଲା କାରଣ ହବା, ମୃତ୍ୟୁ ହେଇଯିବା, କେବଳ କଳିଯୁଗରେ ଯେଉଁ ସ୍ୱାମୀ ସ୍ତ୍ରୀ ଝଗଡ଼ା ଏଇଟା କେବଳ ଗୋଟେ ନୂଆ କଥା, ବାପ ପୁଅ ଝଗଡ଼ା କ'ଣ ଗୋଟେ ବୁଝୁଛ ନା ନାହିଁ, ଆଗରୁ ଏଇଟା ନଥିଲା। ସେମିତି କଥା କୁହନ୍ତିନି, ଆମେ ତ ଦେଖୁଛୁ ସେଇଟା ଆଉ, ଝଗଡ଼ା କେଉଁଠି, ମାଆକୁ କେବେ ତ ଝଗଡ଼ା କରନ୍ତିନି ବାପାଙ୍କ ସାଙ୍ଗରେ, ଭୟ କରନ୍ତି, ଡରନ୍ତି ମୋତେ ବାହାର କରିଦେବୁ କି, ବାହାର କରିଦେଲେ ମୁଁ ମୋତେ ସମାଜରେ ମୁଁ କେମିତି ବଞ୍ଚିବି, ଲୋକମାନେ ମୋତେ କ'ଣ କହିବେ। ଏତେ ସୁନ୍ଦର ସଭ୍ୟତା ଥିଲା ଆମର, ଗୋଟେ ଓମେନ୍ ମାନେ ଗୋଟେ ନାରୀ, ଜଣେ ନାରୀ କେତେ ବଢ଼ିଆ, ମୁଁ କେତେ ମାରିଲେ କ'ଣ କଲେ ବି ନାହିଁ, ସ୍ୱାମୀ ଯଦି ବାହାର କରିଦେବେ ତାହେଲେ ସମାଜରେ ବଞ୍ଚିବା ମୋତେ କଷ୍ଟ ହେଇଯିବ। ସେ ଝଗଡ଼ା କରୁଥିଲେ ନା କ'ଣ, ସ୍ୱାମୀମାନେ ମାଡ଼ ମାରୁଥିଲେ, ଦେଖିଲେ ସ୍ୱାମୀଙ୍କୁ ଭୟ କରନ୍ତି, ବହୁତ ଭୟ ରୁହେ ନା, କଥା ବସିବେ କେବେ କରନ୍ତିନି। କେତେ ଗୁଡ଼େ ସୁନ୍ଦର ଜୀବନ ଥିଲା, ସବୁ ଚାଲିଗଲା ଆଉ, କେବଳ ଏଇ କଳିଯୁଗରେ ଏଇ ଦମ୍ପତି କଲହ ନା ସ୍ତ୍ରୀ ତତ୍ର ଶ୍ରୀ ସ୍ୱୟଂ ଆଗତା, ଏଇଟା ସବୁ ଲକ୍ଷ୍ମୀ ଛଡ଼ା ଗୁଡ଼ାକ ନା। ମୋର ପରିଭାଷା ସେଇଭଳିଆ ମୁଁ କହିଦେଉଛି ଖୋଲି, ଲକ୍ଷ୍ମୀ ଛଡ଼ା ସେମାନେ ନା, ଏମାନଙ୍କୁ ଲକ୍ଷ୍ମୀ କେତେ କୋଟି କୋଟି ରୋଜଗାର କରନ୍ତି, କେବେ ଶାନ୍ତିରେ ରହିପାରିବେ। ସେତେବେଳେ ଶାଗ ପଖାଳ ଖାଉଥିଲେ, ଓ ଆଉ ବୁଝୁ ନା ନାହିଁ, ଖଡ଼ା ଶାଗ ମ ଲେଉଟିଆ ଖଡ଼ା, ଏଠି ସେଠି କାଟି ଆଣିବେ, ଏଇ ବର୍ଷା ଦିନରେ ଖଡ଼ା ଲେଉଟି ଅଡ଼ା ଲଗାନ୍ତି ବେଶୀ, ବର୍ଷା ଦିନରେ ଲେଉଟି ଶାଗ ହୁଏ ଆଉ, ଲେଉଟିଆ ଶାଗ ହୁଏ, ସେ ଯେଉଁ କ'ଣ ଛଞ୍ଚିଣା ଲେଉଟିଆ ଶାଗ ଏଇଟା ହୁଏ ନା, ଏ ଆଣେ ଶାଗ ଟିକେ ଆଣ ଭାଜିଦେବେ ପଖାଳ, ସାଙ୍ଗେ ଆଣିବ ପଖାଳ ଭାଜିଦେବେ, ସେଇ ପଖାଳ ଭଜା ପଖାଳ ଭଜା ଟିକେ ଶାଗ ଟିକେ ଖାଇଦେଲେ, ଖୁସିରେ ଉଠିଲେ ଚାଲିଲେ, ସ୍ୱାମୀ ସ୍ତ୍ରୀ ଭିତରେ କିଛି କଳହ ନଥିଲା। ଲକ୍ଷ୍ମୀ କେଉଁଠି, ଲକ୍ଷ୍ମୀ ମାନେ ତାଙ୍କର ଧାନ ଟିକେ କ'ଣ ସେଇଟା କୁହନ୍ତି ଅମହାର ନା, ଅମହାରରେ ଧାନ ଅଛି ମାନେ ତାଙ୍କ ଲକ୍ଷ୍ମୀ ଅଛି, ଚାଉଳ ଭାଙ୍ଗିଦେଲେ ସେ ବିକିଦେଇକି ଦୋକାନକୁ ସବୁ ବାଟି ନେଇକି ଯାଆନ୍ତି, ତେଲ ଟିକେ ନେଇଆସିବୁ ଚଳୁଥିଲେ, କିଛି କଳହ ଲାଗୁନଥିଲା। ଏ ବର୍ତ୍ତମାନ କୋଟି କୋଟି ଫ୍ଲାଟ ଥାଲେ କ'ଣ, କେବେ ବି ଏଡ଼ିଆ ଲକ୍ଷ୍ମୀ ଛଡ଼ା ଲୋକ ଗୁଡ଼ା, କାହିଁକି ନା କଳହ ଲାଗୁଛନ୍ତି ବା। ଦମ୍ପତ କଳହ ନା ସ୍ତ୍ରୀ ତତ୍ର ସିଂ ସ୍ୱୟଂ ଅବଗତ, ଯେତେବେଳେ ସ୍ୱାମୀ ସ୍ତ୍ରୀ କଳହ ଲାଗିବେ ସେଠି କିଛି ଲକ୍ଷ୍ମୀ ରହିବେନି, ସେମିତି ସବୁବେଳେ ଅଶାନ୍ତି ରହୁଛନ୍ତି ନା। ଟଙ୍କା ଗୁଡ଼ା କ'ଣ ହେଲେ ତୁମ କାଗଜ ଗୁଡ଼ାକୁ ଲକ୍ଷ୍ମୀ କାହିଁ କହୁଛ, ଆମର କାଗଜ ଲକ୍ଷ୍ମୀ, ତୁମର କାଗଜ ଲକ୍ଷ୍ମୀ ନୁହଁ, ଭାବିଲେ ବୁଝି ପାରୁଛ ନାହିଁ, ଯେତିକି ତୁମ ପକେଟରେ ପୁରେଇଛ ବ୍ୟାଙ୍କ ରଖେ, ତୁମର ଲକ୍ଷ୍ମୀ ନୁହଁ, ଆମର ଲକ୍ଷ୍ମୀ, ଆମ କ'ଣ ଆମର ସେଇ କାଗଜ, ସେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆମର ଲକ୍ଷ୍ମୀ, ତୁମର ଲକ୍ଷ୍ମୀ ନୁହେଁ, ତୁମର କରି ରଖୁଛ, ନିଜର କଲେ ହେଟା ତୁମର ଆଉ ଲକ୍ଷ୍ମୀ ହେଲାନି, ଏଇଟା ଭଗବାନଙ୍କର ହେଲା ଆମର ଲକ୍ଷ୍ମୀ। ଆମ ପୂର୍ବାଦ କେବେ ଟଙ୍କା କହିନାହାନ୍ତି ଲକ୍ଷ୍ମୀ କରିବ, କାହିଁକି ଆମେ କାହା ସେବାରେ ଲଗାଉଛୁ, ମାଧବ ସେବା, ଆଉ ଯାହା ତୁମର କାମରେ ଲଗେଇଲ ସେ ଲକ୍ଷ୍ମୀ ନୁହେଁ, ଟଙ୍କା ଟଙ୍କା ମୁହଁ କରିବ ବଙ୍କା, ଛୋଟ ବେଳୁ ଶୁଣିଥିଲୁ ଆମେ, ଆଉ ଝମେଳା ଝମେଳା ତିଆରି କରିବ ସବୁ, ଆଉ ଏଇଟା ଲକ୍ଷ୍ମୀ, ଆଉ ଆଉ ତୁମେ ଲକ୍ଷ୍ମୀ, ଯେମିତି ଲକ୍ଷ୍ମୀ ଗଲା ମାନେ ଶାନ୍ତିରେ ତୁମେ ରହିବ, ସବୁ ସମୃଦ୍ଧି ହବ, କଳହ ନ ଲାଗିଲା। ସେ କଳହ ଯେଉଁଠି ରହିବ ସେଠି ଭଗବାନ ଲକ୍ଷ୍ମୀଦେବୀ ରହନ୍ତିନି, ଲକ୍ଷ୍ମୀଦେବୀ ଭାରି ଶାନ୍ତ, ଭଗବାନ ଶାନ୍ତ ନା, ଶାନ୍ତାକାର। ଭକ୍ତମାନେ ଯଦି ସବୁବେଳେ କଳହ ଲାଗିଲେ ଭଗବାନ ସେଠି ସୁଖ ରହିବେନି। କଳହ ଜିନିଷଟା କେବେ ପସନ୍ଦ ନୁହେଁ, ଭକ୍ତର ସବୁଠୁ ଗୋଟେ ବଡ଼ ଶତ୍ରୁ ହେଲା କଳହ, ସେ କଳହ ପ୍ରିୟ କେବେ ନୁହେଁ। କାହାକୁ ଡରୁ ନ ଡରୁ, ମାୟାକୁ ଯେତେ ନ ଡରିବ, ଯଦି କଳହକୁ ଡରିଲା ତାର ଭଜନ ହବ। ମାୟା ଯଦି କ୍ଷତି ନ କରିପାରିବ, କଳହ ବେଶୀ କ୍ଷତି କରିଦେବ। ମାୟା କ'ଣ ତୁମ ଦୁର୍ବଳତା ସୃଷ୍ଟି କରିଦେବ, ଭଗବାନ ଡାକିବ, କଳହ କଲେ ତ ତୁମର ଅପରାଧ ହେଲା, ଅଭିମାନ ବଢ଼ିବ, ମୁଣ୍ଡରେ ଅଲଗା ଜିନିଷ ପଶିବ, ଭଜନ ପୁରା ନଷ୍ଟ ହୋଇଯିବ। କଳହକୁ ଯିଏ ଭୟ କଲା ସିଏ ଭଜନ କରିପାରିବ। ଆଉ କଳହ ଗୋଟେ ସ୍ୱାମୀ ସ୍ତ୍ରୀ ଯେତେବେଳେ କଳହ ଲାଗିଲେ ଲକ୍ଷ୍ମୀ କେବେ ରହିବେନି, ଶାନ୍ତି ତୁମେ ରହିପାରିବନି। ସେଥିପାଇଁ ସେ କହିଲେ ଦମ୍ପତି କଳହ ନାସ୍ତ୍ରୀ ତତ୍ରଶ୍ରୀ ତତ୍ରଶ୍ରୀ ସ୍ୱୟଂ ଆଗତ, ଯୋଉଠି ସ୍ୱାମୀ ସ୍ତ୍ରୀର କଳହ ନାହିଁ ସେଠି ସବୁ ଆସିକି ପହଞ୍ଚିବ। ଯେତିକି ଆସିକି ପହଞ୍ଚିବ ତ ଘର ରହିବ, ସୁଖ ରହିବ ତୁମେ। ଆଉ ସବୁବେଳେ ଝଗଡ଼ା ଝଗଡ଼ି ଲାଗିଲେ କ'ଣ ଭଗବାନ ଖୁସି ହେବେନି? ସେଟା ଭଲ ଭଲ ଜିନିଷ ଆଜିକାଲି ତ ସେଗୁଡ଼ା ମୁଁ କହୁଥିଲି ନା, ପୂର୍ବରୁ ସବୁ ଥିଲା, ଏ ଗୋଟେ ଜିନିଷ ନଥିଲା। ଏ ସଂଗ୍ରାମ ତୁମେ ଯେ ସେମାନେ ଏତେ ଆମ ଭଳିଆ ଛଅ ଛଅଟା ପାଞ୍ଚ ପାଞ୍ଚଟା ଝିଅ ସମସ୍ତଙ୍କ ନାକରେ ଚାଷ କରିକି ସବୁ ନାକରେ ସୁନା ଦେଉଥିଲେ, କ'ଣ ବୁଝିପାରୁଛ ନା ବାବୁଲାବୁ? ହାତ ତୁମ ତୁମ ଝିଅକୁ ବି ଦେଇନଥିବ, ତୁମ ଝିଅକୁ ହାତରେ ଖଡ଼ୁ ଦେଇଛ, ମୋଥାମଣି ଦେଇଛ, ଗରିବ ଝିଅ ଦେଉଥିଲେ, ଗରିବ ଘର ଲୋକ ଝିଅକୁ ସବୁ ମଥାମଣି ଦେବେ, ଏ ଯେଉଁ କ'ଣ କି ପଦକ, ଧାନ ପଦକ, ଧାନର ଟିକ 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 ଧାନ ଭଳିଆ ହେଇଥିବ, ସେ ଏକ୍ସପେନ୍ସିଭ ଜିନିଷ, ଧାନର ଧାନ ଯେମିତିକା ନା ସେମିତିଆ ଚେନ୍ ସବୁ ଦିଆ ହେଇଥିବ, ସୁନାର ଖଡ଼ୁ, ସୁନାର ସବୁ ଚାଷ କରି ଦେଉଥିଲେ, କେଉଁଠି ଆସିଥିଲା ତାଙ୍କ କଥାରେ? ଲକ୍ଷ୍ମୀ ରହୁଥିଲା। ଆଉ ଏବେ ସବୁ ଲକ୍ଷ୍ମୀ ଛଡ଼ା ହେଇଗଲା, ଯା ଆସୁ ଆସୁ ଖାଲି କେମିତି ଉଡ଼େଇବା, ହେ ପିଜା ଖା ପାସ୍ତା ଖା ଇଏ କ'ଣ ସେ ନୁଡ଼ୁଲ୍ସ ଜିଆ ଭଳିଆ ତାକୁ ଆଣିକି ସକାଳୁ ଉଠିବ, ରୋଷେଇ କର, ଛୁଆକୁ ଦେ କୁରକୁରି କିଣିକି ଦେ, ସେ କ'ଣ ସେ ଜାମ୍ବ ଜୁସ୍ କିଣିକି ଦେ, ଏଇଟା କ'ଣ ଏଇଟା ଲକ୍ଷ୍ମୀ ଛଡ଼ା ଗୁଡ଼ା ସବୁ ଦୁର୍ବଳ, ଶରୀରଟା ନଷ୍ଟ କରୁଛ, ଛୋଟ ଛୋଟ ପିଲା ଗୁଡ଼ାକ ସବୁ ଦେଖିବା 10-20 ବର୍ଷ 25 ବର୍ଷ ତାଙ୍କୁ ରୋଗ ହେଇଗଲାଣି, ଖାଲି ଖାଇଲେ ପିଇଲେ ସବୁବେଳେ ଉଠେଇଲେ ଖାଲି, ଆରେ ଦେହଟା ନଷ୍ଟ କରୁଛ, ତୁମେ ବୁଦ୍ଧି ଆସିବନି, ଜ୍ଞାନ ଆସିବନି, ଲକ୍ଷ୍ମୀ ଛଡ଼ା ହେଇଯିବ ତୁମେ। ଆରେ ଝଗଡ଼ା ଲାଗିଲେ ହେଇଗଲା, ଅଶାନ୍ତିର ଜୀବନ କଟିଗଲା। ଜୀବନ ସଂଗ୍ରାମ ଯୋଉ କୁହା ହେଉଛି ନା, କ'ଣ ଜୀବନ ସଂଗ୍ରାମ? ଆମେ ସଂଗ୍ରାମ କାଇଁ କରିବାକୁ ଯିବୁ? ଆମେ ଜାଣିଲୁ ତ ଦେହ ବିନାଶ ହବ, ଆଉ ସଂଗ୍ରାମ କ'ଣ? ଧୀର ହେଇ, ଧୀର ସଂଗ୍ରାମ କରେ ନା, ଜାଣେ ଆଚ୍ଛା ଏଇଟା ଭୂତ ପ୍ରବୃତ୍ତିର ଗୁଣ, ଏଇଟା ଚିତ୍ତବସ୍ତୁର ଗୁଣ, ଏଇଟା ଆତ୍ମର ଗୁଣ, ଏଇଟା ପରମାତ୍ମା, ଏଇଟା ହବ ହିଁ ହବ। ଚିନ୍ତା କରି କ'ଣ ଅଛି? ଯଦି ଚିନ୍ତା ଆସିବନି କାହିଁ, ସରଳ ଚିନ୍ତା ଆସିବ, ସେ ଭଗବାନଙ୍କ ଶରଣ ଯିବ, ପ୍ରଭୁ ଆପଣ ଯାହା କରିବେ। ଆଉ ସଂଗ୍ରାମ, ଜୀବନ ସଂଗ୍ରାମ ମାନେ ନା, ଆମେ ବେଡିଂ ଧରିକି ଭୁବନେଶ୍ୱର, ଭୁବନେଶ୍ୱରରୁ ପୁଣି କଟକ, କଟକରୁ ପୁଣି ବିଦେଶ, ବିଦେଶରୁ ପୁଣି ଯିବି ବମ୍ବେ, ବମ୍ବେରୁ ପୁନେ, ବୁଲୁଥିବି ନା କ'ଣ? ଜୀବନ ସଂଗ୍ରାମ ମାନେ ଟଙ୍କା ପଇସା ଧରି ଖାଲି ବୁଲିବି? ଲୋକ ଆଗରୁ ଜୀବନ ସଂଗ୍ରାମ ମାନେ କ'ଣ ଚାଷ ଜମିକି ବିକି ଭାଙ୍ଗିକି କୁଆଡ଼େ ବୁଲୁଥିଲେ? ସେ ଚାଷ କରୁଥିଲେ ନା, ଧାନ ନହେଲା ମୁଗ ଟିକେ ଫିକୁଥିଲେ, ମୁଗ ନହେଲା ବିରି ଟିକେ ପକାଉଥିଲେ, କଖାରୁ ଚାଷ କରୁଥିଲେ, ଚଳୁଥିଲେ। ଜୀବନ ଏତେ କମ୍ପ୍ଲିକେସନ୍ ନୁହେଁ, ଆଜି ଏତେ କଠିନ ଜୀବନ ନୁହେଁ। ଭଗବାନ ଯଦି ମଣିଷକୁ ଏତେ କଷ୍ଟ ଦେବା ପାଇଁ କ'ଣ ସୃଷ୍ଟି କରିଛନ୍ତି କି? ହଁ କିଛି ଅଛି, କଷ୍ଟଟା ସେତେବେଳେ ହେଇଯାଏ ଯେତେବେଳେ ଜୀବ ଯେତେ ନାସ୍ତିକବାଦ ହେଇଯିବ, ଏ ଆତ୍ମତତ୍ତ୍ୱ ଯେତେ ଭୁଲିବ ତା ଜୀବନଟା ଏତେ କଷ୍ଟ ହେଇଗଲା। ଆତ୍ମତତ୍ତ୍ୱ ଭୁଲିଲା ମାନେ ତୁମେ ସ୍ୱର ଗୁଡ଼ାକ ସ୍ୱରଚେତନଟା ବଢ଼ିବ, ସ୍ୱରଚେତନା ବଢ଼ିଲା ବେଳକୁ ଛେଳି ଚରିବାକୁ, ଏ ଯେଉଁ କ'ଣ ତୁମେ ଯେଉଁ ଘୁଷୁରୀ ଚରଉଥିଲେ, ତୁମେ ଆମେ ସେଇଠି ରହିଥିଲେ, ସେ ଛୁଆକୁ ପଚାରୁଥିଲି ବା, ସେ ଘୁଷୁରୀ ଯେଉଁ ଛୋଟ ଛୁଆ, ତୁ କ'ଣ ଖାଇଛୁ କିରେ? ପଚାରିଲି ସକାଳୁ କ'ଣ ଖାଇଛୁ? କାରଣ 10 ଟଙ୍କା ବାପା ଦେଲା, ଘୁଷୁରୀ ଚରିବା ଅଛି, ସେ 10 ଟଙ୍କା ଜଳଖିଆ ଖାଇଦେଲାଣି, ତାର ଅଫିସର କେତେ ଟଙ୍କାର ଜଳଖିଆ ଖାଉଥିବ ଚିନ୍ତା କର। ସେ ଛୁଆ ମୋତେ ବୁଦ୍ଧି କଲା, ମୁଁ ଦେଖ 10 ଟଙ୍କା ଦେବ ନା, କି ବୁଦ୍ଧି ତାଙ୍କର ଘୁଷୁରୀ 10 ଟଙ୍କାର ପରିବା ନେଲେ ଉପମା କଲେ ପରିବାର ସାରା ଖାଇବେ। ସେ ଛୋଟ ଛୁଆଟା ସେ ଘୁଷୁରୀ ଚରିବା ଆସିଥିଲି, କ'ଣ ଖାଇଛୁ? ଆଉ ପ୍ରସାଦ ତାଙ୍କୁ ମୋତେ ଦିଏ, କ'ଣ ଖାଇଛୁ କିରେ? ନା 10 ଟଙ୍କା ବାପା ଦେଲା, ଆଉ ମୁଁ 12ଟା ମୁଁ ଖାଇବି କେତେବେଳେ? ନା ଗାଈ ଘୁଷୁରୀ ଫେରେଇକି ନେଲେ ଖାଇବି 2ଟା ବେଳକୁ। ଆଉ ଖାଇଲୁ କ'ଣ? ନା 10 ଟଙ୍କା ଦେଲା, ମୁଁ ଖାଇଦେଇ ଆସିଛି ଦୋକାନରୁ। ଦେଖୁନ ଲୋକଙ୍କର କି ବୁଦ୍ଧି ହେଇଗଲାଣି। ଆଉ ତୁମେ କିଛି ତ ଜ୍ଞାନ ନାହିଁ ବର୍ତ୍ତମାନ, ଆଉ ଏଇଟା ପୁରା ତ ଭଗବାନଙ୍କୁ ଭୁଲିଗଲାଣି। ଆଉ ତୁମେ ଯେତେବେଳେ ଯାହା ପ୍ରୋବ୍ଲେମ୍ ଆସିକି ପହଞ୍ଚିବ, ସେମାନେ ତ ଧୀର ବ୍ୟକ୍ତି ନୁହନ୍ତି, ଏଇ ମରଣରେ ରୋଗରେ ଶୋକରେ ଭାଙ୍ଗି ପଡ଼ିବେ ସାଙ୍ଗେ ସାଙ୍ଗେ, ସବୁ ବ୍ୟତିବ୍ୟସ୍ତ ହେଇଛି। ଭଗବାନ ସେଥିପାଇଁ କହିଲେ ଧୀରସ୍ତତ୍ର ନ ମୁହ୍ୟତେ, ଧୀର ବ୍ୟକ୍ତିମାନେ ମୁହ୍ୟମାନ ହେବେନି। ପୂର୍ବଜୀ ମହାରାଜ ତାଙ୍କର ଅନ୍ତିମରେ ସେ ଜିନିଷକୁ ସେ କହୁଛନ୍ତି, ଯେମିତି ପ୍ରଭୁ ଉଦାହରଣ ସୁନ୍ଦର ଦେଇଛନ୍ତି, ଯେଉଁ ପରମାତ୍ମା ପ୍ରତ୍ୟେକ ଜୀବଙ୍କ ହୃଦୟରେ ବିଦ୍ୟମାନ, ତାଙ୍କ ପ୍ରତି ମଧ୍ୟ ପ୍ରତିଫଳନ ସତ୍ୟଟି ପ୍ରଯୁକ୍ତ ହୋଇପାରେ। ସେ ପରମାତ୍ମା ନାମରେ ପରିଚିତ, ସେ ଜୀବାତ୍ମାଙ୍କ ଠାରୁ ଭିନ୍ନ। ଯେତେବେଳେ ଆକାଶ ଜଳରେ ପ୍ରତିବିମ୍ବିତ ହୁଏ, ସେତେବେଳେ ସୂର୍ଯ୍ୟ, ଚନ୍ଦ୍ର, ତାରକା ସମସ୍ତେ ପ୍ରତିବିମ୍ବିତ ହୁଅନ୍ତି। ତାରକା ଗୁଡ଼ିକ ଜୀବମାନଙ୍କ ସହ ଏବଂ ସୂର୍ଯ୍ୟ ଚନ୍ଦ୍ର ପରମାତ୍ମାଙ୍କ ସହ ତୁଳନୀୟ ହୋଇପାରନ୍ତି। ପୂର୍ବଦେଇ ଆନାଲୋଜି ଗୋଟେ ଦେଲେ, ଏଠାରେ ଅର୍ଜୁନ ଅଣୁ ବା ଅଂଶବିଶେଷ ଚୈତନ୍ୟ ଜୀବାତ୍ମା ଅଟନ୍ତି ଏବଂ ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣ ପରମାତ୍ମା ଅଟନ୍ତି। ସେମାନେ ଏକା ସ୍ତରର ନୁହନ୍ତି। ଏହା ଚତୁର୍ଥ ଅଧ୍ୟାୟରେ ପ୍ରାରମ୍ଭରେ ସ୍ପଷ୍ଟ ରୂପରେ ଜଣାଯିବ, ଚତୁର୍ଥ ଅଧ୍ୟାୟ ଆସିବ। ଯଦି ଅର୍ଜୁନ କୃଷ୍ଣଙ୍କ ସହ ଏକା ସ୍ତରରେ ହୋଇଥାନ୍ତେ ଏବଂ କୃଷ୍ଣ ଅର୍ଜୁନଙ୍କର ଗୁରୁସ୍ଥାନୀୟ ନ ହୋଇଥାନ୍ତେ, ତାହେଲେ ସେମାନଙ୍କ ମଧ୍ୟରେ ଗୁରୁ ଶିଷ୍ୟ ସମ୍ପର୍କର କୌଣସି ଅର୍ଥ ନଥାନ୍ତା। ଯଦି ଉଭୟ ମାୟା ମୋହିତ ହୋଇଥାନ୍ତେ, ତାହେଲେ ଜଣେ ଗୁରୁ ଅନ୍ୟ ଜଣେ ଶିଷ୍ୟ ହୋଇପାରିନଥାନ୍ତେ। ସେ ପରିସ୍ଥିତିରେ ଏ ପ୍ରକାର ଉପଦେଶ ସବୁ ବୃଥା ଅଟେ, କାରଣ ମାୟା ଶକ୍ତିର ଅଧୀନ ହେଲେ କେହି ଏକ ପ୍ରାମାଣିକ ଗୁରୁ ବା ଉପଯୁକ୍ତ ଗୁରୁ ହୋଇପାରିବେ ନାହିଁ। ଏହି ପରିସ୍ଥିତିରେ ଏହା ସ୍ୱୀକାର୍ଯ୍ୟ ଯେ ଭଗବାନ ଶ୍ରୀକୃଷ୍ଣ ହେଉଛନ୍ତି ପରମେଶ୍ୱର। ଜୀବ ବା ଅର୍ଜୁନଙ୍କ ଅପେକ୍ଷା ଉନ୍ନତତର ସ୍ଥିତିରେ ଅବସ୍ଥିତ ଅର୍ଜୁନ ମାୟାମୋହିତ ହୋଇଯାଇ ବିମୋହିତ ଜୀବ ହୋଇପଡ଼ିଛନ୍ତି। ଏ ଯେଉଁ ଜୀବ ସହିତ ଭଗବାନଙ୍କର ଯେଉଁ ସମ୍ପର୍କକୁ ପ୍ରଭୁପାଦ ଯେଉଁ ବିଶେଷ କରି ଏ ଶ୍ଳୋକରେ ପ୍ରାଧାନ୍ୟ ଦେଇଛନ୍ତି, ମାୟାବାଦୀମାନଙ୍କର ଯେଉଁ କଥାଟା, ଯେ ଭଗବାନ କେବେ ମାୟା ମୋହିତ ହୁଅନ୍ତିନି, ଭଗବାନ ତ ମାୟା ଆଗକୁ ଆସନ୍ତିନି, ଆଉ ଛାୟାଟା ଆଉ ଛାୟା ଶକ୍ତି ନା, ସେ ସବୁବେଳେ ପଛରେ ରୁହନ୍ତି, ବିଲଜ୍ୟମାନ, ତାଙ୍କୁ ଲଜ୍ଜା ଲାଗେ ଭଗବାନ ସମ୍ମୁଖକୁ ଆସିବା ପାଇଁ, ପଛରେ ରୁହନ୍ତି, ସେ ମାୟା ମୋହିତ ନୁହନ୍ତି। ଜୀବ ହେଉଛି ମାୟା ଆବଶ, ଭଗବାନ ହେଉଛି ମାୟାଧୀଶ, ମାୟାର ଅଧୀଶ ପ୍ରଭୁ, ଆଉ ଜୀବ ହେଉଛି ମାୟାର ବଶ। ଆଉ ଯେଉଁ ଜ୍ଞାନ ଆତ୍ମଜ୍ଞାନ, ଜଣେ ମାୟାରେ ଯିଏ ବଶ ହେଇଛନ୍ତି, ଧନ ସ୍ତ୍ରୀ ପୁତ୍ର କନ୍ୟାରେ ଯିଏ ବଶ ହେଇଛନ୍ତି, ସେ ଆତ୍ମଜ୍ଞାନ କ'ଣ ଦେବେ? ଏଠି କହିଲେ ନା, ସେ ପ୍ରାମାଣିକ ଗୁରୁ କେବେ ହେଇପାରିବେନି, ସେ କାହାର ଅଧୀନ ହେବେ? ଗୁରୁ ଅର୍ଥ ସେ ମାୟାର ଶକ୍ତିର ଅଧୀନ ରହିବେନି, ସେ କୃଷ୍ଣ ଶକ୍ତିର ଅଧୀନ ରହିବେ, ସେ କୃଷ୍ଣଙ୍କର ଅଧୀନରେ ରହିବେ, ସେ ଭଗବାନଙ୍କ ଶକ୍ତିର ଅଧୀନରେ ରହିଛନ୍ତି, ସେ ମାୟା ଶକ୍ତିର ଅଧୀନରେ ରହିବେ। ଧନ ସ୍ତ୍ରୀ ପୁତ୍ର କନ୍ୟା ଦେହ ସମ୍ବନ୍ଧୀ ଆସକ୍ତି ଏଗୁଡ଼ା ତାଙ୍କର କିଛି ରହିବେନି, ଭଗବତ ଆସକ୍ତି, ଭଗବତ ଶକ୍ତିର ଅଧୀନରେ ରହିବେ, ତାହେଲେ ସେ ଆତ୍ମଜ୍ଞାନ ଉପଦେଶ ଦେଇପାରିବେ। ତେଣୁ ଭଗବାନ ଏଇ ଅର୍ଜୁନଙ୍କ ଯେଉଁ ଶ୍ଳୋକଟି କହିଲେ, କୌଣସି ପରିସ୍ଥିତିରେ ଦୁଃଖ କରିବା ଉଚିତ ନୁହେଁ, ତଥା ଦେହାନ୍ତର ପ୍ରାପ୍ତି, ଏଇ ଦେହ ଯେଭଳି ତିନିଟା ଅବସ୍ଥା ଅତିକ୍ରମ କଲା, ଦେହାନ୍ତର ଆଉ ଗୋଟେ ଦେହର ଆଉ ଗୋଟେ ଆତ୍ମା ସେଭଳି ଆଉ ଗୋଟେ ସ୍ୱର ଧାରଣ କରିବ, ଖାଲି ଦେହଟା ବଦଳି ଯାଉଛି, ମନ ଦୁଃଖ ହେଉଛି, ତାପରେ ସାଙ୍ଗେ ସାଙ୍ଗେ ଆରମ୍ଭ କରିବା ନା, ତାପରେ ଗୋଟେ ସେପଟେ କ'ଣ ଅଛି କି ମାତ୍ରା ସ୍ପର୍ଶ ଆସ କୋଉ ଦେହ? ଅର୍ଜୁନ କହିବେ କ'ଣ, ଖାଲି କହିଦେଲେ ଆପଣ ହେଇଯିବ ନା, ସିନା ଯେମିତି ବୃଦ୍ଧ ଅବସ୍ଥାରୁ ଯୌବନ ଅବସ୍ଥାରୁ ବୃଦ୍ଧ ଅବସ୍ଥା ଗଲେ ମନ ଗୋଟେ ଦୁଃଖ ହେଉଛି ନା, ସେଇଟା ମୃତ୍ୟୁ ହେଇଗଲେ ମନଟା ଦୁଃଖ ହବ ନା? ଆଉ ଆଚ୍ଛା, ଯୌବନ ଅବସ୍ଥାରୁ ବୃଦ୍ଧ ହେଇଗଲା ପରେ ତୁମେ ଶୋଇକି ରହିଛ କି ନାହିଁ? ବୃଦ୍ଧ ହେଇଗଲେ ଶୋଉଛ ନା? ଆଉ ହଁ, ଏଇଟା ହବ, ଶୋଇଯାଉଛ, ଶୋଇବା ଶିଖ, ଭଗବାନ ସାଙ୍ଗେ ସାଙ୍ଗେ କହେ ଏଇଟା ହବ, ସୁଖ ଦୁଃଖ ଜୀବନରେ ଆସିବ, ଏଇଟା ସୁଖ ଦୁଃଖ ସେତେବେଳେ ଲାଗିବ, ଇନ୍ଦ୍ରିୟମାନଙ୍କର ଯାହା ପରିବର୍ତ୍ତନ ସୁଖ ଦୁଃଖ ସବୁବେଳେ ଆସିବ। ଏଇ ଗୋଟେ ଛୁଆଟେ ବେଳେ ମୁଁ ଶୁଣିଥିଲି, ସେଇଟା ଛୋଟ ପିଲାବେଳେ କଥାଟା ଆଜି ଆଜିକାଲି ବେଶୀ ମନେ ପଡ଼ୁଛି, ବୟସ ହେଲାବେଳେ, ଆଜି ଯେ ରାଜେନ୍ଦ୍ର ସୋନେ, କାଲି ସେ ଭିକାରୀ, ଏସବୁ ଯାଆନ୍ତି ତଳେ, ଏସବୁ ଆମେ ସବୁ ମନେ ରଖିଥିଲୁ। ଆଉ ସେ ଗାଁରେ ଗୋଟେ ଲୋକ ଥିଲେ, ତା ବାପା ବହୁତ ବଡ଼, କୋଟି କୋଟି ଟଙ୍କାର, ମାନେ କୋଟି ଦିନ ହେଇଥିଲେ, ଲକ୍ଷ ଶୁଣୁଥିଲେ, ଲକ୍ଷ 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 ପତି, ବହୁତ ଜମବାଡ଼ି ଥିଲା, ସବୁ ବିକି ପାଇଁ ଖାଇଦେଲେ। ସେ ବଡ଼ ବଡ଼ ଛୁଆ ସବୁ ଯାଆନ୍ତି, ସେ ସବୁ ମାଆ ମାନେ ସବୁ ଦେଖିକି କହିବେ, ମାଆ ମାନେ ଆଗରୁ ସବୁ ଢଗ କହୁଥିଲେ, ଆମ ମାଆ ମାନେ ସବୁ, ଆମେ କିଛି ସେ ଢଗଟା ମୁଁ କେମିତି ଶିଖିଲି, ଗୋଟା ମୁଁ ପାଠ ପଢ଼ିଥିଲି ନା, ଆମ ବେଳେ ସବୁ ଥିଲା ଏଗୁଡ଼ା, ମୁଁ ଛୁଆଟି ବେଳେ ଶୁଣିଥିଲି, ମୋର ମନେ ଅଛି। ଆଜି ଯେ ରାଜେନ୍ଦ୍ର ସେନ, କାଲି ସେ ଭିକାରୀ, କେତେ ସୁନ୍ଦର ଡାଇଲଗ୍, କ'ଣ ଆଜି ଯେ ରାଜାଙ୍କର ଇନ୍ଦ୍ର ହେଇଛି, ସେ କାଲି ଭିକାରୀ ହେଇଯିବ, ଚେଞ୍ଜେବୁଲ, ଏଟା ପରିବର୍ତ୍ତନଶୀଳ ଦୁନିଆଟା, ଧୀର ତୁମ ହବାକୁ ପଡ଼ିବ, ସବୁ ଚେଞ୍ଜ ହବ ଜୀବନରେ, ଧୀର ନହେଲେ ତୁମେ କ'ଣ ହବ କହିପାରିବ କି? ତୁମେ କିଛି କହିପାରିବ, ସୁନାର ସଂସାରଟା ଉଜୁଡ଼ି ଯିବ, କିଛି କହିପାରିବନି। କେତେ ଭଲ ତୁମର ପରିବାର, ସ୍ତ୍ରୀ ପୁତ୍ର କନ୍ୟା ନେଇକି ଚଳୁଥିବ, ଗୋଟେ ପୁଅ ହବ, ସେ ପୁରା ଭାଙ୍ଗି ଚରକାର କରିଦେବ, ନହେଲେ ଗୋଟେ ପୁଅ ଆସିବ, ଆଉ ଏଇଟା କମନ୍, ବ୍ୟତିବ୍ୟସ୍ତ ହୁଅନି, ଚିନ୍ତା ବି କରନି ତୁମେ, ଗୋଟେ ସୁନାର ବଂଶ, ଭରତ ବଂଶ, ଗୋଟେ ପୁଅ ହେ ଆସିଗଲା କିଏ, ଦୁର୍ଯ୍ୟୋଧନ, ପୁରା ପାଉଁଶ କରିଦେଲା ଗୋଟେ ବଂଶ, ଧୀର ହବାକୁ ପଡ଼ିବ, ଧୀରେ ସ୍ତତ୍ର ନ ମିଳେ, ଜୀବନର ସୁଖ ଦୁଃଖ ଆସିବ, ବହୁତ କିଛି ଆସିବ, ମୋତେ ଯେ କ'ଣ କରିବା, ତ ଅଭିନୟ ପଡ଼ିଛି ଆଉ ରୋଲ୍ଟା ପଡ଼ିଛି, ଆଉ ମୋର ଯଦି କର୍ତ୍ତବ୍ୟ କରିଦେବାର ଅଛି, ମୋର ସେତିକି କରିଦେଲେ ମୋ ସିନ୍ଟା ସରିଗଲେ ଗଲା, ତୁମ ନାଟକଟା ତୁମେ ଠିକ୍ ସେ କରିବାର ଅଛି, ନହେଲେ ଡାଇରେକ୍ଟର ପିଟିବ ତୁମକୁ। ଡାଇରେକ୍ଟର ଯେଉଁ ପଛରେ ବସିକି ଦେଖେ ନା, ଅଲେ ହେଉଛୁ କି ଡାଇରେକ୍ଟର ବସିକି ଦେଖିବ ନା, ଆଉ ସେ କ'ଣ ଏ ଯେଉଁ ରାତ୍ର ନାଟକ ଡାଇରେକ୍ଟ ନହେଲେ ସେ ଡାଇରେକ୍ଟର ରହିଛି ବଦନାମ ହେଇଯିବ। କ'ଣ ହେଲା ଡାଇରେକ୍ଟର ଓଡ଼ିଆରେ କ'ଣ କହୁଛନ୍ତି, ନିର୍ଦ୍ଦେଶକ, ନିର୍ଦ୍ଦେଶକ ମ୍ୟୁଜିକ୍ ଡାଇରେକ୍ଟର ପୁଣି ଅଛନ୍ତି, ସବୁ ଡାଇରେକ୍ଟର ଅଛନ୍ତି। ଡାଇରେକ୍ଟର ଦେଖିବ ଇଏ ହିରୋ ରୋଲ୍ଟା ତୁମ ସିନ୍ଟାକୁ ତୁମେ ଠିକ୍ ସେ କରିଦିଅ, ତାପରେ କିଏ କ'ଣ କଲା ନାହିଁ ସେ ତାର ଡାଇରେକ୍ଟର ବୁଝିବ। ତୁମର କ'ଣ ମୁଣ୍ଡ କାଇଁ କଥା ହେଉଛି, ତୁମେ ବାପା ହେଇଛ, ବାପାର ଆମେ ସାଧୁ ହେଇଛ, ଆମର ସାଧୁର ବର୍ତ୍ତମାନ ରୋଲ୍ଟା ଠିକ୍ କରିଦେବା, ତାପରେ ଭଗବାନ ତାର ଯାହା କରିବେ କରିବେ, ଆମେ ଆଉ କ'ଣ କରିବୁ। ଆଉ ତୁମେ କ'ଣ ଗୋଟେ ରୋଲ୍ କ'ଣ 10 ଜଣ ରୋଲ୍ କରିପାରିବି, ତୁମର ଯେଉଁ ରୋଲ୍ଟା ତୁମେ ସେଇଟା କର, ଆମେ କାହିଁ ଏତେ ଆଉ ଏତେ ଚିନ୍ତା କରିବା। ଭଗବାନଙ୍କ ସବୁ ସ୍ତ୍ରୀ ପୁତ୍ର କନ୍ୟା ସବୁକିଛି ଚେଞ୍ଜେବୁଲ ହବ, ଆହୁରି କିଛି ଆରମ୍ଭ ହେଇନି। ତୁମେ ବିଦେଶ ଯାଇନ, ବିଦେଶ ଲୋକ ସାଙ୍ଗରେ ମିଶିନ, ବିଦେଶ ଗଲେ ବିଦେଶ ବିଦେଶ ଜିନିଷ ବି ଜାଣିପାରିବନି। ବିଦେଶ ଲୋକଙ୍କର ଇମ୍ପ୍ରେସନ୍ସ ଯେଉଁ ଭାବନା ଗୁଡ଼ାକ ତୁମେ ଅତି ଘନିଷ୍ଠରେ ଜାଣିପାରିବ, କେତେ ଦୁଃଖୀ ସେମାନେ, ସେମାନେ କାହିଁକି ପ୍ରଭୁପାଦଙ୍କୁ ଭଗବାନ ଭଳିଆ ମାନନ୍ତି, ତାଙ୍କୁ ଗୋଟେ ଆଲୋକର ପୁଞ୍ଜ ଦେଖେଇଦେଲେ। ଏ ଆତ୍ମଜ୍ଞାନ ଲାଭ କରି ହରିନାମ ଜପ କରି ସେ କାହାକୁ ବିଶ୍ୱାସ କରନ୍ତିନି, ବହୁତ ବଡ଼ ଦୁଃଖ ଜୀବନ, କାହିଁକି ଦେହ ଚେତନାଟା ପ୍ରଚୁର ରହିଯାଏ ଭାରତବର୍ଷ ସେଭଳିଆ ଅବସ୍ଥାକୁ ଆସୁଛି। ଆଉ ଏ ଦେଖ 10 ବର୍ଷ ଭିତରେ କ'ଣ ହେଇଯିବ, ମୁଁ ତ 5 ବର୍ଷ ଭିତରେ ଦେଖିଥିଲେ ତ ଗୋଟେ ଚେଞ୍ଜେସ୍, 5-10 ବର୍ଷ ଭିତରେ ଆଉ 10 ବର୍ଷ ଭିତରେ ପୁରା ଗୋଟେ ହିପି ହେଇଯିବେ ଏ ଛୁଆ ଗୁଡ଼ା ସବୁ। ଦେଖୁନା ଚୁଟି ଫୁଟି କାଟିକି ସନ୍ଧ୍ୟା ବାଜିଲେ ଆସିକି ବସିକି ନିଶା ମଦ ଖାଇକି ଆଖଡ଼ା ମାରିକି ଇଏ କ'ଣ ହେବେ ଏମାନେ, ଏମାନେ ପୁଣି ବିବାହ ହେବେ, ଏମାନେ ବିବାହ ତାଙ୍କ ସ୍ତ୍ରୀ ପାଖରେ ରହିବେ, କିଛି କିଛି ନାହିଁ, ସବୁ ଏଇଭଳିଆ ବିଦେଶରେ ସବୁ ଏଇଭଳିଆ। କିନ୍ତୁ ଏ ବିଦେଶରେ ଅଭଦ୍ର ନୁହନ୍ତି, ଅଭଦ୍ର ହେଲେ ସାଙ୍ଗେ ସାଙ୍ଗେ ତାଙ୍କର ଭଲ ପାଆନ୍ତି। ସବୁ ଧର ଛୁଆ କହିଲା ପୁରା ଷ୍ଟ୍ରେଟ୍ କହିଦେଲା, ମୁଁ ତାକୁ ମନା କଲି, ତୁମେ କାହିଁକି ଏଇଟା ମୋବାଇଲଟା ସବୁ ଟପର 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 କରୁଛୁ, ମୁଁ ଜପ କରୁଛୁ ନା, ଏଇଟା କାହିଁକି କରୁଛୁ, ସବୁବେଳେ ଗୋଟେ କ'ଣ ଚାଟିଂ ଫାଟିଂ ଏଗୁଡ଼ା କ'ଣ ଏଗୁଡ଼ା କରୁଛୁ, ତାକୁ ଗାଳି ଦେଲି ଛୁଆଟା, ଗୋଟେ ଡିଭୋଟି ଫ୍ୟାମିଲିର ପିଲା ତୁ ଏଇଟା କାହିଁ ସବୁବେଳେ ଏ ଜିନିଷ କରୁଛୁ। ତାପରେ ମୁଁ ତାକୁ ମୁଁ ବିରକ୍ତ ମୋର ସ୍ୱଭାବ ସେ ମୁଁ ଷ୍ଟ୍ରେଟ୍ କହିଦେବା ଲୋକ, ମୋତେ ମନା କଲେ ସେ ଜଣେ ଡିଭୋଟି, ଆପଣ ସିଧା କିଛି କହିବେନି ବିଦେଶ ଲୋକ, ସେମାନେ ଖରାପ ଭାବନ୍ତି, ମାନେ ମୋର ସ୍ୱଭାବ ସେ, ସେ ଖରାପ ହେଲେ ଭାବନ୍ତି ମୁଁ କ'ଣ ପଇସା ନେଇକି ଆସୁଛି, ମୋ ମୁଣ୍ଡ ବି କିଛି ନା କ'ଣ, ମୁଁ ତ ଡାକନ୍ତୁ କ'ଣ ଅସୁବିଧା ହେଲା, ଗୋଟେ ସବୁବେଳେ କଥା କହୁଥିବ ଜପ କରୁଥିବ ଯୁଆଡ଼େ ଟପ ଟପର କରୁଛନ୍ତି, ମୋତେ ଏଟା ଭଲ ଲାଗୁନି, ମୁଁ କହିଦେବି କ'ଣ ଅସୁବିଧା, ଜପ କରିବା ସେମାନେ ଆଟଲିଷ୍ଟ ବନ୍ଦ କର, ମୁଁ କ'ଣ ମୋତେ ଟିକେଟ୍ ଦେଇକି ଆଣିଛି ବୋଲି କ'ଣ ମୋ ମୁଣ୍ଡ ବି କିଛି ନା କ'ଣ। ସେଠୁ ସିଏ ତାପରେ ତା ମୁଣ୍ଡ ଥଣ୍ଡା ତ ବୁଝେଇଲି, ଦେଖ ତୋ ତୋ ଲାଇଫ୍ଟା ସ୍ପଏଲ୍ ହେଇଯିବ, ତୁ ଏମିତି ଜପ କରୁଛୁ କୁଆଡ଼େ କ'ଣ କରିବା ଯେ କେଉଁଠି କ'ଣ କରିବେ। ସେଠି ସେ ମୋତେ ଗୋଟେ କଥା କହିଲେ, କହିଲେ ମହାରାଜ ଆପଣ ଇଣ୍ଡିଆରେ ଜିନିଷ ବୋଲି ଭାବୁଛନ୍ତି କି, ଆମେ ଇଣ୍ଡିଆନ ସେମିତି ଜିନିଷ ନାହିଁ, ମୋର ଫ୍ରେଣ୍ଡସ୍ମାନଙ୍କ ସହିତ ଆମେ ଏମିତି ଆମର ସେ ବୟଫ୍ରେଣ୍ଡ ରହିଲେ ବି ଗାର୍ଲସ ଫ୍ରେଣ୍ଡ ରହିଲେ ବି ଆମେ ଇଣ୍ଡିଆନ ଭଳିଆ ଏସିଆନ ଲୋକଙ୍କ ଭଳିଆ ଆମେ ରଫ୍ ଲୋକ ନୁହେଁ। ମୁଁ କ'ଣ ରଫ୍ ଲୋକ ନା, ମୁଁ କାହିଁ ଏତେ ଗୁଡ଼ା ଜାଣିନି, ମୁଁ ଏଗୁଡ଼ା କି ଜାଣିନି, କହିଲେ ଇଣ୍ଡିଆନ ଲୋକଟା ଯେମିତି ସବୁ ଏଇ ଯେଉଁ ଝିଅ ପୁଅ ଯେଉଁମାନେ ଯେମିତି ଚାଟିଂ କରି ଘଣ୍ଟା ଘଣ୍ଟା ନଷ୍ଟ କରନ୍ତି, ଏଣୁ ତେଣୁ ଗସିପି, ଆମର ସେ ଜିନିଷ ଗୁଡ଼ା ନାହିଁ, ଆମେ ଆମ ଲାଇଫ୍ ବିଷୟରେ କଥା ଆସ। ମୁଁ କହିବି ଭାଇ ଏଇଟା ଜାଣିବି ନା କ'ଣ, ସିଏ ମୋତେ ପାଠ ପଢ଼ାଇଲା, ମୁଁ ହଁ ମାରିକି ଆଇଲି, ମୁଁ କ'ଣ କହିବି, କହିଲେ ଆମେ ସବୁ ଆମ ଲାଇଫ୍ ବିଷୟରେ କଥା ଆସାଉ, ଜୀବନ ବିଷୟରେ, ତୁମେ କ'ଣ କରୁଛ, କୁଆଡ଼େ ଯାଇଥିଲ, କ'ଣ କରୁଛ, କେମିତି କ'ଣ ପ୍ଲାନ୍ ବନାଉଛ, କ'ଣ କରୁଛ, ଆମର ଫ୍ରେଣ୍ଡସ୍ମାନଙ୍କ ସହିତ ଏମିତି କଥା ଆସୁଏ। ଆଉ ଇଣ୍ଡିଆନ ଲୋକଙ୍କ ଭଳିଆ ଯେଉଁ ଇଣ୍ଡିଆର ଝିଅ ପୁଅମାନେ ଯେମିତି ସବୁ ରଫ୍ ମେସେଜ୍ ଗୁଡ଼ା ପଠାନ୍ତି, ଆମର ସେଗୁଡ଼ା ନୁହେଁ। ମୁଁ କହିଲି ବାବା ମୁଁ ଏଇଟା ଜାଣିନି, ମୁଁ ଭାବି ତୁମେ ଇଣ୍ଡିଆନ ପିଲା ଭଳିଆ 24 ଘଣ୍ଟା ଫୋନ୍ଟା ଧରୁଛ, ତୁ ଯାଅ ସତ ସମୟ ତ ୱେଷ୍ଟ ହେଉଛି କି ନାହିଁ, ଜପ କଲାଟା କାହିଁ ପଢ଼ାବେଳ କ'ଣ କାହିଁ ଧରୁଛୁ, କହିଲେ ମୁଁ ଆକାଉଣ୍ଟେଡ଼ ହେଇଯାଇଛି। କିନ୍ତୁ ଆପଣ ଭାବନ୍ତୁନି ଯେ ଭାରତୀୟ ଲୋକ ଭଳିଆ ଆମେ ମାନେ, ମାନେ କ'ଣ ସତ କି ମିଛ, ମୁଁ କ'ଣ ଜାଣେ, ମୋତେ ବୁଦ୍ଧି ଶିଖେଇଦେଲା ମୋତେ, ମୁଁ ଚୁପଚାପ ଆସିଲି ନା। ଆମେ ଏମିତି ସବୁ ରଫ୍ ଚାଟିଂ ଏଗୁଡ଼ା ସବୁ ଏଗୁଡ଼ା ଆମର ଆମର ନାହିଁ, ଆମେ ସବୁ ଲାଇଫ୍ ପ୍ଲାନ୍ ବିଷୟରେ କଥା ବସୁ, ପାର୍ଟନରସିପ୍, ଆମେ ବିବାହ ହେଲେ ବି ଆମେ କ'ଣ କେମିତି ଚଳିବା, କ'ଣ ନାହିଁ, କେମିତି କ'ଣ କରିବା, ଆମେ ରଫ୍ ୱାର୍ଡ ୟୁଜ୍ କରୁନା, ରଫ୍ ଡିଲିଂସ ଆମର ନାହିଁ। ସେ ତାର କହିଲା ମୁଁ ମୋର ହଁ ମାରିକି ଚୁପଚାପ ଆଇଲି, ଭାରତର ଅବସ୍ଥା ବି ସେଗୁଡ଼ା ଖରାପ ହେଇଗଲେ ସବୁ ହେଇଯିବ କାହିଁ, ଏଇଟା ଏଇ କଥାଟା ବି ପଡ଼ିଛି। ଏଥିପାଇଁ ଯେଉଁ ସଂଗ୍ରାମ, ଯେଉଁ ଜୀବନ ସଂଗ୍ରାମ, ଏଇଟା ହବ ସରଳ ଧରୁଛ ମାନେ ତାର ଗୋଟେ ଷ୍ଟ୍ରଗଲିଂଟା ହବ, କିନ୍ତୁ ଧୀର ସ୍ତତ୍ର ନମୟତେ, ଧୀର ହବାକୁ ପଡ଼ିବ, ସର ପାଇଛି ମାନେ ଏଇଟା ଚେଞ୍ଜେସ୍ ହବ, ସୁଖ ଦୁଃଖ ଆସିବ, ଡିସଏଗ୍ରିମେଣ୍ଟ ଆସିବ, ମାନ ଅପମାନ ଆସିବ, ନୂଆ କଥା କିଛି ନାହିଁ। ଆରେ ସାଧୁମାନଙ୍କୁ ଆସୁଛି, ତୁମେ ତୁମେ ଘର ସଂସାର କରି କ'ଣ ଆସିବନି, ଯେକୌଣସି ଲୋକ ଆସିକି ଗୋଟେ ଗାଳି ଦେଇକି ପଳେଇବ, ଯେକୌଣସି ଲୋକ ତୁମକୁ ଯେକୌଣସି କଥା କହିଦେଇକି ପଳେଇବ, କିଛି ତୁମେ କହିପାରିବନି, କ'ଣ କରିବା, ସେ କହିବେ ସହି ଶିକ୍ଷା ଦରକାର, ଯିଏ ସହିପାରିବ ସେ ବଡ଼ ହେଇପାରିବ, ଯିଏ ନ ସହିପାରିବ ସେ ପରାସ୍ତ ହେଇଗଲା। ଆଉ ପରିବାର ଜୀବନ ତୁମେ ସହି ନପାରିଲ, ଗଲା ତୁମ ଶରୀର ପରିବାର ଭାଙ୍ଗିଯିବ, ସାଧୁ ଜୀବନ ତୁମେ ସହି ନପାରିଲ, ବୁଝିନି ପଳେଇବ, ଯିଏ ନ ସହିପାରିବ ସେ ହରିଯିବ, ସେଠି ଭଗବାନ ଶିଖେଇବେ। କେତେ ଆଡୁ ବୁଲେଇ ବୁଲେଇକି ଆତ୍ମା ଉପରେ ଏତେ ସୁନ୍ଦର ପ୍ରବଚନ ଦେଇଛନ୍ତି, ପୁଣି ଆସିବ ବସ୍ତ୍ର ଉପରକୁ, ଆସିବନି ବସ୍ତ୍ର ଉପରେ କ'ଣ ଭାଷାଂଶୀ ଜିର୍ଣ୍ଣା ଆଣି ବସ୍ତ୍ର ଉପରକୁ ପୁଣି ଆଣିବୁ କାହିଁକି ଚିନ୍ତା କରୁଛୁ ସର୍ବ, କେତେ ଆଡୁ ବୁଲେଇ ବୁଲେଇ ତାଙ୍କୁ କେତେ ସୁନ୍ଦର ଭାବରେ ପ୍ରବଚନକୁ ବୁଲେଇକି ନେବେ। ହରେ କୃଷ୍ଣ, ଜୟ ଭଗବତ ଗୀତା, କି ଜୟ ଶ୍ରୀଲ ପ୍ରଭୁପାଦ ଜୀ ମହାରାଜ, କି ଜୟ ଶ୍ରୀଲ ଗୁରୁଦେବ, କି ଜୟ ନିତାଏ ବହୁତ ପ୍ରମାଣ।